ଆଶ୍ଚର୍ଯ୍ୟ କରେ ଯେ ଆପଣମାନେ ଜାଣନ୍ତି, ମୋର ଗୋଟିଏ ଛୋଟ ଧାରଣା ଅଛି, ଯେପରିକି ଲୋକମାନଙ୍କୁ ଛିଡ଼ା ହୋଇଥିବାର ଦେଖିବା ଯେତେବେଳେ କି ଆମେମାନେ ବାକ୍ୟ ପାଠ କରୁ, କଣ ଆପଣ ତାହା ପସନ୍ଦ କରନ୍ତି ନାହିଁ କି? ଆମେମାନେ ପ୍ରତିବଦ୍ଧ ତାର ଶପଥ ହେତୁ ଛିଡ଼ା ହୋଇଥାଉ, ଆମେମାନେ ଆମର ରାଷ୍ଟ୍ର ପାଇଁ ଛିଡ଼ା ହୋଇଥାଉ, ତାହେଲେ ବର୍ତ୍ତମାନ ବାକ୍ୟ ପାଇଁ କାହିଁକି ଛିଡ଼ା ହେବ ନାହିଁ? ଯେତେବେଳେ ଆମେମାନେ ଗୋଟିଏ ମିନିଟ୍ ପାଇଁ ମାତ୍ର ଛିଡ଼ା ହୋଇଅଛୁ, ଅଧିକ ସମୟ ହେବ ନାହିଁ, ମୁଁ ଏକ ଲେଖ ପଢ଼ୁଥିଲି ଏବଂ ଗତରାତ୍ରି ମୁଁ ସେହି ଲୋକମାନଙ୍କ ବିଷୟରେ ଚିନ୍ତା କରୁଥିଲି ଯେଉଁମାନେ କି ଖ୍ରୀଷ୍ଟଙ୍କ ପାଇଁ ଛିଡ଼ା ହୋଇଥିଲେ। ଯଦି ଆପଣ ତାହା କରିନାହାନ୍ତି, ତେବେ କଣ ଆପଣ ତାହା ଆଜି କରିବେ ନାହିଁ କି? ପ୍ରାୟ 75 ବର୍ଷ ପୂର୍ବେ ସେଠାରେ ଜଣେ ମହାନ ସୁସମାଚାର ପ୍ରଚାରକ ଥିଲେ, ମୁଁ ବର୍ତ୍ତମାନ ତାଙ୍କ ନାମ ଚିନ୍ତା କରିପାରୁନାହିଁ, ମୁଁ ଭାବୁଛି ତାହା ଆର୍ଥର ମ୍ୟାକ୍କୟ ଥିଲେ, ଏବଂ ସେ ଇହ ଜଗତ ପାର କରି ଆରପାରିକୁ ଚାଲିଯାଇଥିଲେ। ଆଉ ଗୋଟିଏ ରାତି ସେ ଏକ ସ୍ୱପ୍ନ ଦେଖିଲେ ଯେ ସେ ମହିମାକୁ ଚାଲିଯାଇଛନ୍ତି। ପୁଣି କହିଲେ ଯେ ସେ ଫାଟକ ନିକଟକୁ ଗଲେ, ଆଉ ସେ କହିଲେ ଯେ ସେମାନେ ତାଙ୍କୁ ଭିତରକୁ ଯିବାକୁ ଦେଲେ ନାହିଁ। ପୁଣି କହିଲେ ସେ କହିଲେ ମୁଁ ଯୁକ୍ତରାଷ୍ଟ୍ର ଆମେରିକାରୁ ଆର୍ଥର ମ୍ୟାକ୍କୟ ଅଟେ, ମୁଁ ଜଣେ ସୁସମାଚାର ପ୍ରଚାରକ। ଏଣୁ ସେହି ଦ୍ୱାରପାଳ ଭିତରକୁ ଗଲେ, ବର୍ତ୍ତମାନ ତାହା ଏକ ସ୍ୱପ୍ନ ଥିଲା, ଏବଂ ସେ ଭିତରକୁ ଗଲେ କହିଲେ ମୁଁ ଆପଣଙ୍କ ନାମ ଆଦୌ ପାଇପାରୁ ନାହିଁ। ସେ କହିଲେ ତେବେ ମୁଁ ତ ଜଣେ ପ୍ରଚାରକ ଥିଲି। ସେ ଦ୍ୱାରପାଳ କହିଲେ ମହାଶୟ ମୁଁ, ସେ କହିଲେ ତେବେ କଣ ଏହା ସମ୍ଭବ ଅଟେ ଯେ କିଛି ଗୋଟାଏ ଭୁଲ ଥିବ? ସେ ଦ୍ୱାରପାଳ କହିଲେ ନା ମହାଶୟ, ମୋ ପାଖରେ ଏଠାରେ ପୁସ୍ତକ ଅଛି, ମୁଁ ଆପଣଙ୍କ ନାମ ଆଦୌ ପାଇପାରୁ ନାହିଁ। ଏଣୁ ସେ ପଚାରିଲେ ତେବେ କଣ ମୁଁ ତାହା ବିଷୟରେ କିଛି କରିପାରିବି କି? ସେହି ଦ୍ୱାରପାଳ କହିଲେ ଆପଣ ନିଜର ମାମଲାକୁ ଶ୍ୱେତ ସିଂହାସନ ବିଚାରରେ ଶୁଣାଣି ନିମନ୍ତେ ଆବେଦନ କରିପାରନ୍ତି, ପରମେଶ୍ୱର ସାହାଯ୍ୟ କରନ୍ତୁ, ମୁଁ ସେଠାରେ ରହିବାକୁ ଚାହେଁ ନାହିଁ। ସେ କହିଲେ ଠିକ ଅଛି, ଯଦି ତାହା ହିଁ ମୋର ଏକମାତ୍ର ଭରସା, ତାହେଲେ ମୁଁ ଭାବୁଛି ଯେ ମୁଁ ମୋର ମାମଲାକୁ ଆବେଦନ କରିବି। ଆଉ କହିଲେ ଯେ ତାପରେ ସେ ଭାବିଲେ ସେ ବହୁତ ଦୂରକୁ ଚାଲିଗଲେ, ଏବଂ କେବଳ ଆଉ ଯେତେବେଳେ ସେ ଆରମ୍ଭ କଲେ କହିଲେ ଯେ ତାହା ଅନ୍ଧକାର ଥିଲା ଏବଂ ହାଲୁକା ଆଲୁଅ ଦିଶିଲା ଓ ଟିକେ ଅଧିକ ଆଲୁଅ ଦିଶିବାକୁ ଲାଗିଲା, ଏବଂ କହିଲେ ଯେ ଏପରି ଲାଗୁଥିଲା ଯେ ଏହି ଆଲୋକଟି କୌଣସି ନିର୍ଦ୍ଦିଷ୍ଟ ସ୍ଥାନରେ ଅଟକିଲା ନାହିଁ, ମାତ୍ର ସେ ତାହାର ଠିକ କେନ୍ଦ୍ର ଭାଗରେ ଥିଲେ। ଏବଂ କହିଲେ ଯେ ସେ ପଚାରିଲେ କିଏ ମୋର ବିଚାର ସିଂହାସନ ନିକଟକୁ ଆସିଅଛି? ସେ ଉତ୍ତର ଦେଲେ ମୁଁ ଆର୍ଥର ମ୍ୟାକ୍କୟ, ମୁଁ ଜଣେ ସୁସମାଚାର ପ୍ରଚାରକ, ଅନେକ ପ୍ରାଣଗୁଡ଼ିକୁ ରାଜ୍ୟକୁ ପ୍ରେରଣ କରିଅଛି। ସେ ପଚାରିଲେ କଣ ତୁମର ନାମ ପୁସ୍ତକରେ ମିଳିଲା ନାହିଁ କି? ହଁ, କହିଲେ ତେବେ ତୁମେ ମୋ ନ୍ୟାୟାଳୟରେ ଆବେଦନ କରିଅଛ? ହଁ ଆଜ୍ଞା, ତୁମେ ନ୍ୟାୟ ପାଇବ, ମୁଁ ମୋ ନିୟମ ଦ୍ୱାରା ତୁମର ବିଚାର କରିବି। ଆର୍ଥର ମ୍ୟାକ୍କୟ, କଣ ତୁମେ କେବେ ଏକ ମିଛ କହିଛ କି? ସେ କହିଲେ ମୁଁ ଭାବୁଥିଲି ଯେ ମୁଁ ଜଣେ ବହୁତ ଭଲ ମଣିଷ ଥିଲି, ଯେପର୍ଯ୍ୟନ୍ତ କି ମୁଁ ସେହି ଆଲୋକରେ ଛିଡ଼ା ନ ହୋଇଗଲି। ସେ କହିଲେ ମାତ୍ର ସେହି ଆଲୋକର ଉପସ୍ଥିତିରେ ମୁଁ ଜଣେ ପାପୀ ଥିଲି। ଆମେମାନେ ସମସ୍ତେ ତାହା ହେବା। ଆପଣ ବର୍ତ୍ତମାନ ସୁରକ୍ଷିତ ଅନୁଭବ କରୁଥାଇ ପାରନ୍ତି, ମାତ୍ର ଆପଣ ସେଠାକୁ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ। ଏଠାରେ ତାହା କିପରି ଅନୁଭବ ହୁଏ ବୋଲି ଆପଣ କଣ ଭାବନ୍ତି? ଯେତେବେଳେ ସେ ଅଭିଷେକ କରୁଥାନ୍ତି, ଆପଣ କେତେ ଛୋଟ ବୋଲି ଅନୁଭବ କରିପାରନ୍ତି? ତେବେ ସେ ଶ୍ୱେତ ସିଂହାସନ ବିଚାରରେ ତାହା କଣ ହେବ? ସେ ପଚାରିଲେ କଣ ତୁମେ କେବେ ଏକ ମିଛ କହିଛ କି? ସେ କହିଲେ ମୁଁ ଭାବୁଥିଲି ଯେ ମୁଁ ସତ୍ୟବାଦୀ ରହି ଆସିଛି, ମାତ୍ର କେତେକ ଛୋଟ ଛୋଟ ବିଷୟମାନ ଥିଲା ଯାହାକି ମୁଁ ଭାବୁଥିଲି ଯେ ତାହା କ୍ଷତିଶୂନ୍ୟ ତୁଚ୍ଛ ମିଛ ଗୁଡିକ ଥିଲା, ସେଗୁଡିକ ସେଠାରେ ବଡ ବଡ଼ ଏବଂ ଅନ୍ଧକାରମୟ ହୋଇଗଲା। ସେ ଉତ୍ତର ଦେଲେ ହଁ ଆଜ୍ଞା, ମୁଁ ଏକ ମିଛ କହିଛି। ସେ ପଚାରିଲେ କଣ ତୁମେ କେବେ ଚୋରି କରିଛ କି? ସେ କହିଲେ ମୁଁ ଭାବୁଥିଲି ଯେ ମୁଁ ଏହା ବିଷୟରେ ସଚୋଟ ଥିଲି ଏବଂ କେବେ ଚୋରି କରିନଥିଲି, ମାତ୍ର କହିଲେ ସେ ଆଲୋକର ଉପସ୍ଥିତିରେ ମୁଁ ଅନୁଭବ କଲି ଯେ ଏପରି କିଛି ବେପାର ଗୁଡିକ ଥିଲା ଯାହାକି ମୁଁ କରିବାରେ ସକ୍ଷମ ହୋଇଥିଲି, ଯାହା ଠିକ ନଥିଲା। ସେ ଉତ୍ତର ଦେଲେ ହଁ ଆଜ୍ଞା, ମୁଁ ଚୋରି କରିଛି। ସେ କହିଲେ ମୋ ବିଚାର ଏବଂ ସେ ତାଙ୍କ ବିଷୟ ଏକ ଫୈସଲା ପ୍ରାୟ ଶୁଣିବା ଉପରେ ହିଁ ଥିଲେ ଯେ ସଦାକାଳ ନିମନ୍ତେ ଦଗ୍ଧ ହେଉଥିବା ଅଗ୍ନିରେ ନିକ୍ଷେପ କରାଯାଉ, ଯାହାକି ସୈତାନ ଏବଂ ତାର ଦୂତମାନଙ୍କ ପାଇଁ ପ୍ରସ୍ତୁତ ହୋଇଅଛି। କହିଲେ ଯେ ପ୍ରତ୍ୟେକଟି ହାଡ଼ ଯେପରି ଭାଙ୍ଗି ଚୂର୍ଣ୍ଣ ହୋଇଯାଉଥିଲା। କହିଲେ ମୁଁ ମୋ ଜୀବନରେ କେବେ ଶୁଣିଥିବା ସବୁଠୁ ମଧୁର ସ୍ୱର ଶୁଣିଲି। ସେ କହିଲେ ଯେତେବେଳେ ମୁଁ ଦେଖିବା ପାଇଁ ବୁଲି ପଡ଼ିଲି, ସେତେବେଳେ ମୁଁ ଦେଖିଥିବା ସବୁଠୁ ମଧୁର ମୁଖମଣ୍ଡଳ ଦେଖିଲି, ଗୋଟିଏ ମା'ର ମୁଖଠାରୁ ମଧ୍ୟ ଅଧିକ ମଧୁର। ମୋ ମା ମୋତେ କେବେ ଡାକିଥିବା ଅପେକ୍ଷା ଅଧିକ ମଧୁର ସ୍ୱର ଶୁଣିଲି। କହିଲେ ମୁଁ ଚାରିଆଡ଼େ ଅନାଇଲି, ମୁଁ ଏକ ସ୍ୱର ଶୁଣିଲି, କହିଲା ପିତା ଏହା ସତ ଅଟେ, ସେ ମିଥ୍ୟା କହିଛି ଏବଂ ସେ ସଚ୍ଚୋଟ ରହିନାହିଁ, ମାତ୍ର ତଳେ ପୃଥିବୀରେ ସେ ମୋ ପାଇଁ ଛିଡ଼ା ହୋଇଥିଲା। କହିଲା ବର୍ତ୍ତମାନ ମୁଁ ତାହା ସ୍ଥାନରେ ଛିଡ଼ା ହେବି, ସେଇଟା ହିଁ ମୁଁ ଚାହେଁ ଯେ ତାହା ସେଠାରେ ଘଟୁ ବୋଲି। ମୁଁ ତାହାଙ୍କ ପାଇଁ ବର୍ତ୍ତମାନ ଛିଡ଼ା ହେବାକୁ ଚାହେଁ, ଯେତେବେଳେ ସେହି ସମୟ ଆସେ ସେ ମୋ ସ୍ଥାନରେ ଛିଡ଼ା ହୁଅନ୍ତୁ। ଆସନ୍ତୁ ଆଦି ପୁସ୍ତକ 22 ପର୍ବ ତାର 15, 16, 17 ଏବଂ 18 ପଦ ଗୁଡିକୁ ପାଠ କରିବା। ଆଉ ସଦାପ୍ରଭୁଙ୍କ ଦୂତ ଦ୍ୱିତୀୟ ଥର ଆକାଶରୁ ଅବ୍ରାହମଙ୍କୁ ଡାକି କହିଲେ, ସଦାପ୍ରଭୁ କହୁଅଛନ୍ତି, ତୁମ୍ଭେ ଆମ୍ଭଙ୍କୁ ଆପଣାର ପୁତ୍ର ଆପଣାର ଏକମାତ୍ର ପୁତ୍ର ଦେବାକୁ ଅସମ୍ମତ ନୋହିଲ। ତୁମ୍ଭର ଏହି କର୍ମ ସକାଶୁ ଆମ୍ଭେ ଆପଣା ନାମରେ ଶପଥ କରି କହୁଅଛୁ,
ଆମ୍ଭେ
ତୁମ୍ଭକୁ ଅବଶ୍ୟ ଆଶୀର୍ବାଦ କରିବା, ଆକାଶର ତାରାଗଣ ଓ ସମୁଦ୍ରର ବାଲି ପରି ତୁମ୍ଭର ବଂଶ ଅତିଶୟ ବୃଦ୍ଧି କରିବା। ତୁମ୍ଭର ବଂଶ ଶତ୍ରୁଗଣର ନଗର ଦ୍ୱାର ଅଧିକାର କରିବେ। ପୁଣି ପୃଥିବୀସ୍ଥ ସମସ୍ତ ଜାତି ତୁମ୍ଭର ବଂଶ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହେବେ, ଯେହେତୁ ତୁମ୍ଭେ ଆମ୍ଭର ବାକ୍ୟ ପାଳନ କରିଅଛ। ଆସନ୍ତୁ ପ୍ରାର୍ଥନା କରିବା। ସ୍ୱର୍ଗୀୟ ପିତା, ବର୍ତ୍ତମାନ ମୂଳ ପାଠକୁ ନିଅ ପ୍ରଭୁ, ଏବଂ ଆମକୁ ସେବା ପ୍ରଦାନ କର ପ୍ରଭୁ। ଏପରି ହେଉ ଯେ ପବିତ୍ର ଆତ୍ମା ଠିକ ପ୍ରତ୍ୟେକ ହୃଦୟକୁ ଏହି ବାକ୍ୟଗୁଡ଼ିକୁ ବହନ କରନ୍ତୁ, ଯାହାକି ଆଜି ଅପରାହ୍ନରେ ଆମର ଆଶାଗୁଡ଼ିକୁ ପୂରଣ କରିବ, କାରଣ ସେମାନେ ମହାନ ଅଟନ୍ତି ଏବଂ ତୁମେ ଆମମାନଙ୍କୁ ପ୍ରଚୁର ମାଗ ବୋଲି କହିଅଛ, ଯେପରିକି ଆମର ଆନନ୍ଦ ପରିପୂର୍ଣ୍ଣ ହୁଏ। ଆମେ ଏହାକୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆପଣମାନେ ବସିପାରନ୍ତି। ଯଦି ମୁଁ ଏହାକୁ ଅଳ୍ପ କିଛି ସମୟ ପାଇଁ ଏକ ମୂଳପାଠ ବୋଲି କହିପାରେ, ମୋର ସ୍ୱର ଦୁର୍ବଳ ଅଟେ, ଏଣୁ ସେ କାରଣରୁ ମୋତେ ମାଇକ୍ରୋଫୋନ୍ ପାଖରେ ଛିଡ଼ା ହେବାକୁ ପଡ଼ିଥାଏ। ମୁଁ ଜାଣେ ଯେ ଧ୍ୱନି ଫେରି ଆସୁଅଛି, ମାତ୍ର ଆମେ ତାହାକୁ ଟିକେ ସହିଯିବା। ମୁଁ ଏହାକୁ କହିବାକୁ ଚାହେଁ, ପରୀକ୍ଷା ପରେ ଶତ୍ରୁର ଫାଟକକୁ ଅଧିକାର କରିବା। ଆମର ଦୃଶ୍ୟପଟ ଏକ ସବୁଠୁ ଚମତ୍କାର ଦୃଶ୍ୟରେ ଆରମ୍ଭ ହୁଏ, ଅବ୍ରାହମଙ୍କ ଠାରେ। ଆପଣ ଜାଣନ୍ତି ଯେ ଅବ୍ରାହମ ବିଶ୍ୱସ୍ତ ମାନଙ୍କର ପିତା ଅଟନ୍ତି, ଆଉ ଅବ୍ରାହମଙ୍କ ପ୍ରତି ସେହି ପ୍ରତିଜ୍ଞାଟି କରାଯାଇଥିଲା, ଏବଂ କେବଳ ଖ୍ରୀଷ୍ଟଙ୍କ ଦେଇ ତାହାଙ୍କ ସହିତ ଉତ୍ତରାଧିକାରୀ ହେବା ହିଁ ଏକମାତ୍ର ଉପାୟ ଅଟେ ଯେ ଆମେ ଅବ୍ରାହମଙ୍କ ଜରିଆରେ ସେହି ପ୍ରତିଜ୍ଞାକୁ ଗ୍ରହଣ କରିଥାଉ। ତେବେ ଅବ୍ରାହମ ଜଣେ ସାଧାରଣ ଲୋକ ଥିଲେ, ମାତ୍ର ସେ ପରମେଶ୍ୱରଙ୍କ ଦ୍ୱାରା ଆହ୍ୱାନ ପ୍ରାପ୍ତ ଥିଲେ, ଏବଂ ସେ ସେହି ଆହ୍ୱାନ ପ୍ରତି ବିଶ୍ୱସ୍ତ ଥିଲେ। ଯେତେବେଳେ ପରମେଶ୍ୱର ତାଙ୍କ ସହିତ କଥାବାର୍ତ୍ତା କଲେ, ଅବ୍ରାହମ ଥରେ ହେଲେ କେବେ ବି ସେହି ରବ ଉପରେ ସନ୍ଦେହ କଲେ ନାହିଁ, ସେ ତ ଠିକ ତାହା ସହିତ ରହିଲେ। ଏଥିରେ କିଛି ଜାୟସେ ନାହିଁ ଯେ କେତେ କଷ୍ଟ ହେଉଥିଲା, ସେ ତ ଠିକ ତାହା ସହିତ ହିଁ ରହିଲେ। ଆଉ ତେବେ ତାଙ୍କୁ ଏକ ପୁତ୍ର ପ୍ରତିଜ୍ଞା କରାଯାଇଥିଲା, ଏବଂ ସେ ସେହି ପୁତ୍ରକୁ ପାଇବା ପାଇଁ 25 ବର୍ଷ ଅପେକ୍ଷା କଲେ, ଓ ତାହାର ବିପରୀତ ଯେକୌଣସି ବିଷୟକୁ ଏପରି ଡାକିଥିଲେ ଯେପରିକି ତାହା ଅବସ୍ଥିତ ହିଁ ନଥିଲା। ପୁଣି ତାପରେ ଆଉ ଏହି ପୁତ୍ରଠାରେ ପୃଥିବୀର ସମସ୍ତ ପରିବାରଗୁଡ଼ିକ ଆଶୀର୍ବାଦ ପ୍ରାପ୍ତ ହେବାର ଥିଲା, ଆଉ ସେହି ପିତୃପୁରୁଷ ତାଙ୍କର ଆହ୍ୱାନ ପ୍ରତି ଏବଂ ପ୍ରତିଜ୍ଞାତ ବାକ୍ୟ ପ୍ରତି ବିଶ୍ୱସ୍ତ ଥିଲେ। ସେ ତାହାର ଏକ ଉଦାହରଣ ଥିଲେ ଯେ ଆମେମାନେ କ'ଣ ହେବା ଉଚିତ। ତେବେ ଆମେମାନେ ଖ୍ରୀଷ୍ଟଙ୍କଠାରେ ମୃତ ଥାଇ ଆମେମାନେ ଅବ୍ରାହମଙ୍କର ବଂଶ ଅଟୁ। ବର୍ତ୍ତମାନ ଅବ୍ରାହମଙ୍କର ଦୁଇଟି ବଂଶ ଥିଲା, ତାହା ମଧ୍ୟରୁ ଗୋଟିଏ ପ୍ରାକୃତିକ ବଂଶ ଥିଲା, ଅନ୍ୟଟି ଏକ ଆତ୍ମିକ ବଂଶ ଥିଲା। ସେମାନଙ୍କ ମଧ୍ୟରୁ ଗୋଟିଏ ସ୍ୱାଭାବିକ ଥିଲା ତାଙ୍କର ଶରୀର ଦ୍ୱାରା, ଅନ୍ୟଟି ତାଙ୍କର ବିଶ୍ୱାସର ବଂଶ ଥିଲା। ସେହି ବିଶ୍ୱାସ ଯେପରିକି ଆମେମାନେ ମଧ୍ୟ ପ୍ରତିଜ୍ଞାତ ବାକ୍ୟ ଦ୍ୱାରା ଅବ୍ରାହମଙ୍କ ବଂଶ ହୋଇପାରିବା। ତେବେ ବର୍ତ୍ତମାନ ସେ ଦୀର୍ଘ 25 ବର୍ଷ ଧରି ପରୀକ୍ଷା କରାଯିବା ପରେ ପୁଣି ଦୁର୍ବଳ ହେବା ପରିବର୍ତ୍ତେ ସେ ଆହୁରି ଶକ୍ତିଶାଳୀ ହେଲେ। ଦେଖନ୍ତୁ, ଯଦି ତାହା ପ୍ରଥମ ବର୍ଷ ନ ହେଲା, ପରବର୍ତ୍ତୀ ବର୍ଷ ତାହା ଏକ ଆହୁରି ଅଧିକ ବଡ଼ ଆଶ୍ଚର୍ଯ୍ୟକର୍ମ ହେବ, କାରଣ ତାହା 2 ବର୍ଷ ପୁରୁଣା ହେବ। ଆଉ ସେ ସେହି ବର୍ଷଗୁଡ଼ିକ ବଢି ଚାଲିଲା ଯେପରିକି ସେ ବୟସରେ ବୃଦ୍ଧ ପାଇବାକୁ ଲାଗିଲେ ଓ ତାଙ୍କର ଶରୀର କ୍ଷୟ ପାଇବାକୁ ଲାଗିଲା। ସାରାଙ୍କ ଗର୍ଭଗୁଡ଼ିକ ସେହି ଗର୍ଭ କିଏ ବା ତାହା ବନ୍ଧ୍ୟା ହୋଇଯାଇଥିଲା, ଆଉ ତେଣୁକରି ତାଙ୍କର ଶକ୍ତି ଲୋପ ପାଇଥିଲା ଏବଂ ସେଠାରେ ଥିଲା, ତାହା ତ ସମ୍ପୂର୍ଣ୍ଣ ଅସମ୍ଭବ ଥିଲା। କଣ ଆପଣ କେବେ ଚିନ୍ତା କଲେ କି ଯେ ପରମେଶ୍ୱର ସେଠାରେ କଣ କରିଥିଲେ? ଦେଖନ୍ତୁ, ସେ କେବେ ହେଲେ ବି କେବଳ ଏତିକି କଲେ ନାହିଁ ଯେ ମାତ୍ର ତାର ଗର୍ଭକୁ ଉର୍ବର କରିଦିଅନ୍ତି, କାରଣ ମନେ ରଖନ୍ତୁ, ଯଦି ସେ ତାହା କରିଥାନ୍ତେ, ତାହେଲେ ମନେ ରଖିଥାନ୍ତୁ, ଯଦି ସେ ତାହା କରିଥାନ୍ତେ, ସେହିଦିନ ମାନଙ୍କରେ ସେମାନଙ୍କ ପାଖରେ ଏହି ସବୁ ସ୍ୱାସ୍ଥ୍ୟକାରୀ ଏବଂ ସ୍ୱଚ୍ଛ ବୋତଲମାନ ନଥିଲା ଯେ ଗାଈରୁ କ୍ଷୀର କାଢି ଶିଶୁକୁ ଦେଇଦିଅନ୍ତେ। ଦେଖନ୍ତୁ, ତାହାଙ୍କୁ ଏହା ମଧ୍ୟ କରିବାକୁ ପଡିଥିଲା, ତାର ଦୁଗ୍ଧ ଶିରା ଗୁଡିକ ଶୁଖିଯାଇଥିଲା। ଏଣୁ ସେ କରିପାରିନଥାନ୍ତି। ସେଠାରେ କିଛି ଗୋଟାଏ ଘଟିବାକୁ ହିଁ ଥିଲା। ତେବେ ଶହେ ବର୍ଷ ବୟସ୍କା ଏକ ମହିଳାଙ୍କୁ ଦେଖନ୍ତୁ ଯିଏକି ପ୍ରସବ କରିବାକୁ ଯାଆନ୍ତି, ତାଙ୍କର ହୃଦୟ ଏହାକୁ ସହିପାରେ ନାହିଁ। ବର୍ତ୍ତମାନ ତ ଏହା ଜଣେ ଚାଳିଶ ବର୍ଷ ବୟସ୍କ ମହିଳାଙ୍କ ପାଇଁ ତାହା କରିବା କଷ୍ଟକର ଅଟେ। ତାଙ୍କର ହୃଦୟ ଏହାକୁ ସହିପାରେ ନାହିଁ। ଏଣୁ କଣ ଆପଣ ଜାଣିଛନ୍ତି କି ଯେ ସେ କଣ କଲେ? ଯଦି ଆପଣମାନେ ଧ୍ୟାନ ଦେବେ, ବର୍ତ୍ତମାନ ମୁଁ ଜାଣେ ଯେ ଅନେକ ଏଥିରେ ଅସହମତ ହୋଇପାରନ୍ତି, ଯଦି ତାହା ଏହି ବିବୃତ୍ତି ଦେବା ନିମନ୍ତେ ଠିକ ଅଟେ। ଦେଖନ୍ତୁ, ମୁଁ ଏହା ତ କେବଳ ମୋର ନିଜର ଚିନ୍ତାଧାରା ହେବ। ଦେଖନ୍ତୁ, ବାଇବେଲ ଏକ ପରମ ଅଲୌକିକ ପୁସ୍ତକ ଅଟେ। ଏହା ଏପରି ଲେଖା ହୋଇଛି ଯେ ତାହା ବିଦ୍ୟାଳୟ ଗୁଡିକ ଠାରୁ ଧର୍ମଶାସ୍ତ୍ରୀଙ୍କ ଠାରୁ ଲୁକାୟିତ ଅଟେ। କେତେ ଜଣ ତାହା ଜାଣନ୍ତି? ଯୀଶୁ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ। ସେ କହିଲେ, ପିତା, ମୁଁ ତୁମକୁ ଧନ୍ୟବାଦ ଦେଉଅଛି, ତୁମେ ଏହାକୁ ଜ୍ଞାନୀ ଏବଂ ବୁଦ୍ଧିମାନ ବ୍ୟକ୍ତିମାନଙ୍କ ଠାରୁ ଲୁଚାଇ ରଖିଅଛ ଏବଂ ଶିଖିବାକୁ ଇଚ୍ଛୁକ ଥିବା ଶିଶୁମାନଙ୍କ ନିକଟରେ ଏହାକୁ ପ୍ରକାଶ କରିଛ। ଏହା ତ ପ୍ରେମର ଏକ ପୁସ୍ତକ ଅଟେ। ଯେତେବେଳେ ପରମେଶ୍ୱରଙ୍କ ପ୍ରେମ ହୃଦୟ ଭିତରକୁ ଆସେ, ସେତେବେଳେ ଆପଣ ପରମେଶ୍ୱରଙ୍କ ସହିତ ପ୍ରେମରେ ପଡ଼ିଯାଆନ୍ତି। ତାପରେ ସେ ଆପଣଙ୍କୁ ବାଇବେଲର ଅର୍ଥ ପ୍ରକାଶ କରନ୍ତି। ବାଇବଲର ବ୍ୟାଖ୍ୟା ହେଉଛି, ପରମେଶ୍ୱର ସ୍ୱୟଂ ନିଜର ପ୍ରତିଜ୍ଞାଗୁଡ଼ିକୁ ବ୍ୟାଖ୍ୟା କରୁଛନ୍ତି। ମାତ୍ର ବାଇବଲ ଏହା ତ ଧାଡି ମଧ୍ୟରେ ଲେଖା ହୋଇଅଛି। ବର୍ତ୍ତମାନ ଯେପରିକି ମୋ ପତ୍ନୀ, ଓହ, ସେ ହେଉଛନ୍ତି ସମଗ୍ର ଜଗତରେ ସବୁଠାରୁ ଚମତ୍କାର ମହିଳା ଏବଂ ମୁଁ ତାଙ୍କୁ ବାସ୍ତବରେ ପ୍ରେମ କରେ, ସେ ମୋତେ ପ୍ରେମ କରନ୍ତି। ତେଣୁକରି ଯେତେବେଳେ ମୁଁ ଘରଠାରୁ ଦୂରରେ ଥାଏ, ସେ ମୋତେ ଏକ ଚିଠି ଲେଖିବେ, କହିବେ, ପ୍ରିୟ ବିଲ, ଆଜି ରାତି ମୁଁ ଏବେ ପିଲାମାନଙ୍କୁ ଶୁଆଇ ଦେଇଛି, ମୁଁ ଆଜି ଧୋଇ ଦେଇଛି ଏବଂ ଯାହା ସବୁ ସେ କରିଛନ୍ତି ଏବଂ ପ୍ରଭୁତି ବିଷୟ। ତେବେ ସେ ଚିଠିରେ ତାହା କହୁଅଛନ୍ତି। ମାତ୍ର ଆପଣ ଦେଖନ୍ତୁ, ମୁଁ ତାଙ୍କୁ ଏତେ ପ୍ରେମ କରେ ଏବଂ ଆମେ ଦୁହେଁ ଏତେ ଅଧିକ ଏକମନା ଅଟୁ ଯେ ଏପରିକି ମୁଁ ସେହି ଧାଡିଗୁଡ଼ିକ ମଧ୍ୟରେ ତାହା ପଢ଼ିପାରେ। ମୁଁ ଜାଣେ ଯେ ସେ କଣ କହିବାକୁ ଚାହାନ୍ତି। ଦେଖନ୍ତୁ, ସେ ମୋତେ ତାହା କୁହନ୍ତୁ ଅବା ନ କୁହନ୍ତୁ, ବୁଝିଲେ, ମୁଁ ଜାଣେ ଯେ ତାହାର କହିବାର ଅର୍ଥ କଣ, କାରଣ ଏହା ତାଙ୍କ ପ୍ରତି ମୋର ପ୍ରେମ ଅଟେ ଏବଂ ମୋର ବୁଝାମଣା ଅଟେ। ତେବେ ଠିକ ସେହି ପ୍ରକାର ହିଁ ବାଇବେଲ ଲେଖା ହୋଇଛି। ଦେଖନ୍ତୁ, ତେବେ ପଣ୍ଡିତ ମାନେ ଠିକ ତାହାର ଉପର ଦେଇ ଚାଲିଯିବେ, ସେମାନେ ତାହା କଦାପି ପାଇବେ ନାହିଁ। ଦେଖନ୍ତୁ, ଆପଣଙ୍କୁ ତ ତାହାଙ୍କୁ ଜାଣିବା ପାଇଁ ବାକ୍ୟ ସହିତ ତାହାଙ୍କ ସହିତ ପ୍ରେମରେ ରହିବାକୁ ଅଛି, ବୁଝିଲେ। ତେବେ ବର୍ତ୍ତମାନ ଏଠାରେ ଦେଖନ୍ତୁ ଯେ ସେ କଣ କଲେ। ତେବେ ଅବ୍ରାହମ ଏବଂ ସାରା ଦୁହେଁ ବୃଦ୍ଧ ଥିଲେ, ଉତ୍ତମ ରୂପେ ବୟପ୍ରାପ୍ତ ଥିଲେ ବୋଲି ବାଇବେଲ କହେ। ତେବେ ଏହା କେବଳ ଏତିକି ନଥିଲା ଯେ ଯେହେତୁ ସେଠାରେ ସେହି ଲୋକମାନେ କେବଳ ଅଧିକ ବୟସ ବଞ୍ଚି ରହୁଥିଲେ, ବାଇବେଲ ବ୍ୟକ୍ତ କରେ ଯେ ସେମାନେ ଆୟୁରେ ଉତ୍ତମ ରୂପେ ବୟପ୍ରାପ୍ତ ଥିଲେ। ବର୍ତ୍ତମାନ ଧ୍ୟାନ ଦିଅନ୍ତୁ, ତତ୍କ୍ଷଣାତ୍ ଏହି ଦୂତ ଦେଖାଦେବା ପରେ, ଯାହାଙ୍କ ବିଷୟରେ ଆମେ କଥା ହୋଇଥାଉ, ଯିଏକି ଏଲୋହିମ ପରମେଶ୍ୱର ଥିଲେ, ଆଉ ସେ କହିଲେ, ଅବ୍ରାହମଙ୍କୁ କହିଲେ, ଜୀବନର ଋତୁ ଅନୁସାରେ ମୁଁ ତୁମକୁ ସାକ୍ଷାତ କରିବାକୁ ଯାଉଅଛି। ତେବେ ସମସ୍ତ ସମୟରେ ଦେଖନ୍ତୁ, ସେମାନେ ସବୁ ସମୟରେ ଗୋଟିଏ ମଣ୍ଡଳୀର ନିଦର୍ଶନ ଥିଲେ। ତେବେ ଦେଖନ୍ତୁ, ଏଠାରେ ତାହା ଅଟେ ଯାହାକି ଘଟିଥିଲା। ବର୍ତ୍ତମାନ ସେ ସାରାଙ୍କୁ କେବଳ ଅଳ୍ପ କ୍ଷଣ ନିମନ୍ତେ କାମ ଚଳାଇବା ପାଇଁ ଠିକ କଲେ ନାହିଁ ଏବଂ ଅବ୍ରାହମଙ୍କୁ ଅଳ୍ପ କ୍ଷଣ କାମ ଚଳାଇବା ନିମନ୍ତେ ଠିକ କଲେ ନାହିଁ, ସେ ତ ସେମାନଙ୍କୁ ଜଣେ ଯୁବକ ଓ ଯୁବତୀରେ ପରିଣତ କଲେ। ତେବେ ତାହା ବିଚିତ୍ର ଲାଗୁଥାଇପାରେ, ମାତ୍ର ବର୍ତ୍ତମାନ ଅବଶିଷ୍ଟ ବାକ୍ୟକୁ ଦେଖନ୍ତୁ ଓ ତାହାକୁ ଏକାଠି ମିଶାନ୍ତୁ। ସେହି ବାକ୍ୟ ପ୍ରେରଣାଯୁକ୍ତ ଅଟେ ଏବଂ ଆପଣଙ୍କୁ ସେହି ବାକ୍ୟ ସହିତ ପ୍ରେରଣାଯୁକ୍ତ ହେବାକୁ ପଡ଼ିବ। ତେବେ ମନେ ରଖନ୍ତୁ, ତତ୍କ୍ଷଣାତ୍ ହିଁ ତାହା ହେବା ପରେ, ଏହି ଦୂତଙ୍କ ଦେଖା ଦେବା ପରେ ତୁରନ୍ତ ମୁଁ ମାତ୍ର ତାହା ଦେଖିପାରୁଛି ଯେ ସାରାଙ୍କ ସେହି ଧୂସର କେଶ, ପୁଣି ଛୋଟ ଜେଜେମାଙ୍କ କାନ୍ଧରେ ସାଲ ଚାଦରଟିଏ ରହିଛି, ଏକ ଛୋଟ ଧୂଳି ଟୋପିଟିଏ ପିନ୍ଧିଛନ୍ତି, ଗୋଟିଏ ବାଡ଼ି ଧରି ଚାରିଆଡ଼େ ବୁଲୁଛନ୍ତି। ମୁଁ କଣ ମୋର ପ୍ରଭୁଙ୍କ ସହିତ ସୁଖ ପ୍ରାପ୍ତ ହେବି, ପୁଣି ଯେତେବେଳେ ସେ ମଧ୍ୟ ବୃଦ୍ଧ ଅଟନ୍ତି। ଦେଖନ୍ତୁ, ଆଉ ଏଠାରେ ଅବ୍ରାହମ ଥିଲେ ଏପରି ଲମ୍ବା ଦାଢ଼ି ସହ, ଗୋଟିଏ ବାଡ଼ି ଧରିଥିଲେ ଯେପରି ସେ ଥାନ୍ତି, ଆୟୁରେ ଉତ୍ତମ ରୂପେ ବୟପ୍ରାପ୍ତ ଥିଲେ। ଆଉ ମୁଁ ଦେଖେ ପରଦିନ ସକାଳରେ ତାଙ୍କର କାନ୍ଧ ସିଧା ହେବାକୁ ଲାଗିଲା, ତାଙ୍କ ପିଠିରୁ ସେହି କୁବ୍ଜ ବାହାରିଗଲା, ସାରାର କେଶ ପରିବର୍ତ୍ତନ ହେବାକୁ ଲାଗିଲା, ସେମାନେ ଏକ ଯୁବକ ଓ ଯୁବତୀରେ ପରିଣତ ହୋଇଗଲେ। କେବଳ ଏହା ଦର୍ଶାଉଥିଲା ଯେ ସେ ଆବ୍ରାହମଙ୍କ ରାଜକୀୟ ବଂଶ ସହିତ କଣ କରିବାକୁ ଯାଉଛନ୍ତି। ଦେଖନ୍ତୁ, ଯେତେବେଳେ କି ଆମେ କ୍ଷଣକ ମାତ୍ର ଆଖି ପିଛୁଳାକେ ବଦଳିଯିବା ଏବଂ ଏକାଠି ଉପରକୁ ଘେନି ନିଆଯିବା, ଦେଖନ୍ତୁ କଣ ଘଟିଲା। ତେବେ ମୋତେ ଆପଣଙ୍କୁ ଏହା ପ୍ରମାଣ କରିବାକୁ ଦିଅନ୍ତୁ। ତେବେ ସେମାନେ ସେହି ସ୍ଥାନରୁ ଯେଉଁଠାରେ କି ସେମାନେ ଥିଲେ, ସେହି ଗମରାଠାରୁ ଏକ ଯାତ୍ରା କଲେ ଏବଂ ସିଧାସଳଖ ତଳେ ପଲେଷ୍ଟିୟ ଦେଶ ମଧ୍ୟକୁ ଗରାରକୁ ଚାଲିଗଲେ। କଣ ଆପଣମାନେ ଧ୍ୟାନ ଦେଲେ କି? ଏହାକୁ ମାନଚିତ୍ରରେ ଚିହ୍ନିତ କରନ୍ତୁ, ଏହା କେତେ ଦୂର ଅଟେ। ସେହି ବୟସର ଏକ ବୃଦ୍ଧ ଦମ୍ପତିଙ୍କ ନିମନ୍ତେ ତାହା ଏକ ଯଥେଷ୍ଟ ଲମ୍ବା ଯାତ୍ରା ଥିଲା। ପୁଣି ତାପରେ ଏହା ବ୍ୟତୀତ ସେଠାରେ ସେହି ପଲେଷ୍ଟିୟ ଦେଶରେ ଅବିମେଲକ ନାମରେ ଜଣେ ଯୁବା ରାଜା ଥିଲେ, ଆଉ ସେ ଏକ ସ୍ତ୍ରୀ ଖୋଜୁଥିଲେ, ଆଉ ତାଙ୍କର ସେଠାରେ ସେ ସମସ୍ତ ସୁନ୍ଦର ପଲେଷ୍ଟିୟ ଝିଅମାନେ ରହିଥିଲେ। ମାତ୍ର ଯେତେବେଳେ ସେ ଜେଜେମାଙ୍କୁ ଦେଖିଲେ, ସେ କହି ଉଠିଲେ, ସେ ଦେଖିବାକୁ କେତେ ସୁନ୍ଦର ଅଟେ, ଆଉ ସେ ତାଙ୍କ ପ୍ରେମରେ ପଡ଼ିଗଲେ ଓ ତାଙ୍କୁ ବିବାହ କରିବାକୁ ଇଚ୍ଛା କଲେ। ତା ଠିକ ଅଟେ, ଦେଖନ୍ତୁ ସେ ସୁନ୍ଦର ଥିଲେ, ବୁଝିଲେ, ସାରା ଜଣେ ଯୁବା ସ୍ତ୍ରୀ ଲୋକରେ ପରିଣତ ହୋଇଯାଇଥିଲେ। ଧ୍ୟାନ ଦିଅନ୍ତୁ, ତାଙ୍କୁ ତ ହେବାକୁ ଥିଲା ସେ ସନ୍ତାନଟିକୁ ଆଣିବା ପାଇଁ। ପରମେଶ୍ୱର ତାଙ୍କୁ ଏକ ନୂତନ ସୃଷ୍ଟି କରିଥିଲେ ଏବଂ ତାଙ୍କୁ ତାହା ହେବାକୁ ପଡ଼ିଥିଲା ଏହି ପିଲାଟିକୁ ଆଣିବା ନିମନ୍ତେ। ପୁଣି ମନେ ରଖନ୍ତୁ, ଅବ୍ରାହମ ତାଙ୍କ ଶରୀର ମଧ୍ୟ ମୃତ ପ୍ରାୟ ଥିଲା, ଆଉ ଯେତେବେଳେ ସାରା ମଲେ ସେତେବେଳେ ଅବ୍ରାହମଙ୍କ ଥିଲା। ମୁଁ ବିଶ୍ୱାସ କରେ ଯେତେବେଳେ ସାରା ମଲେ ଇସାକଙ୍କୁ 45 ବର୍ଷ ବୟସ ହୋଇଥିଲା, ଆଉ ଆବ୍ରାହମ ଅନ୍ୟ ଜଣେ ସ୍ତ୍ରୀ ଲୋକକୁ ବିବାହ କଲେ ଏବଂ ଝିଅମାନଙ୍କ ବ୍ୟତୀତ ତାଙ୍କର ଆହୁରି 7 ପୁତ୍ର ହେଲେ। ଆମେନ୍। ଦେଖନ୍ତୁ, ଧାଡ଼ିଗୁଡ଼ିକ ମଧ୍ୟରେ ପାଠ କରନ୍ତୁ, ଏହା ଏକ ପ୍ରତିରୂପ ଅଟେ। ତାହା ସେଠାରେ ଏହା ଦର୍ଶାଏ ଯେ ସେ ଅବ୍ରାହମଙ୍କ ସମସ୍ତ ସନ୍ତାନମାନଙ୍କ ପ୍ରତି କ'ଣ କରିବାକୁ ଯାଉଛନ୍ତି। ଆମେମାନେ ବର୍ତ୍ତମାନ ଠିକ୍ ତାହାର ନିକଟବର୍ତ୍ତୀ ହେଉଅଛୁ ବନ୍ଧୁଗଣ, ଏଣୁ ଆମର ଝୁଲୁଥିବା କାନ୍ଧଗୁଡ଼ିକ ଏବଂ ସବୁକିଛି କୌଣସି ଫରକ ପଡ଼େ ନାହିଁ। ଆଉ ଆମର ଧୂସର କେଶଗୁଡ଼ିକ ଏବଂ ତାହା ଯାହା କିଛି ବି ଅଟେ ତାହା ବର୍ତ୍ତମାନ ଗୁରୁତ୍ୱପୂର୍ଣ୍ଣ ନୁହେଁ। ଆମେମାନେ ପଛକୁ ନ ଅନା, ଆସନ୍ତୁ ଆମେମାନେ ଆଗକୁ ଅନାଇବା ଯେଉଁ ବିଷୟକୁ ଆମେମାନେ ଆସୁଅଛୁ। ଆଉ ମନେ ରଖନ୍ତୁ, ଏହି ଚିହ୍ନ ଯାହା ଆମେମାନେ ଦେଖୁଅଛୁ ତାହା ସେହି ଶେଷ ଚିହ୍ନ ଥିଲା ଯାହାକି ଅବ୍ରାହମ ଏବଂ ତାଙ୍କ ସାରା ଦେଖିଥିଲେ, ଏହା ପୂର୍ବେ କି ସେହି ପ୍ରତିଜ୍ଞାତ ପୁତ୍ର ଆବିର୍ଭାବ ହୁଅନ୍ତି। ଆମେମାନେ ବିଶ୍ୱାସ କରୁ ଯେ ଆମେମାନେ ସେହି ଘଟିକାରେ ଅଛୁ। ସେହି ପିତୃପୁରୁଷ ଏହି ବାଳକର ଜନ୍ମ ହେବା ପରେ କ'ଣ ଆପଣମାନେ କଳ୍ପନା କରିପାରନ୍ତି ଯେ ଇସାକ ପ୍ରାୟ 12 ବୟସର ସୁନ୍ଦର ଛୋଟ କୁଞ୍ଚିକୁଞ୍ଚିଆ କେଶର ଛୋଟ ବାଦାମୀ ବର୍ଣ୍ଣର ଆଖିଥିବା ବାଳକଟି। ମୁଁ କଳ୍ପନା କରେ ଯେ ସେହି ମା କିପରି ଅନୁଭବ କରିଥିବେ, ସୁନ୍ଦର ଯୁବା ସ୍ତ୍ରୀ ଲୋକଟିଏ ଏବଂ ସେହିପରି ଆଉ ତାଙ୍କର ପିତା। ଆଉ ଦିନେ ପରମେଶ୍ୱର କହିଲେ, ତେବେ ଏକ ଉଦାହରଣ ନିମନ୍ତେ ଆମେମାନେ ଅତି ଦୂରେଇ ଯାଇଛୁ ସେହି ଘଟିକା ଯାହାକି ଆସିବାର ଅଛି। ମୁଁ ଏହି ବାଳକ ଜରିଆରେ ତୁମକୁ ଜାତି ଜାତିର ପିତା କରିଅଛି, ମାତ୍ର ମୁଁ ଚାହେଁ ଯେ ତୁମେ ଏହି ବାଳକକୁ ପର୍ବତ ଉପରକୁ ନେଇଯାଅ ଯାହା ମୁଁ ତୁମକୁ ଦେଖାଇବି, ଆଉ ମୁଁ ଚାହେଁ ଯେ ତୁମେ ତାହାକୁ ସେଠାରେ ଏକ ବଳିଦାନ ନିମନ୍ତେ ବଧ କର। କ'ଣ ଆପଣମାନେ ତାହା କଳ୍ପନା କରିପାରୁଛନ୍ତି କି? ତେବେ ଆପଣଙ୍କୁ କଦାପି ସେହିପରି ଭାବରେ ଏକ ପରୀକ୍ଷାକୁ ଯିବା ନିମନ୍ତେ କୁହାଯାଇ ନାହିଁ। ସେ ବର୍ତ୍ତମାନ ସେହିପରି କରନ୍ତି ନାହିଁ, ତାହା ତ ଉଦାହରଣମାନ ଛାୟମାନ ଥିଲା। କ'ଣ ଆବ୍ରାହମ ଭୟ କରିଥିଲେ କି? ନା ଆଜ୍ଞା, ଅବ୍ରାହମ ଏହା କହିଲେ, ମୁଁ ସମ୍ପୂର୍ଣ୍ଣ ଭାବେ ସୁନିଶ୍ଚିତ ଯେ ସେ ତାହାକୁ ମୃତ୍ୟୁରୁ ପୁନରୁଦ୍ଧିତ କରିବାରେ ସକ୍ଷମ ଅଟନ୍ତି, କାରଣ ମୁଁ ତାହାକୁ ମୃତପ୍ରାୟ ଅବସ୍ଥାରୁ ପାଇଥିବା ସଦୃଶ ଜଣେ ଅଟେ। ଆଉ ଯଦି ପରମେଶ୍ୱରଙ୍କ ସେହି ଆଜ୍ଞା ମୋତେ ତାହା କରିବାକୁ କହିଲା ଏବଂ ମୁଁ ତାହା ପ୍ରତି ସଚ୍ଚୋଟ ରହିଅଛି, ଆଉ ତାହା ଫଳପ୍ରଦ ହେଲା ଯେ ସେ ମୋତେ ପୁତ୍ର ପ୍ରଦାନ କରିଛନ୍ତି, ତାହେଲେ ପରମେଶ୍ୱର ତାହାକୁ ମୃତ୍ୟୁରୁ ପୁନରୁଦ୍ଧିତ କରିବାକୁ ସକ୍ଷମ ଅଟନ୍ତି, ଯେଉଁଥିରୁ କି ମୁଁ ତାହାକୁ ଏକ ପ୍ରତିରୂପ ଭାବରେ ପାଇଅଛି। ଓ ମୋର ବନ୍ଧୁ, ଯଦି ପରମେଶ୍ୱର ଆପଣ ପେଣ୍ଟିକୋଷ୍ଟାଲ ମାନଙ୍କୁ ପବିତ୍ର ଆତ୍ମା ଦେଇଛନ୍ତି, ପରଭାଷାରେ କଥା କହିବାକୁ ଦେଇଛନ୍ତି, ତେବେ ତାହାଙ୍କର ଆରୋଗ୍ୟ ଶକ୍ତି ଏବଂ ତାହାଙ୍କର ଉତ୍ତମତା ଓ ଦୟା ଉପରେ ଆପଣ କେତେ ଅଧିକ ବିଶ୍ୱାସ କରିବା ଉଚିତ। ଯଦି ସେ ତାହା ଦେଶର ସମସ୍ତ ଧର୍ମଶାସ୍ତ୍ରୀ ପଣ୍ଡିତ ମାନଙ୍କ ବିରୁଦ୍ଧରେ କରିଥିଲେ, ସେମାନେ କହିଥିଲେ ଯେ ତାହା ହୋଇପାରିବ ନାହିଁ, ମାତ୍ର ପରମେଶ୍ୱର ତାହା କଲେ କାରଣ ସେ ତାହାର ପ୍ରତିଜ୍ଞା କରିଥିଲେ। ତାହେଲେ ନିଜର ବନ୍ଧୁକ, ନିଜର ବାକ୍ୟ, ନିଜର ଖଡ୍ଗ ପାଖରେ ଛିଡ଼ା ହୁଅନ୍ତୁ, ପରମେଶ୍ୱରଙ୍କ ବାକ୍ୟକୁ ବିଶ୍ୱାସ କରନ୍ତୁ, ପରମେଶ୍ୱର ତାହା କହିଛନ୍ତି ଏବଂ ଏହା ତାହାକୁ ସମାଧାନ କରେ। ଧ୍ୟାନ ଦିଅନ୍ତୁ, ତେବେ ତାହାଙ୍କୁ ସେହି ଖଚରଗୁଡ଼ିକ ସହିତ ସେଠାରୁ 3 ଯାତ୍ରା କଲେ। ତେବେ ମୁଁ ଚାଲିପାରେ, ଯେତେବେଳେ ମୁଁ ପହରା ଦେବା କାର୍ଯ୍ୟରେ ଥିଲି ମୁଁ ପ୍ରତିଦିନ ଜଙ୍ଗଲ ମଧ୍ୟ ଦେଇ 30 ବାଟ ଚାଲୁଥିଲି, ଆଉ କହିବାକୁ ଗଲେ ଆମ ପାଖରେ ପେଟ୍ରୋଲ ପାଦଗୁଡ଼ିକ ରହିଥିଲେ। ମାତ୍ର ସେହି ପୁରୁଷମାନେ ସେମାନଙ୍କର ପରିବହନ କେବଳ ମାତ୍ର ସାଧନ ତାହା ଏକ ଗଧ ଉପରେ ଚଢ଼ି କିମ୍ବା ଚାଲି କରିଥିଲେ, ଏବଂ ସେ ସେହି ସ୍ଥାନରୁ ଯେଉଁଠାରେ ସେ ଥିଲେ 3 ଯାତ୍ରା କଲେ ଏବଂ ସେଠାରେ ମରୁଭୂମିରେ ନିଜର ଆଖିକୁ ଉଠାଇଲେ ଓ ଦୂରରେ ଥିବା ପର୍ବତକୁ ଦେଖିଲେ। ସେହି ସାକକୁ ନେଲେ ଓ ତାହାର ହାତ ବାନ୍ଧିଲେ, ଯାହାକି ଆମେମାନେ ସମସ୍ତେ ଜାଣୁ ଯେ ଆଦିପୁସ୍ତକ 22 ଏଠାରେ ତା ଖ୍ରୀଷ୍ଟଙ୍କର ଏକ ପ୍ରତିରୂପ ଅଟେ। ତାହାକୁ ବାନ୍ଧି ଦେଇ ପର୍ବତ ଉପରକୁ କଢାଇ ନେଲେ, ଯେପରିକି ଯୀଶୁଙ୍କୁ କାଲବରୀ ପର୍ବତ ଉପରକୁ କଢାଇ ନିଆଯାଇଥିଲା। ତାହା ପରମେଶ୍ୱର ନିଜର ପୁତ୍ରଙ୍କର ବଳିଦାନ ଦେଉଥିବା ବିଷୟର ଅବଶ୍ୟ ଏକ ପ୍ରତିରୂପ ଥିଲା। ମାତ୍ର ଯେତେବେଳେ ସେମାନେ ସେଠାରେ ଉପରେ ପହଞ୍ଚିଲେ ଆଉ ସେ ଆଜ୍ଞାକାରୀ ଥିଲେ, ଇସାକ ଏକ ପ୍ରକାର ସନ୍ଦେହାସ୍ପଦ ହେବାକୁ ଲାଗିଲେ। ସେ କହିଲେ, ପିତା, ଏଠାରେ କାଠ ଅଛି, ଏଠାରେ ଯଜ୍ଞବେଦୀ ଅଛି, ଏଠାରେ ଅଗ୍ନି ଅଛି, ମାତ୍ର ବଳିଦାନ କେଉଁଠାରେ? ଏବଂ ଅବ୍ରାହମ ନିଜ ମନରେ ତାହା ଜାଣିଥିଲେ, ତଥାପି ପରମେଶ୍ୱରଙ୍କ ବାକ୍ୟ ସେଠାରେ ଛିଡ଼ା ରହିଥାଇ ସେ କହିଲେ, ମୋ ପୁଅରେ, ପରମେଶ୍ୱର ଆପଣା ନିମନ୍ତେ ବଳିଦାନ ଯୋଗାଇବାରେ ସକ୍ଷମ ଅଟନ୍ତି। ସେ ସେହି ସ୍ଥାନକୁ କହିଲେ ଜିହୋବା ଜିରି। ଆଉ ଯେତେବେଳେ ସେ ନିଜ ପୁଅକୁ ବାନ୍ଧିଲେ ସେ ମୃତ୍ୟୁ ପର୍ଯ୍ୟନ୍ତ ଆଜ୍ଞାବହ ଥିଲା। ତାହାକୁ ଯଜ୍ଞବେଦୀ ଉପରେ ଶୁଆଇ ଦେଲେ, ଛୁରୀକୁ ତାହାର କୋଷରୁ ବାହାର କଲେ ଓ ନିଜ ପୁତ୍ରର ଜୀବନ ନେବାକୁ ଲାଗିଲେ, ଏବଂ ଯେତେବେଳେ ସେ ତାହା କରୁଥିଲେ କିଛି ଗୋଟାଏ ତାଙ୍କର ହାତକୁ ଧରି ପକାଇଲା ଓ କହିଲା, ଅବ୍ରାହମ ତୁମ ହସ୍ତ ବିସ୍ତାର କର ନାହିଁ। ଏବଂ ସେହି ସମୟରେ ତାଙ୍କ ପଛରେ ଜଙ୍ଗଲୀ ବୁଦାର ଲତାରେ ବଦ୍ଧ ଶୃଙ୍ଗ ଗୋଟେ ମେଷ ରଡ଼ି ଛାଡ଼ିଲା। କଣ ଆପଣମାନେ କେବେ ଚିନ୍ତା କଲେ କି ସେହି ମେଷଟି କେଉଁଠାରୁ ଆସିଲା? ମନେ ରଖନ୍ତୁ ଯେ ସେହି ଦେଶଟି ସିଂହ ଓ ବିଲୁଆ ଏବଂ ଶୃଗାଳ ମାନଙ୍କରେ, ପୁଣି ସେହି ମେଷ ଗ୍ରାସକାରୀ ପଶୁମାନଙ୍କରେ ପରିପୂର୍ଣ୍ଣ ଥିଲା। ପୁଣି ସେ ସଭ୍ୟତା ଠାରୁ କେତେ ଦୂରରେ ଥିଲେ, ଆଉ ତାପରେ ସେ ପର୍ବତ ଉପରେ ଯେଉଁଠାରେ କି କୌଣସି ଜଳ ହିଁ ନାହିଁ, ଆଉ ସେ ସେ ଯଜ୍ଞବେଦ ନିର୍ମାଣ କରିବା ପାଇଁ ଆଖପାଖରୁ ସବୁଆଡୁ ପଥର ଗୁଡିକ ଗୋଟାଇଥିଲେ। ସେଇ ମେଷଟି କେଉଁଠାରୁ ଆସିଥିଲା ବୁଝିଲେ? ମାତ୍ର ତାହା ଏକ ଦର୍ଶନ ନଥିଲା, ସେ ମେଷକୁ ବଧ କରିଥିଲେ, ତାହାର ରକ୍ତ ଥିଲା। ସେ କଣ କହିଲେ? ପରମେଶ୍ୱର ଆପଣ ନିମନ୍ତେ ଏକ ବଳିଦାନ ଯୋଗାଇବାରେ ସକ୍ଷମ ଅଟନ୍ତି। ଆପଣ କିପରି ଭାବରେ ସେ ଚୌକିରୁ ଉଠି ଆସିବାକୁ ଯାଉଛନ୍ତି? ସେ ମାନସିକ ରୋଗୀ ଶିଶୁଟି କିପରି ସୁସ୍ଥ ହେବାକୁ ଯାଉଅଛି? କିମ୍ବା ଆପଣ ସେହି ଚୌକିରୁ, ଆପଣ ସେଠାରୁ, ଆପଣ ଯିଏକି ହୃଦୟ ସମସ୍ୟାରେ ପୀଡିତ ଅଟନ୍ତି କିପରି ସୁସ୍ଥ ହେବାକୁ ଯାଉଛନ୍ତି? ମାମଲା ଯାହା ବି ହେଉ, ପରମେଶ୍ୱର ଆପଣ ନିମନ୍ତେ ଯୋଗାଇବାରେ ସକ୍ଷମ ଅଟନ୍ତି। ଅବ୍ରାହମ ଏହାକୁ ବିଶ୍ୱାସ କରିଥିଲେ। ପିତୃପୁରୁଷ ଜଣକ ସେହି ପ୍ରତିଜ୍ଞାଟି ପ୍ରତି ବିଶ୍ୱସ୍ତ ରହିଥିଲେ ଏବଂ ସେ ପ୍ରତିଜ୍ଞା ଦେଲେ ଯେ ତୁମର ବଂଶ, ଯେହେତୁ ତୁମେ ମୋର ବାକ୍ୟକୁ ବିଶ୍ୱାସ କରିଅଛ ଏବଂ ପରିସ୍ଥିତି ଯାହା ବି ଥିଲା ତାହାକୁ ଖାତିର କରିନାହଁ, ତୁମର ବଂଶ ତାହାର ଶତ୍ରୁମାନଙ୍କର ଫାଟକକୁ ଅଧିକାର କରିବ। କାହିଁକି? ପ୍ରତ୍ୟେକ ଶତ୍ରୁ ଯାହାକି ଏକ ପ୍ରତିରୂପ ଭାବରେ ଅବ୍ରାହମଙ୍କ ବିରୁଦ୍ଧରେ ଆସିଥିଲା, ସେହି ଶତ୍ରୁ ଏହି ରୂପରେ ସେ ବହୁତ ବୁଢ଼ୀ ଅଟେ, ମୁଁ ବହୁତ ବୃଦ୍ଧ ଅଟେ, ଏହି ସମସ୍ତ କିଛି ଏବଂ ଅନ୍ୟାନ୍ୟ ସବୁ କିଛି, ସେ ତଥାପି ସେହି ପ୍ରତିଜ୍ଞା ପ୍ରତି ଠିକ ବିଶ୍ୱସ୍ତ ହୋଇ ରହିଲେ। ବର୍ତ୍ତମାନ ଜଣେ ବ୍ୟକ୍ତି ଯିଏକି ସେହିପରି ବିଶ୍ୱାସ ଧାରଣ କରନ୍ତି, ସେ ଏବେ ମଧ୍ୟ ପରିସ୍ଥିତି ଗୁଡିକୁ ଖାତିର ନ କରି ପରମେଶ୍ୱରଙ୍କ ବାକ୍ୟକୁ ଗ୍ରହଣ କରିବେ। ତେବେ ଯଦି ଆପଣ ତାହା କରିପାରନ୍ତି ନାହିଁ, ତାହେଲେ ଆପଣ ଅବ୍ରାହମଙ୍କ ବଂଶ ନୁହନ୍ତି। ଏହା ହିଁ ସେ ବିଶ୍ୱାସ ଅଟେ ଯାହାକି ଅବ୍ରାହମଙ୍କର ତାଙ୍କର ବଂଶର ରହିଥିଲା। ଅବ୍ରାହମଙ୍କର ପ୍ରତି ଏହା ପ୍ରତିଜ୍ଞା ଥିଲା ଯେ ତାହାଙ୍କର ବଂଶ, ବର୍ତ୍ତମାନ ତାହାଙ୍କର ରାଜକୀୟ ବଂଶ ମଧ୍ୟ, ଯେପରିକି ମୁଁ ଆପଣଙ୍କୁ କିଛି ସମୟ ପୂର୍ବରୁ କହିଥିଲି, ଆଉ ଏହି ମୁଦ୍ରା ଯାହାକି ସେ ଅବ୍ରାହମଙ୍କୁ ଦେଇଥିଲେ ତାହା ଏକ ପ୍ରତିଜ୍ଞାର ମୁଦ୍ରା ଥିଲା। ଆଉ ଏଫିସିଅ 4:30 ଅନୁଯାୟୀ ସେହି ରାଜକୀୟ ବଂଶ ସେମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇସାରିବା ପରେ ପବିତ୍ର ଆତ୍ମା ଦ୍ୱାରା ମୁଦ୍ରାଙ୍କିତ କରାଯାଆନ୍ତି। ଏହା ବିଷୟରେ ଚିନ୍ତା କରିବାକୁ ଚେଷ୍ଟା କରନ୍ତୁ। ଅନେକ ଭାବନ୍ତି ଯେ ସେମାନେ ପବିତ୍ର ଆତ୍ମା ପାଇଛନ୍ତି, ଅନେକ ପବିତ୍ର ଆତ୍ମା ପାଇଥିବାର ଦାବି କରନ୍ତି, ଅନେକ ଏହାର ଅନେକ ଗୁଡିଏ ପ୍ରମାଣ ଏବଂ ଚିହ୍ନମାନ ଦେଖାଇ ପାରନ୍ତି। ମାତ୍ର ତଥାପି ଯଦି ତାହା ଏହି ବାକ୍ୟ ସହିତ ରହିପାରୁ ନାହିଁ, ତେବେ ତାହା ପବିତ୍ର ଆତ୍ମା ନୁହେଁ। ବୁଝିଲେ? ଆପଣ ପ୍ରତ୍ୟେକ ବାକ୍ୟକୁ ବିଶ୍ୱାସ କରନ୍ତୁ, ତାପରେ ଯାଇ ଆପଣଙ୍କୁ ପରୀକ୍ଷା ପରେ ମୁଦ୍ରାଙ୍କିତ କରାଯାଏ। ଯେତେବେଳେ ଆମେମାନେ ବାକ୍ୟରେ ଥିବା ପ୍ରତ୍ୟେକ ପ୍ରତିଜ୍ଞାକୁ ବିଶ୍ୱାସ କରିଥାଉ, ସେତେବେଳେ ପ୍ରତିଜ୍ଞାକୁ ସୁନିଶ୍ଚିତ କରିବା ନିମନ୍ତେ ଆମେମାନେ ଆତ୍ମାଙ୍କ ଦ୍ୱାରା ମୁଦ୍ରାଙ୍କିତ ହୋଇଥାଉ। ତାହା ହିଁ ହେଉଛି ଯାହାକି ଏହା ହିଁ ତାହା ଥିଲା ଯାହାକି ଅବ୍ରାହମ ଯେପରି ଭାବରେ ସେ କରିଥିଲେ, ତାପରେ ଏବଂ କେବଳ ତାହାପରେ ଯାଇ ଆମେ ଆମମାନଙ୍କର ଶତ୍ରୁର ଫାଟକ ଉପରେ ଅଧିକାର କରିବାକୁ ଏକ ଅଧିକାର ପାଇଥାଉ। ଆପଣ ତାହା ସେ ପର୍ଯ୍ୟନ୍ତ କରିପାରିବେ ନାହିଁ ଯେପର୍ଯ୍ୟନ୍ତ କି ପ୍ରଥମେ ଆପଣ ସେହି ବଂଶ ନ ହୋଇଯାଆନ୍ତି। ମନେ ରଖନ୍ତୁ, ବାଇବଲରେ ମୁଁ ଏହା ଉପରେ ହୁଷ୍ଟନ୍ ଠାରେ କିମ୍ବା କେଉଁଠାରେ ଅନ୍ୟ କୌଣସି ସ୍ଥାନରେ କହିଥିଲି, କିମ୍ବା ମୋର ଅଭିପ୍ରାୟ ଡାଲାସ ଥିଲା, ଟୋକନ କିମ୍ବା ଚିହ୍ନ। ଦେଖନ୍ତୁ, ଜଣେ ଜିହୁଦୀ ଇସ୍ରାଏଲରେ ସେଠାରେ ଏହା ଦେଖାଇପାରେ ଯେ ସେ ସୁନ୍ନତ କ୍ରିୟା ଯୋଗୁଁ ଜଣେ ଜିହୁଦୀ ଥିଲେ। ମାତ୍ର ପରମେଶ୍ୱର କହିଲେ, ଯେତେବେଳେ ମୁଁ ରକ୍ତକୁ ଦେଖିବି ଏବଂ ରକ୍ତ ତୁମମାନଙ୍କ ନିମନ୍ତେ ଏକ ଚିହ୍ନ ହେବ, ତେବେ ରକ୍ତରେ ଥିବା ସେହି ଜୀବନଟି ଉପାସକଙ୍କ ଉପରେ ଆସିପାରୁ ନଥିଲା, କାରଣ ଯେହେତୁ ତାହା ପଶୁର ଜୀବନ ଥିଲା, ଏହା ତ କେବଳ ଏକ ପ୍ରତିଛାୟା ଥିଲା ଯାହାକି ପ୍ରକୃତ ଜୀବନକୁ ଆସୁଥିଲା। ତାପରେ ସେହି ରସାୟନ ସେହି ରକ୍ତକୁ ସ୍ୱୟଂ ସେହି ଗୃହ ଦ୍ୱାର ଏବଂ ସେହି ଦ୍ୱାରର ବାଜୁବନ୍ଧ ଉପରେ ଲାଲ ରଙ୍ଗର ହେବାକୁ ଥିଲା, ଏସବୁ ଦ୍ୱାରା ଲଗାଯିବାକୁ ଥିଲା, ଯାହାକି କେବଳ ଏକ ସାଧାରଣ ଘାସ ଅଟେ। ତାହା ଏହା ଦର୍ଶାଉଥିଲା ଯେ ଆପଣଙ୍କୁ କୌଣସି ସର୍ବୋତ୍ତମ ସ୍ତରର ବିଶ୍ୱାସ ରଖିବାର ଆବଶ୍ୟକତା ନାହିଁ, ଆପଣଙ୍କୁ କେବଳ ସେହି ସମାନ ହିଁ ସେହି ବିଶ୍ୱାସକୁ ରଖିବାକୁ ଅଛି ଯାହାକି ଆପଣ ପାଇଛନ୍ତି। ଯେପରିକି ଆପଣଙ୍କୁ ନିଜର କାର ଆରମ୍ଭ କରିବାକୁ ଅଛି, ଗିର୍ଜାକୁ ଆସିବାକୁ ଅଛି। ଦେଖନ୍ତୁ, ଅନେକ ଲୋକେ ଏହା ଭାବନ୍ତି ଯେ ସେମାନଙ୍କୁ କିଛି ହେବା ଆବଶ୍ୟକ ଅଟେ, ମାତ୍ର ନା ନା, ତାହା ତ ଭୁଲ ଅଟେ। କେବଳ ସାଧାରଣ ବିଶ୍ୱାସ ସବୁକିଛି ଅଟେ ଯାହାଦ୍ୱାରା ଆପଣଙ୍କୁ ସେହି ରକ୍ତକୁ ଲଗାଇବାକୁ ଅଛି। ବାକ୍ୟକୁ ଶୁଣନ୍ତୁ ଏବଂ ବାକ୍ୟକୁ ବିଶ୍ୱାସ କରନ୍ତୁ, ଏହାକୁ ଲଗାନ୍ତୁ, ତାହା ହିଁ ସବୁକିଛି ଅଟେ। ପାଲେଷ୍ଟାଇନରେ ସେଠାରେ ଯେକୌଣସି ଠାରେ ମଧ୍ୟ ଘାସ ଗୁଡିକୁ କେବଳ ଗୋଟାନ୍ତୁ, ତାହା ଏସବୁ ଅଟେ। ତାହା କେବଳ ଏକ ଛୋଟ ଘାସଟିଏ ଯାହାକି ସେହି କାନ୍ଥ ଗୁଡିକର ଫାଟରୁ ଓ ଚାରିପାଖରେ ବଢୁଥାଏ, ସେମାନଙ୍କ ରକ୍ତରେ ବୁଡାଇଲେ ଏବଂ ଗୃହଦ୍ୱାରର ବାଜୁବନ୍ଧ ଏବଂ କପାଳିରେ ଲଗାଇଦେଲେ। ଆଉ ମନେ ରଖିଥାନ୍ତୁ, ମୋର ଏଥିରେ କିଛି ଜାୟସ ନାହିଁ ଯେ ସେମାନେ କେତେ ନିୟମରେ ଆବଦ୍ଧ ଥିଲେ, ସେ ଜିହୁଦୀ ଏହା କେତେ ଦେଖାଇ ପାରୁଥିଲେ ଯେ ସେ ସୁନ୍ନତ ଥିଲେ, ସେ ଜଣେ କେତେ ଭଲ ଲୋକ ଥିଲେ। ସମସ୍ତ ନିୟମ ତ ସେଠାରେ ମୂଲ୍ୟହୀନ ହୋଇଯାଉଥିଲା ଯେପର୍ଯ୍ୟନ୍ତ କି ସେହି ଟୋକନ ଚିହ୍ନ ସେଠାରେ ନଥିଲା। ଯେତେବେଳେ ମୁଁ ସେହି ରକ୍ତକୁ ଦେଖିବି କେବଳ, ତେବେ ସେହି ରକ୍ତ ବର୍ତ୍ତମାନ ସେହି ଚିହ୍ନଟି, ସେହି ରସାୟନ ଖ୍ରୀଷ୍ଟଙ୍କ ସେହି ରକ୍ତର ରସାୟନ ନୁହେଁ, କାରଣ ତା ତ ହଜାର ବର୍ଷ ପୂର୍ବେ ପାତିତ ହୋଇଯାଇଥିଲା। ମାତ୍ର ଆପଣ ଦେଖନ୍ତୁ, ଯେଉଁଠାରେ ବି ସେ ରସାୟନ ସେଠାରେ ହେବା ଆବଶ୍ୟକ ଥିଲା, ପଶୁଠାରେ ଥିବା ସେ ଜୀବନଟି ମଣିଷ ଉପରକୁ ଆସିପାରିନଥିଲା। କାରଣ ପଶୁମାନଙ୍କର ଜୀବନରେ ପ୍ରାଣ ନଥାଏ, ପଶୁ ଭୁଲ କିମ୍ବା ଠିକ୍ ଜାଣେ ନାହିଁ, ଏହା ତ ମଣିଷ ଅଟେ ଯାହାଙ୍କ ଠାରେ ପ୍ରାଣ ରହିଥାଏ। ତେବେ ମାତ୍ର ଯେତେବେଳେ ଯୀଶୁ ପରମେଶ୍ୱରଙ୍କ ସେହି ପୁତ୍ର କୁମାରୀ ଜନ୍ମିତ ତାହାଙ୍କ ରକ୍ତ ପାତିଲେ, ସେ ରକ୍ତରେ ଥିବା ଜୀବନଟି ସ୍ୱୟଂ ପରମେଶ୍ୱର ଥିଲେ। ବାଇବେଲ କହେ ଆମେମାନେ ପରମେଶ୍ୱରଙ୍କ ରକ୍ତ ଦ୍ୱାରା ସେହି ଜୀବନ ଦ୍ୱାରା ଉଦ୍ଧାର ପାଇଅଛୁ। ଜଣେ ଜିହୁଦର ରକ୍ତ ନୁହେଁ, ଜଣେ ବିଜାତିର ରକ୍ତ ନୁହେଁ, ମାତ୍ର ପରମେଶ୍ୱରଙ୍କ ସେହି ଜୀବନ। ପରମେଶ୍ୱର ରକ୍ତକୋଷକୁ ସୃଷ୍ଟି କରିଥିଲେ କୁମାରୀ ଜନ୍ମରେ। ସେ କଦାପି କୌଣସି ପୁରୁଷକୁ ଜାଣିନଥିଲେ କିମ୍ବା କୌଣସି କିଛି ନଥିଲେ, କିଓବା ସେହି ଅଣ୍ଡା ମଧ୍ୟ ତାହାଙ୍କ ଠାରୁ ଆସିନଥିଲା। ମୁଁ ଜାଣେ ଯେ ଆପଣଙ୍କ ମଧ୍ୟରୁ ଅନେକ ଏହା ବିଶ୍ୱାସ କରିବାକୁ ଚାହାନ୍ତି ଯେ ଅଣ୍ଡା ତାହାଙ୍କ ଠାରୁ ଆସିଥିଲା। ସେହି ଅଣ୍ଡା ଏକ ସମ୍ବେଦନା ବିନା ସେଠାରେ ରହିପାରେ ନାହିଁ। ତେବେ ପରମେଶ୍ୱର କଣ କରିଥାନ୍ତେ ବୁଝିଲେ? ସେ ଉଭୟ ଅଣ୍ଡାକୋଷ ଏବଂ ରକ୍ତକୋଷ ସୃଷ୍ଟି କରିଥିଲେ, ଆଉ ତାହା ପବିତ୍ର ପରମେଶ୍ୱରଙ୍କ ମନ୍ଦିର ଥିଲା। ଆମ୍ଭେ ଆପଣା ପବିତ୍ର ଜନକୁ କ୍ଷୟ ପାଇବାକୁ ଦେବା ନାହିଁ। କଣ ଦେଖୁଛନ୍ତି ଯେ ଅଣ୍ଡା କେଉଁଠାରୁ ଆସିଥିଲା? କି ଅବା ଆମ୍ଭେ ତାହାର ପ୍ରାଣକୁ ପାତାଳରେ ପରିତ୍ୟାଗ କରିବା ନାହିଁ। ତାହାଙ୍କର ଶରୀର ପବିତ୍ର ଥିଲା। ହେ ମୋର ପ୍ରଭୁ, ଆପଣ କରନ୍ତି ନାହିଁ, ଆପଣ ତା ବିଶ୍ୱାସ କରିପାରନ୍ତି ନାହିଁ। ଆପଣ ନିଜକୁ କିପରି ଖ୍ରୀଷ୍ଟିଆନ ବୋଲି କହିପାରନ୍ତି? ଆମେମାନେ ତ ପରମେଶ୍ୱରଙ୍କ ରକ୍ତ ଦ୍ୱାରା ଉଦ୍ଧାର ପାଇଅଛୁ, ତାହା ହିଁ ଅଟେ ଯେଉଁଠାରେ କି ମୋର ବିଶ୍ୱାସ ଅଛି। ଜଣେ ଭବିଷ୍ୟତ ବକ୍ତାଙ୍କ ରକ୍ତରେ ସେଠାକୁ ଚାଲିକରି ଯାଉନାହୁଁ, ଜଣେ ସାଧାରଣ ଲୋକ କିମ୍ବା ଜଣେ ଶିକ୍ଷକ କିମ୍ବା ଜଣେ ଧର୍ମଶାସ୍ତ୍ରୀଙ୍କ ରକ୍ତରେ ସେଠାକୁ ଚାଲିକରି ଯାଉନାହୁଁ। ଆମେମାନେ ତ ସେଠାରେ ପରମେଶ୍ୱରଙ୍କ ରକ୍ତରେ ଚାଲିକରି ଯାଉ। ପରମେଶ୍ୱର ତାହା କହିଛନ୍ତି, ସେ ମନୁଷ୍ୟ ହୋଇଗଲେ, ତାହାଙ୍କର ଗୁଣଚରିତ୍ର ବଦଳାଇ ଦେଲେ, ସେଠାରେ ଆମମାନଙ୍କ ସହିତ ତାହାଙ୍କର ତମ୍ବୁ ବିସ୍ତାର କଲେ ଓ ଆମମାନଙ୍କ ମଧ୍ୟରୁ ଜଣେ ହୋଇଗଲେ। ସେ ଆମର ନିକଟ ସମ୍ବନ୍ଧୀୟ ମୁକ୍ତିଦାତା ଅଟନ୍ତି। ତାହାଙ୍କୁ ଆମର ନିକଟ ସମ୍ବନ୍ଧୀୟ ହେବାକୁ ପଡିଲା, କାରଣ ତାହା ହିଁ ବ୍ୟବସ୍ଥା ଥିଲା। ପରମେଶ୍ୱର ମନୁଷ୍ୟ ହୋଇଗଲେ ଏବଂ ଆମମାନଙ୍କ ମଧ୍ୟରେ ବାସ କଲେ। ଧ୍ୟାନ ଦିଅନ୍ତୁ ଯେ କିପରି ତାହା କରିବା ବେଳେ ସେ ତାହାଙ୍କ ଠାରୁ ଆସିବା ସମୟରେ ପରମେଶ୍ୱର ଥିଲେ, ସେହି ଆତ୍ମା ଥିଲେ, ଆଉ ସେହି ଆତ୍ମା ବିଶ୍ୱାସୀଙ୍କ ଉପରେ ଆସି ଅବତରିତ ହୋଇଥାଏ। ତେଣୁକରି ସେହି ଜୀବନ ଯାହାକି ଆମର ବଳିଦାନରେ ଥିଲା, ଆମେମାନେ ସେହି ସମାନ ଜୀବନ ଦ୍ୱାରା ଚିହ୍ନିତ ହୋଇଥାଉ। ତାହେଲେ ସେମାନେ କିପରି ଭାବରେ ପରମେଶ୍ୱରଙ୍କ ସେହି ଜୀବନକୁ ଲୋକମାନଙ୍କ ମଧ୍ୟରେ ଗମନାଗମନ କରୁଥିବାର ଦେଖିପାରନ୍ତି ଏବଂ ତାହା ଏକ ଅଶୁଚି ବିଷୟ ବୋଲି କହିପାରନ୍ତି, ଯେତେବେଳେ କି ତାହା ଆମର ବଳିଦାନର ଆମର ପରିଚୟ ଅଟେ? ଯିଏ ମୋ ଠାରେ ବିଶ୍ୱାସ କରେ, ମୁଁ କରୁଥିବା କାର୍ଯ୍ୟ ଗୁଡିକ ସେ ମଧ୍ୟ କରିବ। ତାହାଙ୍କର ଜୀବନ ସେହି ବଳିଦାନରୁ, ଏହି ବଳିଦାନରୁ ଉପରକୁ ଫେରୁଥାଏ। ଯେତେବେଳେ କି ଆମେମାନେ ନିଜର ହାତକୁ ତାହା ଉପରେ ରଖିଥାଉ ଏବଂ ନିଜର ଚିନ୍ତା ବିଚାର ପ୍ରତି ନିଜକୁ ମୃତ ବୋଲି ଚିହ୍ନିତ କରିଥାଉ, ତାହେଲେ ଆମେମାନେ କିପରି ଭାବରେ ସେହି ନାମଧାରୀ ସଂସ୍ଥା ଗୁଡିକୁ ଆମମାନଙ୍କୁ ସେହି ମତ ଗୁଡିକ ଏବଂ ବିଷୟ ଗୁଡିକୁ ଭିତରେ ପଶାଇ ଦେବାକୁ ଦେଉଅଛୁ ଓ ଏହା କହୁଅଛୁ ଯେ ଆମେ ତାହା ବିଶ୍ୱାସ କରୁ? ଆମେ ତ ସେହି ବିଷୟ ଗୁଡିକ ପ୍ରତି ମୃତ ଅଟୁ। ପାଉଲ କହିଲେ, ଏହି ବିଷୟ ଗୁଡିକ ମଧ୍ୟରୁ କୌଣସି ମୋତେ ବ୍ୟଥିତ କରେ ନାହିଁ, କାରଣ ସେ ଏକ ପରମ ସତ୍ୟ ବିଷୟ ଖ୍ରୀଷ୍ଟଙ୍କ ସହିତ ବନ୍ଧା ହୋଇଥିଲେ ଏବଂ ପ୍ରତ୍ୟେକ ବାସ୍ତବିକ ସଫଳତା ଏକ ପରମ ସତ୍ୟ ବିଷୟ ସହିତ ବନ୍ଧା ହୋଇଥାଏ। ଆଉ ମୋର ପରମ ସତ୍ୟ ବିଷୟ ହେଉଛି ବାକ୍ୟ, ଏବଂ ଅନ୍ୟମାନେ ସମସ୍ତେ ଯିଏକି ପ୍ରକୃତରେ ସେହି ଆତ୍ମାରୁ ଜନ୍ମ ନେଇଛନ୍ତି, ସେମାନଙ୍କର ପରମ ସତ୍ୟ ବିଷୟ ହେଉଛି ପରମେଶ୍ୱରଙ୍କ ବାକ୍ୟ। ମୁଁ ସେଥିରେ ବନ୍ଧା ହୋଇଅଛି, ମୁଁ ମୋର ହାତ ତାହା ଉପରେ ଥୋଇଅଛି, ଆଉ ତାହା ମୋର ସ୍ଥାନ ନେଇଛି ଏବଂ ମୁଁ ନିଜକୁ ତାହାଙ୍କ ସହିତ ଚିହ୍ନିତ କରାଇଅଛି। ଆମେ ଜାଣିଥିଲୁ ଯେ ସେ ଆମ ସହିତ ନିଜକୁ ଚିହ୍ନିତ କରିବେ ବୋଲି ପ୍ରତିଜ୍ଞା କରିଥିଲେ। ତାହା ତ ପ୍ରକୃତ ବିଶ୍ୱାସକୁ ନେଇ ଆସିଥାଏ, ଆପଣଙ୍କର ନିଜର ବିଶ୍ୱାସ ନୁହେଁ, ବରଂ ତାହାଙ୍କର ବିଶ୍ୱାସକୁ, ଏପରି କିଛି ଯାହା ଆପଣ ନିୟନ୍ତ୍ରଣ କରନ୍ତି ନାହିଁ। ସେ ତାହା କରନ୍ତି, ଧ୍ୟାନ ଦିଅନ୍ତୁ, ତାପରେ ଏବଂ ତାପରେ କେବଳ ଯେତେବେଳେ ସେହି ପ୍ରତିଜ୍ଞାଟି ତୁମ ପ୍ରତି କରାଯାଇଥାଏ। ଏଥିରେ କିଛି ଯାଏସେ ନାହିଁ ଯେ ଆପଣ କେତେ ଗୁଡିଏ ମଣ୍ଡଳୀରେ ଯୋଗ ଦେଲେ, ଆପଣ କେତେ ଥର ବାପ୍ତିଜିତ ହୋଇଛନ୍ତି, ମୁଁ ଆଗକୁ କରି ପଛକୁ କରି ଆପଣ ଯେକୌଣସି ଉପାୟରେ ଚାହିଁଥାନ୍ତି, ଯେପର୍ଯ୍ୟନ୍ତ ସେହି ମୁଦ୍ରା ଆପଣଙ୍କ ଉପରେ ରଖା ନ ଯାଏ, ସେ ପର୍ଯ୍ୟନ୍ତ ଆପଣ ନିଜକୁ ଆପଣଙ୍କର ବଳିଦାନ ସହିତ ସଂଯୁକ୍ତ ଅଟନ୍ତି ବୋଲି କହିବାର କୌଣସି ଅଧିକାର ନାହିଁ। ଆଉ ପରମେଶ୍ୱରଙ୍କ ମୁଦ୍ରା କଣ ଅଟେ? ଏଫିସିଓ 4:30 କୁହେ, ପରମେଶ୍ୱରଙ୍କ ପବିତ୍ର ଆତ୍ମାଙ୍କୁ ଦୁଃଖ ଦିଅ ନାହିଁ, ଯେଉଁଥିରେ କି ତୁମେ ମୁକ୍ତିର ଦିବସ ନିମନ୍ତେ ମୁଦ୍ରାଙ୍କିତ ହୋଇଅଛ। ଗୋଟିଏ ଉଦ୍ଦୀପନାରୁ ଅନ୍ୟକୁ ନୁହେଁ, ମାତ୍ର ସେହି ଦିନ ନିମନ୍ତେ ଅନନ୍ତକାଳୀନ ରୂପେ ମୁଦ୍ରାଙ୍କିତ ହୋଇଅଛ, ଯେଉଁଦିନ କି ଆପଣ ମୁକ୍ତ କରାଯିବେ। ଆଉ ମନେ ରଖନ୍ତୁ, ଯଦି ଆପଣ କେବେ ପରମେଶ୍ୱରଙ୍କ ବିଚାରରେ ନଥିଲେ, ତାହେଲେ ଆପଣ କେବେ ବି ପରମେଶ୍ୱରଙ୍କ ସହିତ ରହିବେ ନାହିଁ। କେତେଜଣ ଜାଣନ୍ତି ଯେ ସେ ଜଣେ ମୁକ୍ତିଦାତା ଥିଲେ? ତେବେ ତାହେଲେ ମୁକ୍ତ ହୋଇଥିବା ଯେକୌଣସି ବିଷୟ ସେହି ସ୍ଥାନ ମଧ୍ୟକୁ ଫେରିବାକୁ ଅଛି ଯେଉଁଠାରୁ କି ତାହା ପତିତ ହୋଇଥିଲା। ତେଣୁ ଯଦି ସେ ଆମକୁ ମୁକ୍ତ କରିବାକୁ ଆସନ୍ତି ତାହେଲେ ଆମେମାନେ କିପରି ହୋଇପାରିବା? ଆମେମାନେ ତ ଏକଦା ମୁକ୍ତିର ପ୍ରୟୋଜନ ହିଁ କରୁନଥିଲୁ। ଆଉ ଆମେମାନେ ସମସ୍ତେ ପାପରେ ଜନ୍ମ ହୋଇ ଅଧର୍ମରେ ଗଢା ହୋଇ ମିଥ୍ୟା କହି ଜଗତକୁ ଆସିଥିଲୁ। ତାହା ଏହା ଦର୍ଶାଏ ଯେ ପ୍ରକୃତ ଖ୍ରୀଷ୍ଟିଆନ ଜଣେ ପରମେଶ୍ୱରଙ୍କ ବିଚାରର ଏକ ଗୁଣ ଚରିତ୍ର ଅଟେ। ଏହା ପୂର୍ବେ କି ଏକ ଜଗତ, ଏକ ତାରା, କିମ୍ବା ଏକ ବାୟୁ କିମ୍ବା ଅନ୍ୟ କିଛି ଥିଲା, ଏହା ତ ଅନନ୍ତ ଅଟେ ଏବଂ ସେ ଆମମାନଙ୍କୁ ମୁକ୍ତ କରିବାକୁ ଆସିଛନ୍ତି। ଏହା ତ ପରମେଶ୍ୱରଙ୍କ ବିଚାର ଏକ ଶବ୍ଦରେ କୁହାଗଲା, ପ୍ରକଟିତ କରାହେଲା ଏବଂ ପୁନଃ ତାହାଙ୍କର ବିଚାର ମଧ୍ୟକୁ ଫେରାଇ ଅଣାଗଲା। ନିକଟ ସମ୍ବନ୍ଧୀୟ ମୁକ୍ତିଦାତା ସେହି କାରଣ ହିଁ ପରମେଶ୍ୱରଙ୍କୁ ସ୍ୱୟଂ ଆମମାନଙ୍କ ମଧ୍ୟରୁ ଜଣେ ହେବାକୁ ପଡିଥିଲା, ଯେପରିକି ସେ ଆମମାନଙ୍କୁ ମୁକ୍ତ କରନ୍ତି। ଅନ୍ୟ କିଛି ଏହା କରିପାରିନଥାନ୍ତା, ଜଣେ ଦୂତ ଏହା କରିପାରିନଥାନ୍ତେ, ଅନ୍ୟ କିଛି ନୁହେଁ। ଆମମାନଙ୍କୁ ମୁକ୍ତ କରିବା ନିମନ୍ତେ ତାହାଙ୍କୁ ଓହ୍ଲାଇ ଆସିବାକୁ ପଡିଥିଲା, ଆମମାନଙ୍କ ପରି ପ୍ରଲୋଭିତ ହେବାକୁ ପଡିଥିଲା। ତେବେ ଅବ୍ରାହମଙ୍କର ପ୍ରାକୃତିକ ବଂଶକୁ ଧ୍ୟାନ ଦିଅନ୍ତୁ। ଆସନ୍ତୁ ସେହି ପ୍ରାକୃତିକ ବଂଶ ମଧ୍ୟରୁ କେତେକଙ୍କୁ ଯାଞ୍ଚ କରିବା ଓ ଦେଖିବା ଯେ ପରମେଶ୍ୱର ସେହି ପ୍ରାକୃତିକ ବଂଶ ସହିତ ତାହାଙ୍କର ବାକ୍ୟକୁ ରକ୍ଷା କଲେ କି ନାହିଁ, ଯାହାକି ଇସାକ ଥିଲେ। ଆସନ୍ତୁ ସେହି ପ୍ରାକୃତିକ ବଂଶ ମଧ୍ୟରୁ କେତେକଙ୍କୁ ଯାଞ୍ଚ କରିବା ଯେଉଁମାନେ କି ପରମେଶ୍ୱରଙ୍କ ସମ୍ପୂର୍ଣ୍ଣ ପ୍ରତିଜ୍ଞାକୁ ବିଶ୍ୱାସ କରିଥିଲେ ଏବଂ ସେମାନଙ୍କର ଏଥିରେ କୌଣସି ପ୍ରଶ୍ନ ନଥିଲା। ତେବେ ମନେ ରଖନ୍ତୁ, ସେଠାରେ 10,000 ଗୁଣନ ହଜାର ଗୁଣନ ହଜାର ହଜାର ଲୋକମାନେ ଥିଲେ, ଯେଉଁମାନେ କି ସୁନ୍ନତ ଥିଲେ ଏବଂ ସମସ୍ତ କିଛି ଥିଲେ, ଆଉ ତଥାପି ଅବ୍ରାହମଙ୍କ ବଂଶ ନଥିଲେ। ନିଶ୍ଚିତରେ ବାହ୍ୟ ରୂପେ ଥିବା ଜିହୁଦୀ ଜିହୁଦୀ ନୁହେଁ, ମାତ୍ର ଯିଏ କି ଅନ୍ତରରୁ ଜିହୁଦୀ ଅଟେ। ସେମାନେ ସେମାନଙ୍କ ମଧ୍ୟରୁ ଅନେକ ବିଫଳ ହେଲେ, ଅତ୍ୟନ୍ତ ବିଫଳ ହେଲେ। ଦେଖନ୍ତୁ ପ୍ରାନ୍ତରରେ ସେମାନେ କହିଲେ, ଆମେମାନେ ନିସ୍ତାର ପର୍ବର ଦିନ କିଓବା ଜୋହନ 6 ପର୍ବରେ ଜଳସ୍ରୋତଠାରେ ପିଇବା ସମୟରେ ସେମାନେ ସମସ୍ତେ ଆନନ୍ଦ ଉଲ୍ଲାସ କରିଥିଲେ। ଯୀଶୁ କହିଲେ, ମୁଁ ପ୍ରାନ୍ତରରେ ଥିବା ସେହି ଶୈଳ ଅଟେ, ମୁଁ ପରମେଶ୍ୱରଠାରୁ ଆଗତ, ସ୍ୱର୍ଗରୁ ଆଗତ ସେହି ରୋଟି ଅଟେ, ଯଦି ଜଣେ ଲୋକ ଏହାକୁ ଖାଏ ତେବେ ସେ ମରିବ ନାହିଁ। ସେମାନେ କହିଲେ, ଆମର ପିତୃପୁରୁଷ ମାନେ 40 ବର୍ଷ ଯାଏ ପ୍ରାନ୍ତରରେ ମାନ୍ନା ଖାଇଥିଲେ। ଯୀଶୁ କହିଲେ, ଆଉ ସେମାନେ ପ୍ରତ୍ୟେକ ଜଣ ମୃତ ଅଟନ୍ତି। ମୃତ ହେବା ସେ ଶବ୍ଦକୁ ନିଅନ୍ତୁ ଓ ତାହାକୁ ଖୋଜନ୍ତୁ, ଦେଖନ୍ତୁ ଯେ ତାହାର ଅର୍ଥ କଣ। ଅନନ୍ତ କାଳ ନିମନ୍ତେ ପୃଥକୀକୃତ, ତଥାପି ସେମାନେ ଅବ୍ରାହମଙ୍କ ବଂଶ ଥିଲେ। ମୃତ୍ୟୁର ଅର୍ଥ ପୃଥକୀକରଣ, ବିନଷ୍ଟ ହେବା, ସମ୍ପୂର୍ଣ୍ଣ ରୂପେ ଧ୍ୱଂସ ହେବା, ବିନାଶ ହୋଇଯିବା। ଯୀଶୁ କହିଲେ ଯେ ସେମାନେ ସମସ୍ତେ ମରିଯାଇଥିଲେ, ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ, ତଥାପି ସେମାନେ ସୁନ୍ନତ ହୋଇଥିବା ଜିହୁଦୀମାନେ ଥିଲେ। ଦେଖନ୍ତୁ ଦୟନୀୟ ଲୋକମାନଙ୍କୁ, କେବଳ ଯେହେତୁ ଆମେମାନେ ମେଥଡିଷ୍ଟ ବାପ୍ଟିଷ୍ଟ ପ୍ରେସବିଟେରିଆନ୍ ଅଟୁ, ଏକ ଛୋଟ ସ୍ୱୀକାରୋକ୍ତି ରଖିଅଛୁ ଏବଂ ସେହିପରି ବିଷୟଗୁଡ଼ିକ ରଖିଅଛୁ, ତାହେଲେ ଶୈତାନ ମଧ୍ୟ ଠିକ ସେତିକି ବିଶ୍ୱାସ କରେ ଯେତିକି ଆମେ କରିଥାଉ। ମାତ୍ର ଆପଣଙ୍କୁ ତ ତାହା ସହିତ ଚିହ୍ନିତ ହେବାକୁ ପଡିବ। ପବିତ୍ର ଆତ୍ମାଙ୍କର ଏକ ମୁଦ୍ରାଙ୍କନ ଦ୍ୱାରା ପରମେଶ୍ୱରଙ୍କୁ ତାହାର ସାକ୍ଷୀ ହେବାକୁ ରହିଥାଏ। ବାକ୍ୟର କୌଣସି ପ୍ରଶ୍ନ ନୁହେଁ। ଯଦି ଆପଣ କହନ୍ତି, ଆଚ୍ଛା ବର୍ତ୍ତମାନ ତାହା ତ ଅନ୍ୟ ଦିନ ପାଇଁ ଥିଲା, ତାହେଲେ କିଛି ଗୋଟାଏ ଭୁଲ ଅଛି। କଣ ହେବ ଯଦି ଜଣେ ବ୍ୟକ୍ତି ଦୌଡ଼ି ଆସେ ଏବଂ ଆପଣ ତାହାକୁ କହନ୍ତି ଯେ ଆଲୋକ ଉଜ୍ଜଳ ହେଉଅଛି, ଆଉ ସେ ତଳ ଭୂଗର୍ଭକୁ ଦୌଡ଼ିଯାଏ ଓ କୁହେ, ମୁଁ ଏହାକୁ ନାସ୍ତି କରେ, ମୁଁ ଏହାକୁ ଅସ୍ୱୀକାର କରେ, ଆଲୋକ ଭଳି କୌଣସି ବିଷୟ ହିଁ ନାହିଁ, ମୁଁ ଏହାକୁ ବିଶ୍ୱାସ କରେ ନାହିଁ, ତେବେ ସେ ବ୍ୟକ୍ତିଙ୍କ ସହିତ କିଛି ଗୋଟାଏ ସମସ୍ୟା ରହିଥିବ। ସେ ମାନସିକ ଭାବେ ବିବ୍ରତ ହୋଇଥିବେ। ଯଦି ସେ ଏହାର ଉଷ୍ମ କିରଣ ଏବଂ ଏହାର ଜୀବନଦାୟକ ଉତ୍ସକୁ ମନା କରିଦିଅନ୍ତି, ତେବେ ମାନସିକ ଭାବରେ ତାଙ୍କ ସହିତ କିଛି ଗୋଟେ ସମସ୍ୟା ଅଛି। ଆଉ ଯେତେବେଳେ ଜଣେ ବ୍ୟକ୍ତି ପରମେଶ୍ୱରଙ୍କ ବାକ୍ୟକୁ ନିଜ ଆଗରେ ସ୍ପଷ୍ଟ ହେବାର ଓ ଚିହ୍ନିତ ହେବାର ଦେଖିଥାଏ ଏବଂ ତାପରେ ଯାଇ ତାର ନାମଧାରୀ ପର୍ଦା ଗୁଡ଼ିକୁ ଟାଣି ବନ୍ଦ କରିଦିଏ, ତେବେ ଆତ୍ମିକ ଭାବରେ ସେ ବ୍ୟକ୍ତିଙ୍କ ସହିତ କିଛି ଗୋଟେ ସମସ୍ୟା ଅଛି। ତାହା ସହିତ କିଛି ଗୋଟାଏ ସମସ୍ୟା ଅଛି, ଆତ୍ମିକ ଭାବରେ କିଛି ଗୋଟାଏ ଭୁଲ ଅଛି, ସେ ଏହାକୁ ଗ୍ରହଣ ହିଁ କରିପାରେ ନାହିଁ। ଅନ୍ଧ ପୁଣି ତାହା ଜାଣନ୍ତି ନାହିଁ, ବିଚାର ଆଡ଼କୁ ଚାଲି ଯାଉଥାନ୍ତି, ଆଉ ପରମେଶ୍ୱର ବିଚାରକର୍ତ୍ତା ହେବେ। ଧ୍ୟାନ ଦିଅନ୍ତୁ, ଯେତେବେଳେ ସେମାନେ ଏହା କଲେ, ଆଉ ତେବେ ଏହି ବଂଶଗୁଡ଼ିକ ଯେଉଁମାନେ କି ତାହା ବିଶ୍ୱାସ କଲେ, ଦେଖନ୍ତୁ ଯେ କଣ ଘଟିଥିଲା। ଆସନ୍ତୁ ବର୍ତ୍ତମାନ ସେମାନଙ୍କ ମଧ୍ୟରୁ ଅବ୍ରାହମଙ୍କ ବଂଶ ମଧ୍ୟରୁ କେତେକଙ୍କୁ ଯାଞ୍ଚ କରିବା। ଆସନ୍ତୁ ଏବ୍ରିୟ ବାଳକମାନଙ୍କୁ ନେବା, କାରଣ ସେମାନେ ସତ୍ୟନିଷ୍ଠ ଭାବେ ଛିଡ଼ା ହୋଇଥିଲେ ଏବଂ ପ୍ରତିମା ପୂଜାକୁ ସହ୍ୟ କରିନଥିଲେ। ସେହି ଦେଶର ରାଜା ଯେଉଁ ପ୍ରତିମାକୁ ନିର୍ମାଣ କରିଥିଲେ ସେମାନେ ତାହାକୁ ପ୍ରଣାମ କରିବାକୁ ନାସ୍ତି କରିଥିଲେ। ଏହା ତ ଜଣେ ପବିତ୍ର ବ୍ୟକ୍ତିଙ୍କ ପ୍ରତିମୂର୍ତ୍ତିରେ, ଏପରିକି ଦାନିଏଲଙ୍କ ପ୍ରତିମୂର୍ତ୍ତିରେ ନିର୍ମାଣ କରାଯାଇଥିଲା। ତାହା ଏହା ଦର୍ଶାଇଲା ଯେ ସେ ବିଜାତି ଗୋଷ୍ଠୀକୁ ଜଣେ ପବିତ୍ର ବ୍ୟକ୍ତିଙ୍କର ପ୍ରତିମୂର୍ତ୍ତିର ଉପାସନା ଦ୍ୱାରା ମିଥ୍ୟା ପାର୍ଶ୍ୱ ତଳ ଭିତରକୁ ଅଣାଯାଇଥିଲା। ତାହା ସେ ସମାନ ଭାବରେ ବାହାରକୁ ଯାଏ ଯେତେବେଳେ କି ଲୋକମାନଙ୍କୁ ମନୁଷ୍ୟର ପ୍ରତିମା ଗୁଡ଼ିକୁ ଉପାସନା କରିବା ପାଇଁ ବାଧ୍ୟ କରାଯିବ। ତାହା ପ୍ରକାଶନ ଦ୍ୱାରା ଆସିଥାଏ ଯେତେବେଳେ କାନ୍ଥରେ ହସ୍ତଲିଖନ ଦ୍ୱାରା ଲେଖାଯାଇଥିବା ବାକ୍ୟକୁ ଦାନିଏଲ ବ୍ୟାଖ୍ୟା କରିବାରେ ସକ୍ଷମ ହେବେ। ସେହି ପ୍ରକାରେ ତ ତା ଭିତରକୁ ଆସେ ଏବଂ ସେହି ପ୍ରକାରେ ତା ବାହାରକୁ ଯାଏ। ଠିକ୍ ସେ ସମାନ ଭାବରେ ବିଜାତିମାନଙ୍କର ସେହି ପ୍ରତିମୂର୍ତ୍ତିରେ ଧ୍ୟାନ ଦିଅନ୍ତୁ, ସେମାନେ ତାହା କରିବାକୁ ନାସ୍ତି କଲେ। ଆଉ ସେମାନେ କ'ଣ କରିଥିଲେ? ସେମାନେ ଅବ୍ରାହମଙ୍କ ବଂଶ ଥିଲେ, ଯେଉଁମାନେ କି ବାକ୍ୟ ସହିତ ସତ୍ୟନିଷ୍ଠ ଭାବେ ଛିଡ଼ା ହୋଇଥିଲେ ଏବଂ ସେମାନେ ଶତ୍ରୁର ଦ୍ୱାରକୁ ଅଗ୍ନିର ଦ୍ୱାରକୁ ଅଧିକାର କରିଥିଲେ। ସେମାନେ ତାହା କରିଥିଲେ। ତେବେ ପରମେଶ୍ୱରଙ୍କ ବାକ୍ୟ ସତ୍ୟ ଅଟେ। ଦାନିଏଲଙ୍କୁ ସେ ଏକମାତ୍ର ପ୍ରକୃତ ପରମେଶ୍ୱରଙ୍କ ଉପାସନା ବିଷୟ ନେଇ ପରୀକ୍ଷିତ କରାଯାଇଥିଲା। ଏହା ପାଇଁ ତାଙ୍କୁ ପରୀକ୍ଷା କରାଯାଇଥିଲା ଏବଂ ପରୀକ୍ଷାରେ ସେହି ସମୟରେ ସେ ପରୀକ୍ଷାରେ ଛିଡ଼ା ହୋଇ ରହିଲେ। ଆଉ ତେବେ ପରମେଶ୍ୱର କ'ଣ କଲେ ଯେତେବେଳେ କି ଏହା ତାହାଙ୍କ ପାଇଁ ସମୟ ପ୍ରତିକୂଳ ଥିବା ପରି ଦେଖାଗଲା, ଯେପରିକି ଆମେ ତାହାକୁ କହିଥାଉ। ଆଉ ସେମାନେ ଜାଣିନଥିଲେ ଯେ କ'ଣ କରିବାକୁ ଥିଲା। ସେମାନେ ତ ତାହାଙ୍କୁ ସିଂହର ଭୋଜନ ପାଇଁ ଦେବାକୁ ଯାଉଥିଲେ, ମାତ୍ର ଦାନିଏଲ ପରୀକ୍ଷାରେ ସତ୍ୟନିଷ୍ଠ ଭାବେ ଛିଡ଼ା ରହିଲେ ଯେ ଜଣେ ମାତ୍ର ପ୍ରକୃତ ପରମେଶ୍ୱର ଅଛନ୍ତି ଏବଂ ସେ ତାଙ୍କର ଶତ୍ରୁର ଦ୍ୱାରକୁ ଅଧିକାର କରିଛନ୍ତି। ପରମେଶ୍ୱର ସିଂହର ମୁଖକୁ ବନ୍ଦ କରିଦେଇଥିଲେ। ମୋସା ପରୀକ୍ଷା ସମୟରେ ସେ ଭଣ୍ଡ ଛଳନାକାରୀ ଜନ୍ନିସ ଜମ୍ବ୍ରିନ୍ସଙ୍କ ସମ୍ମୁଖରେ ପ୍ରତିଜ୍ଞା କରାଯାଇଥିବା ବାକ୍ୟ ପ୍ରତି ସତ୍ୟନିଷ୍ଠ ରହିଥିଲେ। ଦେଖନ୍ତୁ, ପରମେଶ୍ୱର ତାଙ୍କୁ ପରମ ଅଲୌକିକରେ ସାକ୍ଷାତ କରିଥିଲେ, ତାଙ୍କୁ ଏହିସବୁ ବିଷୟ ଯାଇ କରିବାକୁ ଏହି ଚିହ୍ନ ଗୁଡ଼ିକୁ ଦେଖାଇବାକୁ କହିଥିଲେ। ଆଉ ପ୍ରତ୍ୟେକ ଚିହ୍ନରେ ଏକ ରବ ରହିଥିଲା। ମୋସା ଠିକ୍ ସେତିକି ଯଥାର୍ଥ ଭାବେ ସେଠାରେ ତଳକୁ ଗଲେ ଯେତିକି ସଠିକ ଭାବେ ସେ ଜାଣିଥିଲେ। ସେ ବାଡ଼ିଟିକୁ ଫିଙ୍ଗି ଦେଲେ ଆଉ ତାହା ଏକ ସର୍ପରେ ପରିଣତ ହୋଇଗଲା। ଆପଣ ଜାଣିଛନ୍ତି ଯେ କ'ଣ ଘଟିଲା? ସେହି ଛଳନାକାରୀମାନେ ଏଠାକୁ ଆସିଲେ ଓ ସେ ସମାନ କାର୍ଯ୍ୟ କଲେ। ବର୍ତ୍ତମାନ ମୂଷା ତାଙ୍କର ହାତ ଉଠାଇ ଏହା କହିଲେ ନାହିଁ ଯେ ତେବେ ମୁଁ ଅନୁମାନ କରେ ଯେ ଏହା ସବୁ ଭୁଲ ଅଟେ। ସେ ସେଠାରେ ରହିଲେ ଓ ପରମେଶ୍ୱରଙ୍କ ଠାରେ ଅପେକ୍ଷା କଲେ। ସେ ସତ୍ୟନିଷ୍ଠ ରହିଲେ। ଏଥିରେ କିଛି ଯାଏ ଆସେ ନାହିଁ ଯେ ସେଠାରେ କେତେ ଛଳନାକାରୀମାନେ ଥିଲେ, ସେ ସତ୍ୟନିଷ୍ଠ ରହିଲେ। ଆଉ ଯେତେବେଳେ ସେ ସେହି ଲୋକମାନଙ୍କୁ ସେହି ସ୍ଥାନରୁ ବାହାର କରି ଆଣିବାର ତାଙ୍କର ପ୍ରତ୍ୟେଦେଶ ପ୍ରତି ସତ୍ୟନିଷ୍ଠ ରହିଲେ, ଯେତେବେଳେ ସେହି ଜଳ ଫାଟକ ତାଙ୍କ ମାର୍ଗରେ ଆସି ଛିଡ଼ା ହୋଇଗଲା, ପରମେଶ୍ୱର ତାଙ୍କୁ ତା ଅଧିକାର କରିବାକୁ ଦେଲେ ଏବଂ ସେ ସେହି ଅଗ୍ନିସ୍ତମ୍ଭ ଦ୍ୱାରା ଯାହାକି ତାଙ୍କୁ ମାର୍ଗଦର୍ଶନ କରୁଥିଲା ସେହି ଫାଟକକୁ ଖୋଲିଦେଲେ। ସେ ସେହି ଲୋକମାନଙ୍କୁ ପ୍ରତିଜ୍ଞା ତା ଦେଶ ମଧ୍ୟକୁ କଢେଇ ନେଲେ। ଜିଓସିଓ ଆଉ ଜଣେ ମହାନ ନେତା, କେବଳ ଦୁଇ ଜଣ ମଧ୍ୟରେ ଜିଓସିଓ ଏବଂ କାଲେ ପ୍ରତିଜ୍ଞାତ ଦେଶ ମଧ୍ୟକୁ ଗଲେ। ସେମାନେ କାଦେଶ ନାମକ ଏକ ସ୍ଥାନକୁ ଆସିଲେ ଯାହାକି ସେହି ସମୟର ଜଗତର କେନ୍ଦ୍ରବିନ୍ଦୁ ଥିଲା, ଏହିପରି ଭାବରେ ଯେ ତାହା ବିଚାରର ସିଂହାସନ ଥିଲା। ଏବଂ ସେମାନେ ସେହି ଦେଶକୁ ଅନୁସନ୍ଧାନ କରିବା ପାଇଁ 12 ଜଣ ଗୁପ୍ତଚରକୁ ପଠାଇଲେ ଏବଂ ସେମାନଙ୍କ ମଧ୍ୟରୁ 12 ଜଣ ଫେରି ଆସିଲେ। ସେମାନଙ୍କ ମଧ୍ୟରୁ 10 ଜଣ କହିଲେ, ଏହା ତ ଏକ ବହୁତ କଷ୍ଟକର କାମ ଅଟେ, ଆମେ ତ ତାହା କରିପାରିବା ନାହିଁ। ତେବେ ସେହି ଲୋକମାନେ, ଆମେମାନେ ତ ସେମାନଙ୍କ ପାର୍ଶ୍ୱରେ ଖଡ଼ିଙ୍ଗ ପରି ଦେଖାଯାଉ। ମାତ୍ର ଜିଓସିଓ କ'ଣ କଲେ? ସେ ଲୋକମାନଙ୍କୁ ସୁସ୍ଥିର କଲେ। ସେ କହିଲେ, ଗୋଟିଏ ମିନିଟ୍ ରୁହ, ଆମେମାନେ ତାହାକୁ ଅଧିକାର କରିବା ନିମନ୍ତେ ଯଥେଷ୍ଟ ସକ୍ଷମ ଅଟୁ। ଏଥିରେ କିଛି ଯାଏସେ ନାହିଁ ଯେ ଆମେ କେତେ ଛୋଟ ଅଟୁ କିମ୍ବା ଆମେ କେତେ ସଂଖ୍ୟାଲଘୁ ଅଟୁ। ସେ କ'ଣ କରୁଥିଲେ? ସେ ସେହି ପ୍ରତିଜ୍ଞା ପ୍ରତି ସତ୍ୟନିଷ୍ଠ ଭାବେ ଛିଡ଼ା ହେଉଥିଲେ। ମୁଁ ତୁମକୁ ଏ ଦେଶ ଦେଉଅଛି, ମାତ୍ର ତୁମେ ଏହାର ପ୍ରତ୍ୟେକ ଇଞ୍ଚ ନିମନ୍ତେ ଲଢ଼େଇ କର। ମା, କ'ଣ ଆପଣ ଏହାକୁ ବିଶ୍ୱାସ କରନ୍ତି? ପରମେଶ୍ୱର ଆପଣଙ୍କୁ ଆପଣଙ୍କର ଆରୋଗ୍ୟତା ଦେଇଅଛନ୍ତି, ମାତ୍ର ଆପଣ ତାହାର ପ୍ରତ୍ୟେକ ଇଞ୍ଚ ନିମନ୍ତେ ଲଢ଼େଇ କରିବେ। ଯେଉଁଠାରେ ତୁମର ପାଦ ପଡ଼େ ତାହା ମୁଁ ତୁମକୁ ଅଧିକାର ନିମନ୍ତେ ଦିଏ। ପଦଚିହ୍ନର ଅର୍ଥ ଅଧିକାର। ଏହା ସବୁ ଆପଣଙ୍କର ଅଟେ, ପ୍ରତ୍ୟେକ ପ୍ରତିଜ୍ଞା ଆପଣଙ୍କ ନିମନ୍ତେ ଅଟେ, ମାତ୍ର ବର୍ତ୍ତମାନ ଆପଣ ପ୍ରତ୍ୟେକ ଇଞ୍ଚ ନିମନ୍ତେ ଲଢ଼େଇ କରିବେ। ତେବେ ଜିଓସିଓ ଜାଣିଥିଲେ ଯେ ପରମେଶ୍ୱର କ'ଣ କହିଛନ୍ତି। ସେ ଅବ୍ରାହ୍ମଙ୍କର ଏକ ବଂଶ ଥିଲେ। ଦେଖନ୍ତୁ, ସେ କହିଲେ, ମୁଁ ତାହା ବିଶ୍ୱାସ କରେ ଯେ ପରମେଶ୍ୱର ଆମକୁ ସେହି ଦେଶ ଦେଇଅଛନ୍ତି ଏବଂ ଆମେ ତାହାକୁ ଅଧିକାର କରିବା ନିମନ୍ତେ ଯଥେଷ୍ଟ ସକ୍ଷମ ଅଟୁ। ଆଉ ଯେହେତୁ ସେ ସମଗ୍ର ଇସ୍ରାଏଲୀୟ ଗୋଷ୍ଠୀ ବିରୁଦ୍ଧରେ ସେ ପରୀକ୍ଷାକୁ ସମ୍ମୁଖୀନ କଲେ, ସମସ୍ତ ଜାତି ଏବଂ ସମସ୍ତ ଲୋକ ଶୋକିତ ହୋଇ କ୍ରନ୍ଦନ କଲେ। ଜିଓସିଓ କହିଲେ, ସୁସ୍ଥିର ରୁହ, ପରମେଶ୍ୱର ପ୍ରତିଜ୍ଞା କରିଅଛନ୍ତି। ଏଥିରେ କିଛି ଯାଏସେ ନାହିଁ ଯେ ଆପଣ କେତେ ବଡ଼ ଅଟନ୍ତି, ଆଉ ବିରୋଧୀ କ'ଣ ଅଟେ, ଏବଂ ଡାକ୍ତର କ'ଣ କହିଛନ୍ତି। ପରମେଶ୍ୱର ତ ପ୍ରତିଜ୍ଞା ଦେଇଅଛନ୍ତି, ଏହା କରିବା ତ ପରମେଶ୍ୱରଙ୍କ ଉପରେ ନିର୍ଭର କରେ। ସେ କ'ଣ କଲେ? ଯେତେବେଳେ ସେ ଜର୍ଦ୍ଦନ ନଦୀ ପାଖକୁ ଓହ୍ଲାଇ ଆସିଲେ, ସେ ଫାଟକକୁ ଅଧିକାର କଲେ। ଏହା ହିଁ ଥିଲା ଯାହାକି ସେ କରିଥିଲେ। ଜିରିଓ ତାହା ତ ଏପରି ବେଷ୍ଟିତ ଥିଲା ଯେପରିକି ଏକ କଇଁଛ ତାର ଖୋଳରେ ବନ୍ଦ ଥାଏ। ସେ କ'ଣ କଲେ? ସେ ଫାଟକକୁ ଅଧିକାର କଲେ। ଏପରିକି ଦିନେ ଯେତେବେଳେ ତାଙ୍କର ଶତ୍ରୁ ତାଙ୍କ ବିରୁଦ୍ଧରେ ଲଢ଼ିବାକୁ ଚେଷ୍ଟା କରୁଥିଲା, ସେ ତାଙ୍କ ଶତ୍ରୁର ଫାଟକକୁ ଏତେ ଅଧିକାର କଲେ ଯେ ସେ ସୂର୍ଯ୍ୟଙ୍କୁ ସ୍ଥିର ରହିବାକୁ ଆଦେଶ ଦେଇଥିଲେ। ଆଉ ସୂର୍ଯ୍ୟ ତାଙ୍କର କଥା ଆଜ୍ଞା ପାଳନ କଲା ଏବଂ 24 ଘଣ୍ଟା ପର୍ଯ୍ୟନ୍ତ କଦାପି ଘୁରିଲା ନାହିଁ। ପରମେଶ୍ୱର ଆପଣ ପ୍ରତିଜ୍ଞା ପ୍ରତି ସତ୍ୟନିଷ୍ଠ ଅଟନ୍ତି। ଯାଏସେ ନାହିଁ ଯେ ତାହାଙ୍କୁ କ'ଣ କରିବାକୁ ପଡ଼େ। ସେ ତାହାଙ୍କର ବାକ୍ୟକୁ ପରାସ୍ତ ହେବାକୁ ଦେବା ପୂର୍ବରୁ ସ୍ୱର୍ଗକୁ ଦେବାଳିଆ କରିଦେବେ। ସେ କଦାପି ଏପରି ଏକ ପ୍ରତିଜ୍ଞା କରିନାହାନ୍ତି ଯାହା ସେ ରକ୍ଷା କରିପାରିବେ ନାହିଁ। ମୁଁ ସଦାପ୍ରଭୁ ଯିଏକି ତୁମ୍ଭର ସମସ୍ତ ରୋଗ ସୁସ୍ଥ କରେ। ଯଦି ସେମାନେ ରୋଗୀମାନଙ୍କ ଉପରେ ହାତ ରଖିବେ, ସେମାନେ ସୁସ୍ଥ ହେବେ। ଆମେନ। ଯଦି ତୁମେ ବିଶ୍ୱାସ କରିପାର ସବୁ ବିଷୟ ସମ୍ଭବ। ଯିଏସିଓ ତାହା ବିଶ୍ୱାସ କଲେ, ଯଦି ପରମେଶ୍ୱରଙ୍କୁ ପୃଥିବୀର ଘୂରିବା ବିଷୟକୁ ଅଟକାଇବାକୁ ପଡ଼ିଥିଲା, ତାଙ୍କର ନିଜର ଶକ୍ତି ଦ୍ୱାରା ଅନ୍ୟ କୌଣସି ଶକ୍ତି ଦ୍ୱାରା ତାହାକୁ ସେଠାରେ ଧରି ରଖିଲେ, ଯେପରିକି ପୃଥିବୀ 24 ଘଣ୍ଟା ପାଇଁ କଦାପି ଘୁରିଲା ନାହିଁ, ଯେପର୍ଯ୍ୟନ୍ତ କି ଯିଏସିଓ ନିଜ ଶତ୍ରୁଠାରୁ ପ୍ରତିଶୋଧ ନେଲେ ନାହିଁ, ସେ ଫାଟକକୁ ଅଧିକାର କଲେ। ନିଶ୍ଚିତରେ ସେ ତାହା କଲେ। ପରମେଶ୍ୱର ସଦାକାଳ ସତ୍ୟ ଅଟନ୍ତି। ତେବେ ମୋର ଇଚ୍ଛା ଯେ ଆମ ପାଖରେ ଆହୁରି ବୀରମାନଙ୍କୁ ଦେଖିବାର ସମୟ ଥାନ୍ତା, ମାତ୍ର ମୋ ପାଖରେ ବର୍ତ୍ତମାନ ପ୍ରାୟ 10 ମିନିଟ୍ ହିଁ ଅଛି। ଦେଖନ୍ତୁ, ଏ ସମସ୍ତ ମୂଲ୍ୟବାନ ବୀରମାନଙ୍କୁ, ଯେପରିକି ସେମାନେ ଥିଲେ ଏବଂ ବିଶ୍ୱାସର ମହାନ ଯୋଦ୍ଧାମାନେ, ସେମାନେ ସମସ୍ତେ ମୃତ୍ୟୁର ଦ୍ୱାର ନିକଟରେ ମୃତ୍ୟୁବରଣ କରିଥିଲେ। ସେମାନେ ସମସ୍ତେ ଠିକ ମୃତ୍ୟୁର ଦ୍ୱାର ନିକଟରେ ବିନଷ୍ଟ ହୋଇଥିଲେ। ତାପରେ ଅବ୍ରାହମଙ୍କ ରାଜକୀୟ ବଂଶ ଆସିଲା। ସେମାନେ ସମସ୍ତେ ପ୍ରାକୃତିକ ବଂଶ ଥିଲେ ଇସାକଙ୍କ ଠାରୁ, ମାତ୍ର ଏଠାରେ ଅବ୍ରାହମଙ୍କ ରାଜକୀୟ ବଂଶ ଆସିଲା, ଯାହାକି ଖ୍ରୀଷ୍ଟ ଥିଲେ, ଅବ୍ରାହମଙ୍କର ବିଶ୍ୱାସର ବଂଶ, ଯାହାକି ଆମମାନଙ୍କର ହେବାର ଅଛି। ତେବେ କେବଳ ଦେଖିବା ଯେ ଆମେମାନେ ସେହିପରି ଅଛୁ କି ନାହିଁ। ପ୍ରାକୃତିକ ବଂଶ ତ କେବଳ ଏକ ପ୍ରତିରୂପ ଥିଲା, ଅନ୍ୟ ସମସ୍ତେ ତ ପ୍ରାକୃତିକ ଜନ୍ମରୁ ଜନ୍ମ ହୋଇଥିଲେ, ମାତ୍ର ସେ ଏକ କୁମାରୀ ଜନ୍ମରୁ ଆସିଥିଲେ। ଦେଖନ୍ତୁ, ସେତେବେଳେ ଜଣେ ଯିହୁଦୀ ତା ଅବ୍ରାହମଙ୍କ ବଂଶରୁ ନଥିଲା, ସେ ତ ପ୍ରତିଜ୍ଞାର ସେହି ବିଶ୍ୱାସର ବଂଶ ଦ୍ୱାରା ଆସିଥିଲେ। ଆଉ ତାପରେ ଆମମାନଙ୍କୁ ତ ଏହି ବ୍ୟକ୍ତିଙ୍କ ମାଧ୍ୟମରେ ତାଙ୍କର ସନ୍ତାନ ହେବାର ଅଛି। ଦେଖନ୍ତୁ ଯେ ସେ କଣ କରିଥିଲେ। ଯେତେବେଳେ ସେ ଧରାପୃଷ୍ଠରେ ଥିଲେ, ସେ ଶତ୍ରୁମାନଙ୍କ ପାଖରେ ଥିବା ପ୍ରତ୍ୟେକଟି ଫାଟକକୁ ଜୟ କରିଥିଲେ ଏବଂ ଅଧିକାର କରିଥିଲେ। ସେ ରାଜକୀୟ ବଂଶ, ସେ ଏହାକୁ ବାକ୍ୟ ଦ୍ୱାରା ପ୍ରତିଜ୍ଞା କରିଥିଲେ, ସେ ଏହାକୁ ଜୟ କରିଥିଲେ, ସେ ଆମମାନଙ୍କ ପାଇଁ ରୋଗଗୁଡ଼ିକର ଫାଟକକୁ ଜୟ କରିଥିଲେ। ତାହିଁ ଥିଲା ଯାହାକି ସେ କରିବାକୁ ଆସିଥିଲେ। ସେ, ମନେ ରଖନ୍ତୁ, ଅସୁସ୍ଥ ଲୋକମାନେ, ସେ ସେହି ଫାଟକକୁ ଜୟ କରିଥିଲେ। ଆପଣଙ୍କୁ ତାହା ଜୟ କରିବାକୁ ପଡ଼େ ନାହିଁ, ସେ ଏହାକୁ ଜୟ କରିଅଛନ୍ତି। ଅନ୍ୟ ପୁରୁଷମାନଙ୍କୁ ସେମାନଙ୍କ ନିଜ ଦ୍ୱାରକୁ ଜୟ କରିବାକୁ ପଡ଼ିଥିଲା, ମାତ୍ର ଆପଣଙ୍କୁ ଜୟ କରିବାକୁ ପଡ଼େ ନାହିଁ। ଏହା ତ ଜୟ କରାଯାଇ ସାରିଅଛି। ସେ ରୋଗର ଫାଟକ ଗୁଡ଼ିକୁ ଜୟ କରିଥିଲେ। ଆଉ ଯେତେବେଳେ ସେ ରୋଗର ଫାଟକ ଗୁଡ଼ିକୁ ଜୟ କଲେ, ସେ କଣ କରିଥିଲେ? ଏହା କହିଥିଲେ ଯେ ସେ କରିବେ, ପୃଥିବୀରେ ତୁମେ ଯାହା କିଛି ମାଗ ଏବଂ ପୃଥିବୀରେ ତୁମେ ଯାହା କିଛି ବାନ୍ଧ, ସେ ସ୍ୱର୍ଗରେ ତାହାକୁ ବାନ୍ଧିବେ, ଆମକୁ ଫାଟକର ଚାବି ଗୁଡ଼ିକ ଦେବେ। ସେ ବାକ୍ୟ ଦ୍ୱାରା ପ୍ରଲୋଭନର ଫାଟକକୁ ଜୟ କଲେ, ଏବଂ ଚାବି ଗୁଡ଼ିକ ହେଲା ଶତ୍ରୁକୁ ପ୍ରତିରୋଧ କର ଆଉ ସେ ତୁମଠାରୁ ପଳାଇବ। ସେ ଏହା ସବୁକୁ ଜୟ କଲେ, ପ୍ରତ୍ୟେକ ରୋଗ ଗୁଡ଼ିକୁ ଜୟ କଲେ। ସେ ମୃତ୍ୟୁକୁ ଜୟ କଲେ ଏବଂ ସେ ନରକକୁ ଜୟ କଲେ। ସେ ମୃତ୍ୟୁ ଓ ନରକ ଉଭୟକୁ ଜୟ କଲେ। ସେ ତାହା ଜୟ କଲେ ଯାହା ଅନ୍ୟମାନେ ଜୟ କରିପାରିନଥିଲେ, କାରଣ ସେମାନେ ପ୍ରାକୃତିକ ବଂଶର ଥିଲେ। ଏହା ତ ଆତ୍ମିକ ବଂଶ। ସେ କବରର ଫାଟକକୁ ଜୟ କଲେ ଏବଂ ଆମର ଧାର୍ମିକତା ନିମନ୍ତେ ତୃତୀୟ ଦିନରେ ଉଠିଥିଲେ। ଆଉ ବର୍ତ୍ତମାନ ଆମେମାନେ ଜୟକାରୀମାନଙ୍କ ଅପେକ୍ଷା ଅଧିକ ଅଟୁ। ଆମେମାନେ ତ କେବଳ ଏକ ଅଧିକାର, ବିଜେତାମାନଙ୍କ ଅପେକ୍ଷା ଅଧିକ ସ୍ୱରୂପେ ଏହା ଭିତରକୁ ଠିକ୍ ପ୍ରବେଶ କରୁ। ବର୍ତ୍ତମାନ ଆମେମାନେ ଏକ ପରାଜିତ ଶତ୍ରୁ ସହିତ ବ୍ୟବହାର କରୁଅଛୁ। ଅସୁସ୍ଥତା ପରାଜିତ ହୋଇଅଛି, ମୃତ୍ୟୁ ପରାଜିତ ହୋଇଅଛି, ନରକ ପରାଜିତ ହୋଇଅଛି, ସବୁକିଛି ପରାଜିତ ହୋଇଅଛି। ହେ ମୋ ପ୍ରଭୁ, ଇଚ୍ଛା କରେ ଯେ ମୁଁ କାଳେ ମୋ ଆକାରର 2 ଗୁଣ ହୋଇଥାନ୍ତି, ତେବେ ବୋଧହୁଏ ମୁଁ 2 ଗୁଣ ଭଲ ଅନୁଭବ କରୁଥାନ୍ତି। ଆମେମାନେ ଏକ ପରାଜିତ ଶତ୍ରୁ ସହିତ ବାଦବିବାଦ କରୁଅଛୁ। ଏଥିରେ କୌଣସି ଆଶ୍ଚର୍ଯ୍ୟର ବିଷୟ ନୁହେଁ ଯେ ପାଉଲ କହିପାରିଥିଲେ, ଯେତେବେଳେ ତାଙ୍କର ମୁଣ୍ଡ କାଟ କରିବା ପାଇଁ ସେମାନେ ଏକ କାଠର ମଞ୍ଚା ନିର୍ମାଣ କରୁଥିଲେ, ସେ କହିଥିଲେ, ହେ ମୃତ୍ୟୁ, କାହିଁ ତୋର ନାହୁଡ, ମୋତେ ଦେଖା ଯେ ତୁ ମୋତେ କେଉଁଠାରେ ଛଟପଟ କରାଇପାରିବୁ ଓ ଚିତ୍କାର କରାଇପାରିବୁ। କବର, କାହିଁ ତୋର ଜୟ, ଆଉ ତୁ ଭାବୁଛୁ ଯେ ତୁ କଣ ମୋତେ ସେଠାରେ ଗଳାଇ ଦେଇପାରିବୁ? ମୁଁ ତୋତେ ସେଠାରେ ଗୋଟିଏ ଖାଲି ସ୍ଥାନ ଆଡକୁ ଇଙ୍ଗିତ କରିବି, ଆଉ ମୁଁ ତାହାଙ୍କ ଠାରେ ଅଛି। ଶେଷ ଦିନରେ ସେ ମୋତେ ଉଠାଇବେ, ଏକ ପରାଜିତ ଶତ୍ରୁ, ଅବ୍ରାହମଙ୍କର ସେ ରାଜକୀୟ ବଂଶ। ତେବେ ପ୍ରାକୃତିକ ବଂଶ ତାହାକୁ ଇଙ୍ଗିତ କରିପାରେ ନାହିଁ, ମାତ୍ର ସେ ରାଜକୀୟ ବଂଶ ଜୟ କରିପାରେ, ଜୟ କରିସାରିଅଛି, କାରଣ ସେ ଆମ ଆଗରେ ଯାଇଅଛନ୍ତି ଓ ଆମ ପାଇଁ ପ୍ରତ୍ୟେକ ଫାଟକକୁ ଜୟ କରିଅଛନ୍ତି। ସେ ବର୍ତ୍ତମାନ 2000 ବର୍ଷ ପରେ ସେ ଶକ୍ତିଶାଳୀ ବିଜେତା, ସେ ଆମମାନଙ୍କ ମଧ୍ୟରେ ଛିଡ଼ା ହୋଇଛନ୍ତି। କେବଳ ଯେ ସେ ଅସୁସ୍ଥତାକୁ ଜୟ କରିଛନ୍ତି ତାହା ନୁହେଁ, ସେ ଅସୁସ୍ଥତାକୁ ଜୟ କଲେ, ସେ ପ୍ରଲୋଭନକୁ ଜୟ କଲେ, ସେ ପ୍ରତ୍ୟେକ ଶତ୍ରୁକୁ ଜୟ କଲେ, ସେ ମୃତ୍ୟୁକୁ ଜୟ କଲେ, ସେ ନରକକୁ ଜୟ କଲେ, ସେ କବରକୁ ଜୟ କରି ପୁନର୍ବାର ଉଠି ଆସିଲେ। ଆଉ 2000 ବର୍ଷ ଉତ୍ତାରେ ଏଠାରେ ଏହି ଅପରାହ୍ନରେ ସେ ଆମମାନଙ୍କ ମଧ୍ୟରେ ଛିଡ଼ା ହୋଇଛନ୍ତି ଓ ଆପଣଙ୍କୁ ପରିଚିତ କରାଉଅଛନ୍ତି ସେହି ଶକ୍ତିଶାଳୀ ବିଜେତା। ଆମେନ। ସେ ଏବେ ମଧ୍ୟ ଏଠାରେ ଅଛନ୍ତି, ଜୀବନ୍ତ ଭାବେ ନିଜ ପ୍ରତିଜ୍ଞାକୁ ପ୍ରମାଣିତ କରୁଅଛନ୍ତି। ଅବ୍ରାହମଙ୍କ ରାଜକୀୟ ବଂଶ ହେ ମୋର ପ୍ରଭୁ। ଆଉ ଶତ୍ରୁମାନେ କରିବେ, ସେ ନିଜ ଶତ୍ରୁର ଫାଟକକୁ ଜୟ କରିବେ, ସେମାନଙ୍କୁ ସେହି ବଂଶକୁ ସେ କାହା ପ୍ରତି ନିଜକୁ ପ୍ରମାଣିତ କରିବା ପାଇଁ ଏଠାରେ ଜୀବନ୍ତ ଭାବେ ଛିଡ଼ା ହୋଇଛନ୍ତି। ସେହି ପୂର୍ବ ନିରୂପିତ ବଂଶ ଯିଏକି ଏହା ଦେଖିପାରିବ ସେ ତାହା ଜୟ କରିଥିଲେ, ଯେଉଁମାନେ କି ବାକ୍ୟର ପ୍ରତିଜ୍ଞା ବିଷୟକ ତାହାଙ୍କର ପରୀକ୍ଷା ପରେ ସେମାନେ ପବିତ୍ର ଆତ୍ମାଙ୍କ ଦ୍ୱାରା ଖ୍ରୀଷ୍ଟଙ୍କ ଶରୀରରେ ମୁଦ୍ରାଙ୍କିତ କରାଗଲେ, ସେମାନଙ୍କ ପ୍ରତି ଏହା ଦୃଢ଼ କରାଗଲା। କଣ ଏବ୍ରି 13:8 ଯେ ତାହା ସେହିପରି ହିଁ ଅଟେ। ସେମାନେ ସେଠାରେ ପବିତ୍ର ଆତ୍ମାଙ୍କ ଦ୍ୱାରା ମୁଦ୍ରାଙ୍କିତ କରାଗଲେ, ସେହି ପବିତ୍ର ଆତ୍ମା ଯାହାଦ୍ୱାରା କି ଅବ୍ରାହମ ତା ପୂର୍ବରୁ ଦେଖିଥିଲେ, ବିଶ୍ୱାସ ଦ୍ୱାରା ସେ ତାହା ପ୍ରତ୍ୟୟ କରିଥିଲେ, ଏବଂ ବର୍ତ୍ତମାନ ଯାହା ସେ କହିଛନ୍ତି ତାହାର ପ୍ରତିଜ୍ଞା ଆଡ଼କୁ ଚାହିଁ ଆମେ ତାହାକୁ ଗ୍ରହଣ କରୁ। ଏବଂ ଯୋହନ 14:12 ଏହି ଶେଷ ଦିନ ମାନଙ୍କରେ ନିଜେ ସେହି ପୁନରୁତ୍ଥିତ ବିଜେତାଙ୍କ ଦ୍ୱାରା ଦୃଢ଼ କରାଯାଉଅଛି। କୌଣସି ପଦ୍ଧତି ନୁହେଁ, ମାତ୍ର ଜଣେ ବ୍ୟକ୍ତି ଖ୍ରୀଷ୍ଟ ସେହି ବିଜେତା। ମୋର ମଣ୍ଡଳୀ ନୁହେଁ, ମୋର ବ୍ୟାପ୍ଟିଷ୍ଟ ମଣ୍ଡଳୀ ନୁହେଁ, କିମ୍ବା ଆପଣଙ୍କ ପ୍ରେସବିଟେରିଆନ, ମେଥଡିଷ୍ଟ କିମ୍ବା ପେଣ୍ଟିକଷ୍ଟାଲ, ତାହା ଦ୍ୱାରା ନୁହେଁ, ମାତ୍ର ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ସେ ଆଜି ଜୀବିତ ଅଛନ୍ତି। ଆମମାନଙ୍କର ଧାର୍ମିକତା ନିମନ୍ତେ ସେ ତାହା ଉପରକୁ ଉଠିଲେ, ଆଉ ଯେହେତୁ ସେ ଜୀବିତ ଅଛନ୍ତି ସେ କହିଲେ ଆମେମାନେ ମଧ୍ୟ ଜୀବିତ ଅଟୁ। ମନୁଷ୍ୟ କେବଳ ରୋଟି ଦ୍ୱାରା ବଞ୍ଚେ ନାହିଁ, ମାତ୍ର ପ୍ରତ୍ୟେକ ବାକ୍ୟ ଦ୍ୱାରା, ବାକ୍ୟର ଅଂଶ ଦ୍ୱାରା ନୁହେଁ, ପରମେଶ୍ୱରଙ୍କ ମୁଖ ନିର୍ଗତ ପ୍ରତ୍ୟେକ ବାକ୍ୟ ଦ୍ୱାରା ବଞ୍ଚେ। ମୁଁ ପୁନରୁତ୍ଥାନ ଓ ଜୀବନ, ଯିଏ ମୋଠାରେ ବିଶ୍ୱାସ କରେ ଯଦିଓ ସେ ମରିଯାଇଥାଏ ତଥାପି ସେ ବଞ୍ଚି ଉଠିବ, ଯିଏ ମୋଠାରେ ବାସ କରେ ଓ ବିଶ୍ୱାସ କରେ ସେ କଦାପି ମରିବ ନାହିଁ। କଣ ଆପଣ ତାହା ବିଶ୍ୱାସ କରନ୍ତି? ପ୍ରତ୍ୟେକଟି ଶତ୍ରୁର ଦ୍ୱାରକୁ ଅଧିକାର କରିନିଅ। ସେ କିପରି ଭାବରେ ବୋସୱତ୍ଙ୍କୁ ଜୟ କରିପାରେ, ଯେତେବେଳେ କି ପରମେଶ୍ୱର ବୋସୱତ୍ ସେହି ବିଜେତାଙ୍କଠାରେ ଥିଲେ, ଏବଂ ସେହି କାରଣ ଯୋଗୁଁ ହିଁ ସେ କହିଥିଲେ ମୋ ଜୀବନର ସବୁଠାରୁ ଆନନ୍ଦର ସମୟ ଠିକ ବର୍ତ୍ତମାନ ଅଟେ। ସେ ସେହି ପରାକ୍ରମ ବିଜେତାଙ୍କୁ ଜାଣିଥିଲେ, ତାହାଙ୍କର ଆଶ୍ୱାସନା ତାଙ୍କ ସହିତରେ ଅବସ୍ଥାନ କରୁଥିଲା। ହେ ମୋର ପ୍ରଭୁ, ବର୍ତ୍ତମାନ ଆମେ ଗାଇପାରିବା, ଜୀବିତ ରହି ସେ ମୋତେ ପ୍ରେମ କଲେ, ମୃତ ହୋଇ ସେ ମୋର ଉଦ୍ଧାର କଲେ, କବର ପ୍ରାପ୍ତ ହୋଇ ସେ ମୋର ପାପକୁ ବହୁ ଦୂରକୁ ନେଇଗଲେ, ଉତ୍ଥିତ ହୋଇ ସେ ସଦାକାଳ ପାଇଁ ଉନ୍ମୁକ୍ତ ଭାବରେ ଧାର୍ମିକ କଲେ। କୌଣସି ଦିନ ସେ ଆସୁଛନ୍ତି, ହେ ଗୌରବମୟ ଦିନ। ସେମାନଙ୍କୁ ଯେଉଁମାନେ କି ପରାସ୍ତ ହୋଇଥିବା ପରି ମନେ ହୁଏ, ଏଡି ପେରୋନେଟ୍, ମୁଁ ବିଶ୍ୱାସ କରେ ଯେ ଏହା ସେ ଥିଲେ, ସେ ତାଙ୍କର ଖ୍ରୀଷ୍ଟିଆନ ଗୀତଗୁଡ଼ିକୁ ବିକ୍ରୟ କରିପାରିନଥିଲେ, କେହି ହେଲେ ସେଗୁଡ଼ିକୁ ଚାହୁଁନଥିଲେ, ସେମାନଙ୍କର ତାହା ସହିତ କୌଣସି ସମ୍ବନ୍ଧ ନଥିଲା। ଓହ, ପରାଜିତ ଏବଂ ଜଣେ ବିଶ୍ୱାସୀ, ଦିନେ ପବିତ୍ର ଆତ୍ମା ତାଙ୍କ ଉପରକୁ ଅବତରଣ କଲେ, ତାଙ୍କ ଶତ୍ରୁର ଫାଟକ ଯାହାକି ତାଙ୍କର ସାହିତ୍ୟକୁ ଗ୍ରହଣ କରିନଥିଲା, ଆତ୍ମା ତାଙ୍କୁ ଆଘାତ କଲେ, ଆଉ ସେ ଗୋଟିଏ କଲମ ଧରି ପକାଇଲେ। ପରମେଶ୍ୱର ତାଙ୍କୁ ସେହି ଉଦ୍ଘାଟନୀ ଗୀତ ଲେଖିବାକୁ ଦେଲେ। ସମସ୍ତେ ଯୀଶୁଙ୍କ ନାମର ଶକ୍ତିକୁ ପ୍ରଶଂସା କରନ୍ତୁ, ସ୍ୱର୍ଗଦୂତ ମାନେ ସାଷ୍ଟାଙ୍ଗ ପ୍ରଣାମ କରନ୍ତୁ, ରାଜକୀୟ ପୋଷାକ ଆଣନ୍ତୁ, ଏବଂ ତାହାଙ୍କୁ ସମସ୍ତଙ୍କର ପ୍ରଭୁ ରୂପେ ମୁକୁଟାଭିଷେକ କରନ୍ତୁ। ଅନ୍ଧ ଫେନି କ୍ରସବାୟ ଥରେ କହିଲେ, ଆପଣଙ୍କ ପାଇଁ ଏହାର ଅର୍ଥ କଣ ଅଟେ? କେତେକ ସେ ତାଙ୍କର ଜନ୍ମସିଦ୍ଧ ଅଧିକାର ବିକ୍ରୟ କଲେ ନାହିଁ, ଯେପରିକି ସେହି ପେଣ୍ଟିକଷ୍ଟାଲ ଏଲଭିସ ପ୍ରେସ୍ଲି କରିଥିଲା, କିମ୍ବା ଚର୍ଚ୍ଚ ଅଫ କ୍ରାଇଷ୍ଟର ବୁନ୍ ଯେପରି କରିଥିଲା, କିମ୍ବା ରେଡ୍ ଫଲି ଯେପରି କରିଥିଲା। ସେମାନଙ୍କର ପ୍ରତିଭା ଗୁଡ଼ିକୁ ଜଗତକୁ ବିକ୍ରୟ କରିଦେଇଥିଲେ। ସେମାନଙ୍କ ପାଖରେ କେଡ୍ଲେକ୍ ଗାଡ଼ିର ଏକ ସମୂହ ଏବଂ ଲକ୍ଷ ଲକ୍ଷ ଡଲାର ଟଙ୍କା ସୁନା ଭଣ୍ଡାର ମାନ ରହିଛି, ମାତ୍ର ଫେନି କ୍ରସବାୟ ତାଙ୍କ ସ୍ଥାନ ପ୍ରତି ସତ୍ୟନିଷ୍ଠ ରହିଲେ। ସେ ଚିତ୍କାର କରି କହି ଉଠିଲେ, ହେ ବିନମ୍ର ତ୍ରାଣକର୍ତ୍ତା, ମୋତେ ଅତିକ୍ରମ କରି ଯାଅ ନାହିଁ, ମୋର ନମ୍ର କ୍ରନ୍ଦନ ଶୁଣ, ତେବେ ତୁମେ ଅନ୍ୟମାନଙ୍କୁ ଡାକ ଦେଉଥାଅ, ମୋତେ ଅତିକ୍ରମ କରି ଯାଅ ନାହିଁ, ତୁମେ ହିଁ ମୋର ସମସ୍ତ ସାନ୍ତ୍ୱନାର ସ୍ରୋତ ଅଟ, ମୋ ପାଇଁ ଜୀବନ ଠାରୁ ଅଧିକ ତୁମ ଛଡ଼ା ପୃଥିବୀରେ ମୋର ଆଉ କିଏ ଅଛି, କିମ୍ବା ସ୍ୱର୍ଗରେ ତୁମ ବ୍ୟତୀତ ଆଉ କିଏ ଅଛି। ସେମାନେ କହିଲେ, କଣ ହେବ ଯଦି ତୁମେ ସ୍ୱର୍ଗକୁ ଯିବାବେଳେ ଅନ୍ଧ ଥାଅ? ସେ ଉତ୍ତର ଦେଲେ, ଯେକୌଣସି ପ୍ରକାର ହେଲେ ମୁଁ ତାହାଙ୍କୁ ଜାଣିବି। ପଚାରିଲେ, ତୁମେ ତାହାଙ୍କୁ କିପରି ଜାଣିବ? ସେ ଉତ୍ତର ଦେଲେ, ମୁଁ ତାଙ୍କୁ ଜାଣିଯିବି। କହିଲେ, ଶ୍ରୀମତୀ କ୍ରସ ଭାଇ, ଆପଣ $10,00,000 ଟଙ୍କା ଅର୍ଜନ କରିପାରିବେ? ଉତ୍ତର ଦେଲେ, ମୁଁ ସେହି ଲକ୍ଷ ଲକ୍ଷ ଡଲାର ଟଙ୍କା ଚାହେଁ ନାହିଁ, ତୁମେ ତାହାଙ୍କୁ କିପରି ଜାଣିବ? ସେ କହିଲେ, ମୁଁ ତାହାଙ୍କୁ ଜାଣିବି, ମୁଁ ତାହାଙ୍କୁ ଜାଣିବି, ଏବଂ ମୁକ୍ତ ହୋଇ ତାହାଙ୍କ ପାର୍ଶ୍ୱରେ ମୁଁ ଛିଡ଼ା ହେବି, ମୁଁ ତାହାଙ୍କୁ ଜାଣିବି, ମୁଁ ତାହାଙ୍କୁ ଜାଣିବି। ଯଦି ମୁଁ ତାହାଙ୍କୁ ଦେଖି ନ ପାରେ, ତେବେ ମୁଁ ତାହାଙ୍କ ହାତରେ ଥିବା ସେହି କଣ୍ଟା ଦାଗ ଗୁଡ଼ିକୁ ଅନୁଭବ କରିବି। ସେ ତାଙ୍କର ଶତ୍ରୁର ଫାଟକକୁ ଜୟ କରିଥିଲେ। ହଁ, ଯଦି ଆପଣ ଖ୍ରୀଷ୍ଟଙ୍କ ଠାରେ ଅଛନ୍ତି, ସେ କହିଲେ, ଯଦି ତୁମେ ମୋଠାରେ ରୁହ ଏବଂ ମୋର ବାକ୍ୟ ତୁମଠାରେ ରୁହେ, ତୁମେ କେଉଁ ଚାବି ଚାହଁ ତାହା ମାଗ, ତୁମେ କେଉଁ ଫାଟକ ଅଧିକାର କରିବାକୁ ଚାହଁ ତାହା ମାଗ, ତୁମେ ଯାହା ଇଚ୍ଛା କର ତାହା ମାଗ ଆଉ ତାହା ତୁମକୁ ଦିଆଯିବ। ଯଦି ତୁମେ ମୋଠାରେ ରୁହ ଏବଂ ମୋର ବାକ୍ୟ ତୁମଠାରେ ରୁହେ, ତେବେ ତୁମେ ଯେକୌଣସି ଶତ୍ରୁର ଫାଟକ ଯାହା ତୁମ ସମ୍ମୁଖକୁ ଆସେ ତା ଅଧିକାର କରିପାରିବ। ଆପଣ ଆବ୍ରାହମଙ୍କର ରାଜକୀୟ ବଂଶ ଅଟନ୍ତି। ଆପଣଙ୍କ ସମ୍ମୁଖରେ କେଉଁ ପ୍ରକାର ଏକ ଫାଟକ ଛିଡ଼ା ହୋଇଅଛି? ଯଦି ଏହା ଅସୁସ୍ଥତା, ତାହେଲେ ଆପଣ ତାହା ପାଇଁ ଜଣେ ବିଜେତା ଠାରୁ ଅଧିକ ଅଟନ୍ତି। ତେବେ ଆମେମାନେ କହିପାରୁ, ଏହି ଅନୁଗ୍ରହଶୀଳ ପୁରୁଣା ଗୀତ ଗାଇପାରୁ, ପୁସ୍ତକରେ ଥିବା ପ୍ରତ୍ୟେକ ପ୍ରତିଜ୍ଞା ମୋହର ଅଟେ, ପ୍ରତ୍ୟେକ ଅଧ୍ୟାୟ, ପ୍ରତ୍ୟେକ ପଦର ଏବଂ କେତେ ଈଶ୍ୱରୀୟ, ମୁଁ ତାହାଙ୍କର ଈଶ୍ୱରୀୟ ପ୍ରେମ ଉପରେ ଭରସା କରୁଅଛି। କାରଣ ପୁସ୍ତକର ପ୍ରତ୍ୟେକ ପ୍ରତିଜ୍ଞା ମୋହର ଆମେମାନେ ଜଣେ ବିଜେତା ଠାରୁ ଅଧିକ ଅଟୁ ଏବଂ ଅବ୍ରାହମଙ୍କ ବଂଶ ଶତ୍ରୁର ଫାଟକକୁ ଅଧିକାର କରିବ। ଯେତେବେଳେ ସେମାନେ କହନ୍ତି ଯେ ଏହି ବିଷୟଗୁଡ଼ିକ ହୋଇପାରିବ ନାହିଁ, ଯେତେବେଳେ ସେମାନେ ଏହାକୁ ଏକ ଶୈତାନ କିମ୍ବା ବାଲଜିବୁନ କିମ୍ବା ଅନ୍ୟ କିଛି ବୋଲି କହିବାକୁ ଚାହାନ୍ତି, ସେତେବେଳେ ପରମେଶ୍ୱର ପ୍ରତ୍ୟେକ ଫାଟକକୁ ଜୟ କରିବା ଓ ଶତ୍ରୁକୁ ଅଧିକାର କରିନେବା ସୁନିଶ୍ଚିତ ଅଟେ। ଆସନ୍ତୁ ପ୍ରାର୍ଥନା କରିବା। ହେ ପ୍ରଭୁ, ଏହା ହେଉଛି ଅବ୍ରାହମଙ୍କ ବଂଶ। ମୁଁ ଜାଣେ ଯେ ସେମାନେ ଏହା ଦେଖିବେ ପ୍ରଭୁ, କିପରି ଭାବରେ ସେହି ବାକ୍ୟ ସେହି ବାସ୍ତବ ଭୂମିକୁ ଆଘାତ ନ କରି ତଳେ ପଡ଼ିପାରେ। ମୁଁ ପ୍ରାର୍ଥନା କରୁଛି ଯେ ସେମାନେ ବର୍ତ୍ତମାନ ବୁଝିଯିବେ। ହେବାକୁ ଦିଅ ଯେ ପ୍ରାର୍ଥନା ଧାଡ଼ିରେ ଆସୁଥିବା ପ୍ରତ୍ୟେକ ବ୍ୟକ୍ତି ସୁସ୍ଥ ହୁଅନ୍ତୁ। ପ୍ରଭୁ, ଯଦି ଏଠାରେ ଏପରି କେତେକ ଲୋକ ଅଛନ୍ତି ଏଯାଏ ଯେଉଁମାନେ କି ଏପର୍ଯ୍ୟନ୍ତ ସେମାନଙ୍କର ଅଙ୍ଗୀକାର କରିନାହାନ୍ତି, ସର୍ବସାଧାରଣରେ ଛିଡ଼ା ହୋଇ ଖ୍ରୀଷ୍ଟଙ୍କ ସପକ୍ଷରେ ଛିଡ଼ା ହୋଇନାହାନ୍ତି, ସମସ୍ତ ମତଗୁଡ଼ିକୁ ଏବଂ ଶୀତଳ ଆନୁଷ୍ଠାନିକ ମୃତ ବିଷୟଗୁଡ଼ିକୁ ଅସ୍ୱୀକାର କରିବାକୁ ପ୍ରସ୍ତୁତ ଅଟନ୍ତି, ଯେଉଁ ସବୁ ବିଷୟ କି ସେମାନଙ୍କୁ ତୁମଠାରୁ ଦୂରେଇ ନେଇଯାଇଅଛି, ଏବଂ ଏହା ହେଉ ଯେ ସେମାନେ ବର୍ତ୍ତମାନ ଛିଡ଼ା ହୁଅନ୍ତୁ ଓ କୁହନ୍ତୁ, ମୁଁ ତାହାଙ୍କୁ ମୋର ତ୍ରାଣକର୍ତ୍ତା ଭାବରେ ଗ୍ରହଣ କରିବି। ତେବେ ଯାଇ ତୁମେ ସେହିଦିନ ସେମାନଙ୍କ ପାଇଁ ଛିଡ଼ା ହେବ। ଯେତେବେଳେ ଆମେମାନେ ଆମର ମସ୍ତକଗୁଡ଼ିକୁ ନତ କରିଅଛୁ, ଯଦି ସେଠାରେ ଏପରି କେହି ଅଛନ୍ତି ଯେଉଁମାନେ କି ପ୍ରାର୍ଥନା ନିମନ୍ତେ ଅଳ୍ପକ୍ଷଣ ଛିଡ଼ା ହେବାକୁ ଚାହିଁବେ, କହିବେ ମୁଁ ବର୍ତ୍ତମାନ ତାହାଙ୍କ ପାଇଁ ଛିଡ଼ା ହେବାକୁ ଚାହୁଁଛି, ଯେପରିକି ସେ ସେହିଦିନ ତାହାଙ୍କର ଦିବ୍ୟ ଉପସ୍ଥିତିରେ ମୋ ପାଇଁ ଛିଡ଼ା ହେବେ। ମୁଁ ଆପଣମାନଙ୍କୁ ପଚାରେ ଏବଂ ଆପଣମାନଙ୍କୁ ସୁଯୋଗ ଦିଏ, ଯେପରିକି ଆପଣମାନଙ୍କର ନାମ ଜୀବନ ପୁସ୍ତକରେ ରଖାଯାଏ ଯଦି ଆପଣମାନେ ଛିଡ଼ା ହେବେ। ମୁଁ ଆପଣମାନଙ୍କୁ କୌଣସି ମଣ୍ଡଳୀରେ ଯୋଗ ଦେବାକୁ କହୁନାହିଁ, ମୁଁ ଆପଣମାନଙ୍କୁ ଖ୍ରୀଷ୍ଟଙ୍କ ପାଖକୁ ଆସିବାକୁ କହୁଅଛି ଯଦି ଆପଣମାନେ ଏଠାରେ ଅଛନ୍ତି ଓ ତାହାଙ୍କୁ ଜାଣିନାହାନ୍ତି। ହେ ପୁତ୍ର, ପରମେଶ୍ୱର ତୁମକୁ ଆଶୀର୍ବାଦ କରନ୍ତୁ। ଆଉ କେହି ଅଛନ୍ତି କି ଯିଏକି କହିବେ ମୁଁ ବର୍ତ୍ତମାନ ଛିଡ଼ା ହେବାକୁ ଚାହୁଁଛି? ମହିଳା, ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ମୋ ଭଉଣୀ, ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ମୁଁ ଚାହେଁ ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆଜି ଅପରାହ୍ନରେ ମୁଁ ମୋର ପକ୍ଷ ନେଉଅଛି। ଏହି ଉତ୍ତମ ଲୋକମାନେ, ପୁରୁଷ ଏବଂ ସ୍ତ୍ରୀମାନେ ଛିଡ଼ା ହୋଇଛନ୍ତି। ଆଜି ଅପରାହ୍ନରେ ମୁଁ ମୋର ପକ୍ଷ ନେବି। ଆଉ ସେହିଦିନ ଯେତେବେଳେ ଡାକ୍ତର କହନ୍ତି, ତେବେ ସେହି ଆଘାତଟି, ତାହାର ରକ୍ତ ବୋହୁଅଛି, ମୃତ୍ୟୁ ସେହି ପୁରୁଷ ଉପରେ କିମ୍ବା ସେ ସ୍ତ୍ରୀ ଉପରେ ରହିଅଛି, କିଏ ବା କୌଣସି ସକାଳେ ଆପଣ ନିଜର ପକ୍ଷକୁ ମନେ ପକାଇବେ, ଆପଣ ବର୍ତ୍ତମାନ ତାହାଙ୍କ ପାଇଁ ଛିଡ଼ା ହୁଅନ୍ତୁ। ଯଦି ତୁମେ ମନୁଷ୍ୟ ଆଗରେ ମୋ ନିମନ୍ତେ ଲଜ୍ଜିତ ହୁଅ, ତେବେ ମୁଁ ମୋର ପିତା ଏବଂ ପବିତ୍ର ସ୍ୱର୍ଗଦୂତମାନଙ୍କ ଆଗରେ ତୁମ ପାଇଁ ଲଜ୍ଜିତ ହେବି। ମାତ୍ର ଯଦି ତୁମେ ମନୁଷ୍ୟ ଆଗରେ ମୋତେ ସ୍ୱୀକାର କରିବ, ତେବେ ମୁଁ ମୋର ପିତା ଏବଂ ପବିତ୍ର ସ୍ୱର୍ଗଦୂତମାନଙ୍କ ଆଗରେ ତୁମକୁ ସ୍ୱୀକାର କରିବି। ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ମୋ ଭଉଣୀ, କଣ ବାଲକନିରେ କେହି କେଉଁଠାରେ ଅଛନ୍ତି କି? ଠିକ ବର୍ତ୍ତମାନ ଯେତେବେଳେ କି ଆମେମାନେ ଅପେକ୍ଷା କରୁଅଛୁ, ସେମାନଙ୍କ ମଧ୍ୟରୁ କେତେକ ମୁଖ୍ୟ ସଭାସ୍ଥଳରେ ଆହୁରି କେହି ଅଛନ୍ତି କି? ଠିକ ଅଛି ବନ୍ଧୁ, ମୁଁ ଆପଣଙ୍କୁ ଆପଣଙ୍କର କଥାରେ ନେଉଅଛି। ଯଦି ସେହି ବାକ୍ୟ ଉର୍ବର ଭୂମି ଉପରେ ପଡ଼େ, ଯେପରିକି କୂଅରେ ଥିବା ସେହି ଛୋଟ ସ୍ତ୍ରୀ ଲୋକଟି, ସେ ବୁଝିଯାଇଥିଲା, ତାହାଙ୍କୁ ସ୍ୱର୍ଗରେ ପ୍ରତିନିଧିତ୍ୱ କରାଯାଇଥିଲା ଜଗତର ପତ୍ତନାବଧି ପୂର୍ବରୁ, ଯେତେବେଳେ ସେହି ପ୍ରକାଶ ତାହାଙ୍କୁ ଆଘାତ କଲା, ସେ ତାହାକୁ ଚିହ୍ନି ପକାଇଲେ। ମୋ ଭାଇ, ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ, ତାହା ଏକ ସାହସିକ। ମୋ ଭାଇ, ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆପଣ ହୁଏତ ଆପଣଙ୍କ ଜୀବନରେ ବହୁତ ବଡ ବଡ କାର୍ଯ୍ୟ କରିଥିବେ, ମାତ୍ର ଆପଣ କରିଥିବା ସର୍ବଶ୍ରେଷ୍ଠ କାର୍ଯ୍ୟ ଆପଣ ବର୍ତ୍ତମାନ କରୁଅଛନ୍ତି, ଖ୍ରୀଷ୍ଟଙ୍କ ପାଇଁ ଛିଡ଼ା ହେଉଛନ୍ତି। ଆମମାନଙ୍କର ସ୍ୱର୍ଗୀୟ ପିତା, ଏହି ଅପରାହ୍ନରେ ବୀଜ କିଛି ଭୂମି ଉପରେ ପଡ଼ିଅଛି, ଆମେ ଜୀବନକୁ ଫୁଟି ଆସୁଥିବାର ଦେଖୁଅଛୁ। ପୁରୁଷ ଓ ସ୍ତ୍ରୀମାନେ ସେମାନଙ୍କର ପାଦରେ ଛିଡ଼ା ହୋଇଛନ୍ତି ଏବଂ ପରମେଶ୍ୱରଙ୍କ ସେ ସର୍ବଦର୍ଶୀ ଚକ୍ଷୁ, ଯିଏକି ସର୍ବବ୍ୟାପୀ, ସର୍ବଜ୍ଞ, ସର୍ବଶକ୍ତିମାନ ଅଟନ୍ତି, ସେମାନଙ୍କୁ ଦେଖୁଅଛନ୍ତି। ସେମାନେ ତୁମର ଅଟନ୍ତି ପିତା। ମୁଁ ବର୍ତ୍ତମାନ ସେମାନଙ୍କୁ ପୁରସ୍କାର ସ୍ୱରୂପେ ଉପସ୍ଥାପନ କରୁଅଛି। ହେବାକୁ ଦିଅ ଯେ ବର୍ତ୍ତମାନ ସେମାନଙ୍କର ସେଠାରେ ଛିଡ଼ା ହେବାର ଏହି ଅନୁଭୂତି, ଏହା ଜାଣି ଯେ ସେମାନେ କଣ କରିଛନ୍ତି, ଏହା ଜାଣି ଯେ ଏହା ଅର୍ଥ କଣ, ଯେ ସେମାନେ ପ୍ରଭୁଙ୍କ ତୁଚ୍ଛୀକୃତ ଅଳ୍ପ ଲୋକମାନଙ୍କ ସହିତ ସେମାନଙ୍କର ପକ୍ଷ ନେବା ପାଇଁ ଛିଡ଼ା ହୋଇଛନ୍ତି। ହେବାକୁ ଦିଅ ଯେ ସେମାନେ ସେ ଦିନ ପର୍ଯ୍ୟନ୍ତ ସର୍ବଦା ସତ୍ୟନିଷ୍ଠ ରୁହନ୍ତୁ, ଯେଉଁଦିନ କି ସେମାନେ ତୁମର ଉପସ୍ଥିତିରେ ଛିଡ଼ା ହୁଅନ୍ତି, ତେବେ ସେହି ପ୍ରିୟ ରବଟି କହିବ, ହଁ, ଦିନ ବ୍ୟାଟନ୍ ରୁଜ୍ କିମ୍ବା ଡେନହମ୍ ସ୍ପ୍ରିଙ୍ଗସ୍ ନାମକ ଏକ ଛୋଟ ସ୍ଥାନରେ ସେ ମୋ ପାଇଁ ଛିଡ଼ା ହୋଇଥିଲା ପିତା। ବର୍ତ୍ତମାନ ମୁଁ ସେହି ପୁରୁଷ ପାଇଁ କିମ୍ବା ସେହି ସ୍ତ୍ରୀ ପାଇଁ ଛିଡ଼ା ହେବି। ହେ ପ୍ରଭୁ, ତାହା ପ୍ରଦାନ କର। ସେମାନେ ତୁମର ଅଟନ୍ତି ଯୀଶୁଙ୍କ ନାମରେ, ଆମେନ। ପରମେଶ୍ୱର ଆପଣମାନଙ୍କୁ ଆପଣମାନଙ୍କର ଏହି ପକ୍ଷ ନେବା ନିମନ୍ତେ ଆଶୀର୍ବାଦ କରନ୍ତୁ ପରମେଶ୍ୱର ସର୍ବଦା। ତେବେ ମୋ ପାଇଁ ଏହି ଗୋଟିଏ କାମ କରନ୍ତୁ, ଖୋଜନ୍ତୁ। ଯଦି ଆପଣମାନେ ତାହାର ଆଖପାଖରେ ଥାନ୍ତି, ଯେଉଁଠାରେ କି ପାଳକମାନେ ରୁହନ୍ତି, ତେବେ ଅଳ୍ପ କେତେକଙ୍କୁ ଦେଖା କରନ୍ତୁ, ସେମାନଙ୍କ ସହିତ କଥାବାର୍ତ୍ତା କରନ୍ତୁ। ଯଦି ଆପଣଙ୍କର ଏଯାଏ ଖ୍ରୀଷ୍ଟୀୟ ବାପ୍ତିସ୍ମରେ ବାପ୍ତିସ୍ମ ହୋଇନାହିଁ, ତାହା କରିନିଅନ୍ତୁ। ତେବେ ନିଜକୁ ବିଶ୍ୱାସୀମାନଙ୍କ ଗହଣରେ ରଖନ୍ତୁ, ପ୍ରକୃତ ବିଶ୍ୱାସୀମାନଙ୍କୁ, କୃତ୍ରିମ ବିଶ୍ୱାସୀମାନଙ୍କ ନୁହେଁ, ପ୍ରକୃତ ବିଶ୍ୱାସୀମାନଙ୍କ। ଯେତେବେଳେ ଆମେମାନେ ପ୍ରାର୍ଥନା କରୁ, ଆସନ୍ତୁ ଏହି ରୁମାଲ ଗୁଡ଼ିକ ପାଇଁ ପ୍ରାର୍ଥନା କରିବା। ସ୍ୱର୍ଗୀୟ ପିତା, ଏହି ରୁମାଲ ଗୁଡ଼ିକ ବର୍ତ୍ତମାନ ବାହାରକୁ ଯାଏ କେଉଁଠାକୁ ମୁଁ ଜାଣେ ନାହିଁ। ହୋଇପାରେ ଯେ କୌଣସି ବୃଦ୍ଧ ଅନ୍ଧ ବାପା ଏଠାରେ କୌଣସିଠାରେ ଏକ ଛୋଟ ଜଳାଶୟରେ ବସି ଏହି ରୁମାଲର ଆସିବା ପାଇଁ ଅପେକ୍ଷା କରୁଥିବେ। ଡାକ୍ତରଖାନାର ଶଯ୍ୟା ଉପରେ ସେଠାରେ ଏକ ଛୋଟ ଶିଶୁ ଶୋଇଥିବ। ଜଣେ ମା ଛିଡ଼ା ହୋଇ ଅତିଶୟ ବ୍ୟାକୁଳିତ ଭାବରେ ଏହି ରୁମାଲର ଫେରିବା ପାଇଁ ଅପେକ୍ଷା କରୁଥିବେ। ସ୍ୱର୍ଗୀୟ ପିତା, ମୁଁ ପ୍ରାର୍ଥନା କରେ ଯେ ତୁମେ ସେମାନଙ୍କ ସହିତ ଯିବ, ଏବଂ ଆଜି ତୁମର ଉପସ୍ଥିତିର ଏକ ଚିହ୍ନ ହେତୁ ଏବଂ ତୁମ ଉପରେ ଆମର ବିଶ୍ୱାସର ଏକ ଚିହ୍ନ ହେତୁ, ଯେପରିକି ଆମେ ତୁମର ବାକ୍ୟକୁ ପ୍ରଚାର କରିଅଛୁ। ହେବାକୁ ଦିଅ ଯେ ସେହି ବିଶ୍ୱାସ ଯାହାକି ଅବ୍ରାହ୍ମଙ୍କ ଠାରେ ଥିଲା ଏବଂ ସେହି ବିଶ୍ୱାସ ଯାହାକି ଉତ୍ପନ୍ନ ହୋଇଥିଲା ଓ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଆମମାନଙ୍କୁ ଦିଆଯାଇଥିଲା, ଏପରି ହେଉ ଯେ ତାହା ଏହି ରୁମାଲ ଗୁଡ଼ିକ ସହିତ ଯାଉ ଓ ପ୍ରତ୍ୟେକ ଜଣଙ୍କୁ ଯାହାଙ୍କ ଉପରେ ଏହାକୁ ରଖାଯାଏ ସୁସ୍ଥ କରୁ। ଆମେ ସେମାନଙ୍କୁ ଯୀଶୁଙ୍କ ନାମରେ ପଠାଉଅଛୁ, ଆମେନ। ବର୍ତ୍ତମାନ ଅଳ୍ପ କିଛି କ୍ଷଣ ଏହା ପୂର୍ବେ କି ଆମେ ପ୍ରାର୍ଥନା ପଂକ୍ତିକୁ ଡାକୁ। ସର୍ବଶକ୍ତିମାନ ଏବଂ ପରାକ୍ରମୀ ପରମେଶ୍ୱର, ସେ ମହାନ ଜଣ, ସେ ଏକମାତ୍ର ସର୍ବସକ୍ଷମ, ଦୟାକରି ବନ୍ଧୁଗଣ, ମୁଁ ରୋଗୀମାନଙ୍କ ପାଇଁ ପ୍ରାର୍ଥନା ଆରମ୍ଭ କରିବାକୁ ଯାଉଅଛି। ଆଉ ମୁଁ ସମ୍ଭବତଃ ଯେତେବେଳେ ଆମେମାନେ ତଳକୁ ଆସୁ, ବୋଧ ହୁଏ ମୋ ପାଖରେ ଆପଣମାନଙ୍କୁ କହିବା ପାଇଁ କିଛି ନ ଥାଇପାରେ। ଆପଣମାନଙ୍କ ମଧ୍ୟରୁ କେତେକେ ସେହି ସମୟ ପୂର୍ବରୁ ଚାଲିଯାଇଥିବେ। ଆପଣ ଯାହା କିଛି ବି ହୋଇଥାନ୍ତୁ, ଯଦି ଆପଣ କିଛି ସମୟ ପୂର୍ବରୁ ଛିଡ଼ା ସୁଦ୍ଧା ହୋଇନାହାନ୍ତି ଆଉ ଆପଣ ସୁନିଶ୍ଚିତ ନୁହନ୍ତି, ଯଦି ଆପଣ ଗୋଟିଏ ମଣ୍ଡଳୀର ଜଣେ ସଦସ୍ୟ ଅଟନ୍ତି, ତାହା ଏକ ଉତ୍ତମ ବିଷୟ ଅଟେ, ମାତ୍ର ତାହା ଯଥେଷ୍ଟ ଉତ୍ତମ ନୁହେଁ। ଦେଖନ୍ତୁ, ସେ ଧନୀ ଯୁବା ଶାସକ ମଣ୍ଡଳୀର ଜଣେ ସଦସ୍ୟ ଥିଲେ। ଦେଖନ୍ତୁ, ସେ ଯୀଶୁଙ୍କୁ ପଚାରିଥିଲେ ଯେ ଅନନ୍ତ ଜୀବନ ପାଇବା ପାଇଁ ସେ କ'ଣ କରିପାରିବେ। ସେ ତାହାକୁ କଦାପି ଗ୍ରହଣ କଲେ ନାହିଁ, ସେ ଅନ୍ୟତ୍ର ଚାଲିଗଲେ। ସେହି ଯୁବକ ପାଇଁ ତାହା କରିବା କେତେ ଏକ ମୂର୍ଖାମୀ ବିଷୟ ଥିଲା। ତାହାର ସ୍ଥାନ ନିଅନ୍ତୁ ନାହିଁ। କ'ଣ ଆପଣମାନଙ୍କର ମନେ ଅଛି ଯେ ଶେଷ ଥର ପାଇଁ ସେ କେଉଁଠି ଚିହ୍ନିତ କରାଗଲେ? ଟିକିଏ ପରେ ସେ ସମୃଦ୍ଧି ଲାଭ କଲେ, ସେ ଆହୁରି ଅଧିକ ଧନୀ ହେଲେ, ସେ ଏପରି ଏକ ଅବସ୍ଥାକୁ ଆସିଗଲେ ଯେ ଏପରିକି ତାଙ୍କର ଭଣ୍ଡାର ଗୃହ ସବୁ ଭର୍ତ୍ତି ହୋଇଗଲା। ମାତ୍ର ତାହାପରେ ଆମେ ତାଙ୍କର ଶେଷ ପରିଚୟ ପାଉ ନରକରେ, ଅଗ୍ନିର ଯନ୍ତ୍ରଣାରେ। ତାହା କରନ୍ତୁ ନାହିଁ, ତାହା ତୁମ ସହିତ ହେବାକୁ ଦିଅନ୍ତୁ ନାହିଁ। ଖ୍ରୀଷ୍ଟଙ୍କୁ ଗ୍ରହଣ କରିନିଅନ୍ତୁ। ଆପଣ ଯୁବା ଲୋକମାନେ, ଆପଣ ଯୁବା ଝିଅମାନେ, ଯୁବା ପୁଅମାନେ, ଯେଉଁମାନେ କି ଠିକ ଜୀବନର ପରିବର୍ତ୍ତନର ଋତୁରେ ଅଛନ୍ତି, ଦୟାକରି ତାହା କରିନିଅନ୍ତୁ। ମୋତେ ନିଜର ଭାଇ ଭାବରେ ଶୁଣନ୍ତୁ, ଜଣେ ଯିଏକି ଆପଣଙ୍କୁ ପ୍ରେମ କରେ। ମୁଁ ଏଠାରେ ଅଛି କାରଣ ମୁଁ ଆପଣମାନଙ୍କୁ ପ୍ରେମ କରେ, ମୁଁ ପରମେଶ୍ୱରଙ୍କୁ ପ୍ରେମ କରେ, ଏବଂ ମୁଁ ଆପଣମାନଙ୍କୁ ପ୍ରେମ କରେ। ଆଉ ମୁଁ ପରମେଶ୍ୱରଙ୍କୁ ପ୍ରେମ କରିପାରେ ନାହିଁ ଯଦି ମୁଁ ଆପଣମାନଙ୍କୁ ପ୍ରେମ କରେ ନାହିଁ। ମୁଁ ବରଂ ବହୁତ ପସନ୍ଦ କରିବି ଯଦି ଆପଣଙ୍କ ଠାରେ କିଛି କହିବା ପାଇଁ ଏକ ମନ୍ତବ୍ୟ ଥାଏ, ତେବେ ଆପଣ ତାହାକୁ ସେଠାରେ ମୋ ପୁଅକୁ କିମ୍ବା ମୋ ପିଲାମାନଙ୍କ ମଧ୍ୟରୁ ଜଣକାକୁ ଦେଇ ଦିଅନ୍ତୁ, ମୋତେ କେବଳ ଦିଅନ୍ତୁ, ମୁଁ ତାହା ବିନା ବି ଯିବି। ଯେକୌଣସି ପିତାମାତା ତାହା କରିବେ, ତେବେ ପରମେଶ୍ୱର ମଧ୍ୟ କରିବେ, ବୁଝିଲେ। ତାହାଙ୍କର ଲୋକମାନଙ୍କୁ ପ୍ରେମ କରନ୍ତୁ, ଜଣେ ଅନ୍ୟକୁ ପରସ୍ପର ପ୍ରେମ କରନ୍ତୁ। ଆପଣ କହିବେ ଆପଣ ସେମାନଙ୍କୁ କ'ଣ ପାଇଁ ଗାଳି ଦିଅନ୍ତି? ପ୍ରକୃତ ପ୍ରେମ ତ ସୁଧାରାତ୍ମକ ଅଟେ। ଯଦି ଆପଣଙ୍କ ପିଲା ରାସ୍ତାରେ ବସିଥାଏ, ଆପଣ କହିବେ ତେବେ ଜୁନିୟର ସେଠାରେ ବସିଛି, ସେ ତାହା କରିବା ଉଚିତ ନୁହେଁ, ମାତ୍ର ମୁଁ ତାହାର ସେହି ଛୋଟ ଭାବନାକୁ ଆଘାତ ଦେବାକୁ ଚାହେଁ ନାହିଁ, ତେବେ ଆପଣ ତ ତାହାକୁ ପ୍ରେମ କରନ୍ତି ନାହିଁ, ସେ ସେଠାରେ ମରିଯିବ। ଯଦି ଆପଣ ତାହାକୁ ପ୍ରେମ କରନ୍ତି, ଆପଣ ତାହାକୁ ଭିତରକୁ ନେଇ ଆସିବେ ଏବଂ ଏକ ଭଲ ପାହାର ଦେବେ, ଆପଣ ତାହାକୁ ଆଜ୍ଞା ପାଳନ କରାଇବେ। ଠିକ ସେହିପରି ଭାବରେ ପରମେଶ୍ୱର କରନ୍ତି। ପ୍ରେମ ସୁଧାରାତ୍ମକ ଅଟେ ଏବଂ ତାହା ହେଉଛି ପ୍ରକୃତ ପ୍ରେମ। ଯେତେବେଳେ ଜଣେ ପ୍ରଚାରକ ଛିଡ଼ା ହୁଅନ୍ତି ଏବଂ ଆପଣ ମହିଳାମାନଙ୍କୁ ଆପଣଙ୍କର କେଶକୁ ଛୋଟ କରି କାଟିବାକୁ ଦିଅନ୍ତି ଏବଂ ରଙ୍ଗ ପ୍ରସାଧନ ଓ ସାମଗ୍ରୀମାନ ଲଗାଇବାକୁ ଦିଅନ୍ତି ଆଉ ଆପଣଙ୍କୁ ସଂଶୋଧନ କରନ୍ତି ନାହିଁ, ତାହେଲେ ସେଠାରେ ପ୍ରକୃତ ପ୍ରେମ ନାହିଁ ଏବଂ ତାହାକୁ ଆକ୍ଷେପ କରି କହନ୍ତି ନାହିଁ। ଏବଂ ଆପଣ ପୁରୁଷମାନଙ୍କୁ ତିନିଥର କିମ୍ବା ଚାରିଥର ବିବାହ କରିବାକୁ ଦିଅନ୍ତି ଓ ଏହି ସମସ୍ତ ବିଷୟଗୁଡ଼ିକୁ କରିବାକୁ ଦିଅନ୍ତି, ପୁଣି ତାହା ସହିତ ଖସି ପଳାଇବାକୁ ଦିଅନ୍ତି, ସେଠାରେ ପ୍ରକୃତ ପ୍ରେମ ନାହିଁ। ଆପଣଙ୍କୁ ଏକ ମଣ୍ଡଳୀରେ ଯୋଗ କରିବାକୁ ଦିଅନ୍ତି ଏବଂ ଆପଣଙ୍କୁ ପିଠିରେ ଥାପୁଡ଼ାଇ ଦିଅନ୍ତି ଓ ଆପଣଙ୍କୁ କିଛି ମତ ସିଦ୍ଧାନ୍ତରେ ଲିପି ଦିଅନ୍ତି, ତାପରେ ତାହା ହିଁ ସବୁକିଛି ଅଟେ ଯାହାକି ଆପଣଙ୍କୁ କରିବାକୁ ପଡ଼େ ପବିତ୍ର ମଣ୍ଡଳୀରେ ଯୋଗ ଦେବା। ସେଠାରେ କୌଣସି ପ୍ରେମ ନାହିଁ, କିମ୍ବା ହୁଏତ ସେହି ବ୍ୟକ୍ତି ନିଜେ ଏତେ ସମ୍ପୂର୍ଣ୍ଣ ଭାବେ ହଜିଯାଇଛନ୍ତି ଯେ ସେ ଦେଖନ୍ତି ନାହିଁ। ପ୍ରକୃତ ପ୍ରେମ ତ ସୁଧାରାତ୍ମକ ଅଟେ ଏବଂ ତାହା ଆପଣଙ୍କୁ ପରମେଶ୍ୱରଙ୍କ ବାକ୍ୟ ନିକଟକୁ ଫେରାଇ ଆଣିଥାଏ। ଯୀଶୁଙ୍କୁ ଦେଖନ୍ତୁ କିପରି ଯେ ଯାହା ସେ କହିଥିଲେ, କାରଣ ସେ ସେମାନଙ୍କୁ ପ୍ରେମ କରୁଥିଲେ ଏତେ ଯେ ସେମାନଙ୍କ ବଦଳରେ ମୃତ୍ୟୁବରଣ କଲେ, ଯେତେବେଳେ ସେମାନେ ତାହାଙ୍କ ରକ୍ତ ପାଇଁ ସୁଦ୍ଧା ডাক ছাড়ুলে বর্তমান হওয়া দিও যে সেই মহান পবিত্র আত্মা মাত্র গোটে মিনিট পাই অপেক্ষা করা চাহে এয়া পূর্বে কি আমি মানে আরম্ভ করু মু পবিত্র আত্মা অভিষেক মো উপরে আসবা নিমন্তে অপেক্ষা করুছি মু প্রচার করি আসুছি আপনার সহযোগ পাই আপনার ধন্যবাদ দিয়ে তেবে এখানে থাকা প্রত্যেক জন আপনার মানে যেউঠারে বি অছন্তি ভবনর যেকোনসি স্থানরে কেবল গোটে মিনিট পাই প্রার্থনা করন্তু কুহন্তু প্রভু যীশু মতে সাহায্য করো মতে সাহায্য করো মতে তোমার বস্ত্র ছুঁইবা দিও যীশু কহিলে আপন মানে জানন্তি যেতবে সেই স্ত্রী লোকটি তাহার বস্ত্র ছুঁইছিলা যীশু তা শারীরিক ভাবে অনুভব করি নথিলে মাত্র সে বুলি পড়িয়া জানিছিলে যে স্ত্রী লোকটি কিয়ে থিলা এবং সে কন করিছিলা আজি অপরাহ্নরে সে সে সমান যীশু অটন্তি এপরি জনে মহাযাজক যাহাঙ্কু কি আমার দুর্বলতার অনুভূতি দ্বারা স্পর্শ করা যাই পারে কোন আপনার ইহা বিশ্বাস করতে তবে আপনার মধ্যে প্রত্যেকে যে সত্য অটে যে সেই পরমেশ্বর যে কি প্রতিজ্ঞা করেছেন পুঁ থরে এবং এ হচ্ছে তাহা দেখান্তু যে আমি মানে সদমর দিনগুড়ি করে বাস করুছু কেতে লোক এই ভবনরে তা বিশ্বাস করতে কেবল নিজের হাত উঠান্তু আমি মানে বাস করুছু যেপরিকি তাহা সদমরে রহিছিলা সমগ্র ব্যবস্থাটি প্রদূষিত হয়ে যাইছি সেই বিশ্ব ব্যবস্থা সমস্ত কিছু মাণ্ডলিক ব্যবস্থা রাজনৈতিক ব্যবস্থা আছে না রাজনীতি এতে দুর্নীতিগ্রস্ত অটে সেই ব্যবস্থা গুড়ি সবুড়ে আমার একছত্রবাদী শাসক মানে সবু কিছু দুর্নীতি অটে মণ্ডলী মধ্যে সেই সমান প্রকার হয়ে যাই পরিবার গুড়ি মধ্যে সেই সমান প্রকার হয়ে যাই কেবল দুর্নীতি অটে সদম অটে তবে মনে রাখতু পরমেশ্বর তা আপনার সম্মুখে রাখিছেন তাপরে মনে রাখতু যে সে কহিলে যে সে আপনার মানব শরীরে প্রদর্শিত করবে এবং ঠিক সেইপরি ভাবে করবে যেপরি সে সদম সম্মুখে করে পূর্বে কি সে প্রতিজ্ঞাত পুত্র দৃশ্যক আসতে সে জনকাকে পঠাইবার প্রতিজ্ঞা করে যে কি সেই প্রতিজ্ঞাত পুত্র অগ্রধাবক হবে যেপরি কি সে প্রথম স্থানরে করে যা কি পরিচয় করাইবে আউ সে কহিলে যেতেবেলে মনুষ্য পুত্র প্রকাশিত হবে মু আপনকু জানে নাহি তেবে মিস থমসন সেই স্ত্রী সমস্যা এবং জটিলতা কোন আপন বিশ্বাস করন্তি যে পরমেশ্বর আপনকু সুস্থ করিবে কোন আপন ইয়াকু বিশ্বাস করি পারিবে আপন করিবে কি মিস থমাস কোন আপন বিশ্বাস করন্তি যে সে আপনকু সুস্থ করিবে তাহলে নিজর হাত দয়ে উঠান্তু আপনার ঠিক পছরে জন মহিলা বসিছন্তি সে প্রার্থনা করুছন্তি তাঙ্কর বাতরোগ অছি তাঙ্কর ঠিক পাখরে বসিথিবা সেই জন তাঙ্কর পেট সমস্যা আছে সে মধ্য প্রার্থনা করুছন্তি আপনার তা হরাইবাকু যাউছন্তি যদি আপনার ধ্যান ন দেবে আপনার এঠার নুহন্তি আপনার মিসিসিপিরু আসিছন্তি আপনার শ্রীমান এবং শ্রীমতী স্ট্রিঙ্গর অটন্তি যদি আপনার নিজের সম্পূর্ণ হৃদয় সহিত বিশ্বাস করিবে যীশুখ্রিস্ট আপনাকে সুস্থ করিবে যদি আপনার ইয়াকু বিশ্বাস করি পারিবে কোন আপনার করন্তি তবে আপনার ইয়াকু গ্রহণ করি পারিবে ঠিক আছে নিজের হাত দয়ে উঠান্তু যেপরিকি লোক মানে ইয়া দেখিবে যে তাহা আপন অটন্তি মু সেই লোক মানুষ জানে নাহি মু মোর জীবনরে সেমানকু কেবে হেলে দেখি নাহি বন্ধুগণ আপনাকে তো বিশ্বাস করিবাকু হবে সে আপনাকে পরিচিত করাউছন্তি কারণ আপনার তাহা নিজের সম্পূর্ণ হৃদয় সহিত বিশ্বাস করতে কি মহাশয় আপনার কাহিঁকি নিজের মুন্ডকে সেইপর ভাবে হলাইলে মতো সেইপর অনাইলে হ্যাঁ আজ্ঞা যেহেতু আপনার তা করছেন আপনার সহ গোটিয়ে মিনিট কথা হওয়া যাচ্ছি আপনার জন এই প্রকার বৃদ্ধ ভদ্রলোক অটান্তি যে কি এখানে বসি মতো অনাউছেন সে অতিশয় নিষ্ঠাপর ভাবে মো আড়ক অনাইলে সে ইয়াকে বিশ্বাস কলে আপনার জন কাহারিপাই প্রার্থনা করছেন যাহাঙ্কর কি হৃদাঘাত হয়েছে মাত্র আপনার মুখ্য বিষয় যাহাই আপনার প্রার্থনা করছেন যা আপনার প্রয়োজন অছি তাহলে আপনার পবিত্র আত্মার বাপ্তিস্ম চাহুছেন তা ঠিক অটে যদি আপনার ইয়াকে বিশ্বাস করিবে হে নারী আপন নিযুক্তি খোঁজুছেন তাহা ব্যতীত যেপরিক আপন ইয়া জাণিপারিবে যে মু পরমেশ্বর ভবিষ্যদ্বক্তা অটে অবা সেবক অটে আপনার দুইটি অস্ত্রোপচার চিকিৎসা হয়ে সারিছি এ আপনার এক প্রকার দুর্বল করে দিয়ে অছি সমস্ত প্রকার পরিস্থিতি মান আত্মিক সমস্যা মান অছি মু আপনার কহিবাকু চাহিয়ে যে তাহা সবু সমাধান হয়ে যাই অছি আপনার বিশ্বাস আপনার সুস্থ করে সেঠারে ঠিক আপনার পাখে বসিথিবা সে প্রার্থনা করছেন এটা দেখন্তু সে আপনার কথা শুনিলে এবং আপন তাহাকু স্পর্শ করছেন মু আপনার জানে নাহি মাত্র সে জানন্তি মু আপনার কহিবি যে আপনার কেউ বিষয়ে প্রার্থনা করুথিলে কোন আপনার নিজের সমস্ত হৃদয় সহিত তা বিশ্বাস করন্তি আপনার এক পিত্তাশয়ের সমস্যা রয়েছে ଆପଣ ପ୍ରାର୍ଥନା କରୁଛନ୍ତି? କ'ଣ ଆପଣ ବିଶ୍ୱାସ କରନ୍ତି ଯେ ପରମେଶ୍ୱର ଆପଣଙ୍କୁ ସୁସ୍ଥ କରିବେ ଏବଂ ଆପଣଙ୍କୁ ଭଲ କରିବେ? ଆପଣ ଶ୍ରୀମତୀ ସ୍ମିଥ ଅଟନ୍ତି, ତା ଠିକ୍, ନିଜର ହାତ ଉଠାନ୍ତୁ, ଦେଖନ୍ତୁ ସେ ଆପଣଙ୍କୁ ପରିଚିତ କରାଉଅଛନ୍ତି। ଏହା କ'ଣ ଅଟେ? ଏହା ତ ହେଉଛି ଅବ୍ରାହମଙ୍କ ବଂଶ, ସେହି ବିଶ୍ୱାସ ଯାହାକି ଅବ୍ରାହମଙ୍କଠାରେ ଥିଲା। ଆମମାନଙ୍କ ମଧ୍ୟରେ ପ୍ରଭୁ ଯୀଶୁଖ୍ରୀଷ୍ଟ ଆପଣଙ୍କର ବାକ୍ୟକୁ ଦୃଢ଼ କରାଉଅଛନ୍ତି, ପୁଣି ଚିହ୍ନ ଗୁଡ଼ିକ ତାହାର ଅନୁବର୍ତ୍ତୀ ହେଉଅଛି। କିଏ କେତେ ଗୁଡ଼ିଏ କାର୍ଡ ପାଇଁ ପ୍ରାର୍ଥନା କରାଯିବାକୁ ଅଛି? ନିଜର ହାତ ଗୁଡ଼ିକୁ ଉଠାନ୍ତୁ। କ'ଣ ନିଜର କାର୍ଡ ପାଇଲେ? ଓହ, ଭଲ ହେବ ଯେ ଆମେମାନେ ପ୍ରାର୍ଥନା ପଙ୍କ୍ତି ଆରମ୍ଭ କରିଦେବା। ଆପଣମାନେ ଦେଖନ୍ତୁ, ଆପଣମାନେ ବୁଝିଲେ କ'ଣ ଆପଣ ନୁହେଁ କି? ତେବେ ସେ ଆତ୍ମା କେବଳ ନୁହେଁ, ତାହା ସୁସ୍ଥ କରେ ନାହିଁ, ତାହା ତ କେବଳ ତାହାଙ୍କୁ ଏଠାରେ ଅଛନ୍ତି ବୋଲି ଚିହ୍ନିତ କରେ। ଆପଣମାନଙ୍କର ପାଳକଙ୍କ ପାଖରେ ରୋଗୀମାନଙ୍କ ନିମନ୍ତେ ପ୍ରାର୍ଥନା କରିବା ହେତୁ ଠିକ୍ ସେହି ସମାନ ଅଧିକାର ରହିଅଛି। ସେମାନେ ତାହା କରନ୍ତି ନାହିଁ, ନା ନିଶ୍ଚିତରେ ନୁହେଁ, ମାତ୍ର ସେମାନଙ୍କ ପାଖରେ ଠିକ୍ ସେହି ସମାନ ଅଧିକାର ରହିଛି। ଏହି ଚିହ୍ନ ଗୁଡ଼ିକ ବିଶ୍ୱାସୀମାନଙ୍କର ଅନୁବର୍ତ୍ତୀ ହେବ। ବର୍ତ୍ତମାନ ମୁଁ ମୋ ପାଳକ ବନ୍ଧୁମାନଙ୍କୁ ଏଠାରେ ଚାହୁଁଅଛି। କ'ଣ ତା ସବୁ ଠିକ୍ ଅଟେ? ଦର୍ଶକ ବୃନ୍ଦଙ୍କ ମଧ୍ୟରୁ ଡାକିବା, ଏଠାରେ କେତେ ଜଣ ପାଳକ ବୃନ୍ଦ ଅଛନ୍ତି ଯେଉଁମାନେ କି ଆପଣଙ୍କର ସମସ୍ତ ହୃଦୟ ସହିତ ବିଶ୍ୱାସ କରନ୍ତି? ଏଠାରେ ଥିବା ସେବକମାନେ ବିଶ୍ୱାସ କରନ୍ତି? ଓହ, ଆପଣମାନଙ୍କୁ ଧନ୍ୟବାଦ ହେଉ। ମୁଁ ଆଶ୍ଚର୍ଯ୍ୟ କରେ ଯଦି ଆପଣମାନେ ଛିଡ଼ା ହେବେ କି? ଏଠାକୁ ଆସନ୍ତୁ, ମୋ ସହିତ ମାତ୍ର ଗୋଟିଏ ମିନିଟ୍ ପାଇଁ ଛିଡ଼ା ହୁଅନ୍ତୁ, ଠିକ୍ ଏଠାରେ ରୋଗୀମାନଙ୍କ ପାଇଁ ପ୍ରାର୍ଥନା କରନ୍ତୁ। ଠିକ୍ ଏଠାକୁ ଆସନ୍ତୁ। ତେବେ ଆପଣମାନେ ଆରୋଗ୍ୟ ସାଧନ ହେଉଥିବା ବିଷୟକୁ ଦେଖନ୍ତୁ, ଦେଖନ୍ତୁ ଯେ କ'ଣ ଘଟୁଅଛି। ମୁଁ ଚାହେଁ ଯେ ଆପଣ ଆସନ୍ତୁ, ଏଠାରେ ଏକ ଦ୍ୱିତୀୟ ପଙ୍କ୍ତି ଗଠନ କରନ୍ତୁ। ମୁଁ ରୋଗୀମାନଙ୍କ ନିମନ୍ତେ ପ୍ରାର୍ଥନା କରିବାକୁ ଅଳ୍ପ କିଛି କ୍ଷଣ ମଧ୍ୟରେ ସେଠାରେ ତଳକୁ ଆସୁଅଛି। ମୁଁ ସେହି ବିଶ୍ୱାସୀ ପାଳକମାନଙ୍କୁ ଚାହେଁ ଯେଉଁମାନେ କି ନିଜକୁ ବିଶ୍ୱାସୀ ଭାବେ ପରିଚିତ କରାଇବାକୁ ଚାହାନ୍ତି, ଯେଉଁମାନେ କି ବିଶ୍ୱାସ କରନ୍ତି ଯେ ଆପଣମାନଙ୍କର ଏଠାକୁ ଆସିବା ଆପଣମାନେ ଏକ ପବିତ୍ର ନିର୍ମଳ ଜୀବନ ଯାପନ କରୁଛନ୍ତି। ମନେ ରଖନ୍ତୁ, ଏଠାରେ ଦେଖନ୍ତୁ ଯେ ଖ୍ରୀଷ୍ଟଙ୍କ ସୁସମାଚାରକୁ ପ୍ରତିନିଧିତ୍ୱ କରୁଥିବା କେଉଁ ବିଷୟ ଏଠାରେ ବାହାରି ଆସୁଅଛି। ଭାଇ ବ୍ଲେୟର, ମୁଁ ଜାଣେ ଯେ ଆପଣ ସେଠାରେ ଅଛନ୍ତି, ଆପଣ କିମ୍ବା ଭାଇ ପ୍ୟାଟ, କ'ଣ ଆପଣ ସେହି ଦ୍ୱିତୀୟ ପଙ୍କ୍ତି ଗଠନ କରିବେ କି ଯାହା ଆପଣ ସାଧାରଣତଃ କରିଥାନ୍ତି? ଯଦି ଆପଣ ଚାହିଁବେ, ଆପଣ ଏବଂ ଭାଇ ପ୍ୟାଟ, ବିଶ୍ୱାସୀ ପାଳକମାନେ ଯେଉଁମାନେ କି ବିଶ୍ୱାସ କରିବାକୁ ଯାଉଛନ୍ତି, ତେବେ ଦେଖନ୍ତୁ ଯଦି ପରମେଶ୍ୱର ଆପଣଙ୍କୁ ନିଜ ବାକ୍ୟ ଦ୍ୱାରା, ନିଜ ବାକ୍ୟ ସହିତରେ ଆପଣଙ୍କୁ ଏତେ ଅଧିକ ଭାବରେ ଚିହ୍ନିତ କରାଇପାରନ୍ତି, ତାହେଲେ କେତେ ଜଣ ଏହା ଭାବନ୍ତି ଯେ ବାଇବେଲ ଯୀଶୁ ଏହା କହିଛନ୍ତି, ଏହି ଚିହ୍ନ ଗୁଡ଼ିକ ବିଶ୍ୱାସ କରୁଥିବା ଲୋକମାନଙ୍କର ଅନୁବର୍ତ୍ତୀ ହେବ? ଯଦି ସେମାନେ ରୋଗୀମାନଙ୍କ ଉପରେ ନିଜର ହାତ ରଖିବେ, ସେମାନେ ସୁସ୍ଥ ହେବେ। ବାଳକ ବୃନ୍ଦ, ଆପଣମାନେ ନିଜକୁ ବିଶ୍ୱାସୀ ଭାବରେ ପରିଚିତ କରାଇବା ପାଇଁ ଏଠାକୁ ଆସିଛନ୍ତି, କ'ଣ ଆପଣ ଅଟନ୍ତି? ଆପଣମାନେ ବିଶ୍ୱାସୀ ଅଟନ୍ତି, କ'ଣ ଆପଣ ନୁହନ୍ତି କି? ଆପଣ ଏଠାରେ ଛିଡ଼ା ହୋଇନଥାନ୍ତି। ତେବେ ଯୀଶୁ କ'ଣ କହିଥିଲେ? ବିଶ୍ୱାସ କରୁଥିବା ଲୋକମାନଙ୍କର ଏହି ଚିହ୍ନ ଗୁଡ଼ିକ ଅନୁବର୍ତ୍ତୀ ହେବ। ମୁଁ ଆପଣମାନଙ୍କ ସହିତ ଜଣେ ବିଶ୍ୱାସୀ ଅଟେ, ମୁଁ ତଳକୁ ଆସୁଅଛି, ଏମାନେ ଆମର ଲୋକମାନେ ଅଟନ୍ତି ଏବଂ ଆମେମାନେ ଏହି ମେଷପାଲ ଉପରେ ମେଷପାଳକ। ମୁଁ ବର୍ତ୍ତମାନ ଆପଣମାନଙ୍କ ସହିତ ମୋର ଜାଲ ବିସ୍ତାର କରିବାକୁ ଆସୁଅଛି, ଆପଣମାନଙ୍କ ସହିତ ମୋର ହାତ ରଖିବାକୁ ଆସୁଅଛି। ଏବଂ ଯେତେବେଳେ ଏହି ଲୋକମାନେ ଆସନ୍ତି, ଯଦି ଆପଣମାନଙ୍କ ମନରେ ଏପରି କିଛି ଅଳ୍ପ ଏକ ସନ୍ଦେହଜନକ ବିଷୟ ରହିଥାଏ, ତେବେ ତାହାକୁ ବର୍ତ୍ତମାନ ହିଁ ବାହାର କରିଦିଅନ୍ତୁ, ଯେପରିକି ଯେତେବେଳେ ଏହି ଲୋକମାନେ ଆସନ୍ତି ସେତେବେଳେ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କ ଆସିବା ଦ୍ୱାରା ଏବଂ ଆମେମାନେ ସେମାନଙ୍କ ଉପରେ ହାତ ରଖିବା ଦ୍ୱାରା ସେମାନେ ସୁସ୍ଥ ହୋଇଯିବେ। ତେବେ କ'ଣ ଆପଣମାନେ ସମସ୍ତେ ନିଜର ସମ୍ପୂର୍ଣ୍ଣ ହୃଦୟ ସହିତ ବିଶ୍ୱାସ କରିବେ କି? ତେବେ କେତେ ଜଣ ଏଠାରେ ଅଛନ୍ତି ଯେଉଁମାନେ କି ଅନ୍ୟମାନଙ୍କ ପାଇଁ ପ୍ରାର୍ଥନା କରିବାକୁ ଯାଉଛନ୍ତି? ଯେତେବେଳେ ସେମାନେ ଏହି ପଙ୍କ୍ତି ଦେଇ ଗମନ କରନ୍ତି, ନିଜର ହାତ ଉଠାନ୍ତୁ, ମୁଁ ପ୍ରାର୍ଥନା କରୁଥିବି। ମନେ ରଖନ୍ତୁ, ହୋଇପାରେ ଯେ ଆପଣଙ୍କର ପିତା, ଆପଣଙ୍କର ମାତା, ଆପଣଙ୍କର ଝିଅ କିମ୍ବା ପୁଅ, ଭଉଣୀ କିମ୍ବା ଭାଇ ହୋଇଥାନ୍ତି, ଆଉ ଯଦି ଏହା ଆପଣଙ୍କର ନୁହେଁ, ଏହା ଅନ୍ୟ କାହାରୀର ଅଟେ ଯିଏକି ପଙ୍କ୍ତି ଦେଇ ଆସିବାକୁ ଯାଉଛନ୍ତି, ତେବେ କ'ଣ ହୁଏ ଯଦି ଏହା ସେମାନେ ହୋଇଥାନ୍ତି ଏବଂ ସେମାନେ କର୍କଟ କିମ୍ବା କୌଣସି ଘୃଣ୍ୟ ରୋଗରେ ମରୁଥାନ୍ତି? କ'ଣ ଆପଣ ସେହି ପୁରୁଷମାନେ ଅତ୍ୟଧିକ ନିଷ୍ଠାପର ହୁଅନ୍ତୁ ବୋଲି ଚାହିଁବେ ନାହିଁ କି? ନିଶ୍ଚିତ ଭାବରେ ଆମେ ତା ଚାହିଁବା। ତେବେ ମୁଁ ଭାବୁଛି ଆପଣମାନେ କିପରି ଭାବରେ କରିବାକୁ ଯାଉଛନ୍ତି, ବର୍ତ୍ତମାନ ଏଠାରେ ଏହି ଧାଡ଼ିରେ ଥିବା, ଏହି ଗଳିପଥରେ ଥିବା ଏମାନେ ପ୍ରାର୍ଥନା କାର୍ଡ଼ ସହିତ ସେହି ପାର୍ଶ୍ୱରେ ଛିଡ଼ା ହୋଇଯାଆନ୍ତୁ। ଡାହାଣ ବିଭାଗରେ ଥିବା ସମସ୍ତେ ସେହି ପାର୍ଶ୍ୱରେ ଯାଇ ଛିଡ଼ା ହୋଇଯାଆନ୍ତୁ। ବର୍ତ୍ତମାନ ସେହି ପଥ ବାମ ବିଭାଗ ଟିକେ ରୁହନ୍ତୁ, ଆମର ସବୁ ମାର୍ଗ ଅବରୋଧ ହୋଇଯାଇଛି, ଆପଣ ଦେଖନ୍ତୁ। ଏବଂ ଆପଣମାନେ ଜାଣନ୍ତି ନାହିଁ ଯେ କିପରି ଆମେମାନେ କ'ଣ କରୁଅଛୁ। ଠିକ୍ ଅଛି, ଏହି ବିଭାଗରେ ଥିବା ସମସ୍ତେ ଏଠାରେ ଛିଡ଼ା ହୋଇଯାଆନ୍ତୁ। ବର୍ତ୍ତମାନ ଡାହାଣ ହାତର ପାର୍ଶ୍ୱରେ ଥିବା ସମସ୍ତେ ଠିକ୍ ଏହି ପଥ ଦେଇ ଆସନ୍ତୁ, କାରଣ ଆପଣମାନେ ତଳକୁ ବୁଲିକରି ଆସିବାକୁ ଯାଉଛନ୍ତି। ଏବଂ ଭାଇ ବର୍ଡର୍ସ, ଆପଣ କିପରି ଯାଉଛନ୍ତି, ସେମାନେ କିପରି ବାହାରିବାକୁ ଯାଉଛନ୍ତି? ଠିକ୍ ପାର୍ଶ୍ୱ ଦ୍ୱାରରୁ ବାହାରି ଯାଇ ଚାରିପାଖ ବୁଲି ଆଉ ପୁଣି ଥରେ ଭବନରେ ପ୍ରବେଶ କରିବାକୁ ଯାଉଛନ୍ତି। ଏଣୁ ଯେତେବେଳେ ଏହି ପାର୍ଶ୍ୱକୁ ଡକାଯିବ, ଅଳ୍ପ କିଛି ମିନିଟ୍ ମଧ୍ୟରେ ଏବଂ ସେମାନେ ଛିଡ଼ା ହୋଇଯିବେ, ଆଉ ବର୍ତ୍ତମାନ ଆସନ୍ତୁ ଦେଖିବା ଯେ କ'ଣ ଠିକ ଅଛି। ଏହି ବିଭାଗରେ ଥିବା ସେହି ଲୋକମାନେ ଏଠାରେ ଏହି ପଟକୁ ବୁଲି ଯାଆନ୍ତୁ, ନିଜର ପ୍ରାର୍ଥନା କାର୍ଡକୁ ଧରି ରଖିଥାନ୍ତୁ, ଏହି ପାର୍ଶ୍ୱକୁ ଆସି ଯାଆନ୍ତୁ ଏବଂ ବାଲକୋନିରେ ଥିବା ଆପଣମାନେ ଠିକ ତଳକୁ ଓହ୍ଲାଇ ଆସି ସେଠାରେ ସେ ଧାଡ଼ିର ଶେଷରେ ସେମାନଙ୍କ ସହିତ ଯୋଗ ହୋଇଯାଆନ୍ତୁ। ତେବେ ଏହି ବାମ ହାତ ବିଭାଗରେ ଥିବା ସେହି ଲୋକମାନେ ବାମ ହାତ ପାର୍ଶ୍ୱକୁ ଚାଲି ଯାଆନ୍ତୁ ଏବଂ ତାପରେ ଆପଣ ଦେଖନ୍ତୁ ଆପଣମାନେ ନିଜର ପଙ୍କ୍ତି ଗଠନ କରନ୍ତୁ ଓ ସେହି ପଥରୁ ପଛକୁ ଫେରି ଯାଆନ୍ତୁ, ପଛକୁ ବୁଲି ଯାଆନ୍ତୁ, ସେହି ଆଡ଼କୁ ବୁଲି ପଡ଼ନ୍ତୁ, ବୁଝିଲେ? ଆଉ ଆପଣମାନେ ଠିକ୍ ସେହି ପଙ୍କ୍ତିକୁ ଅନୁସରଣ କରିବେ, ତେବେ ଆମର ଆଦୌ କୌଣସି ମିଶାଗୋଳା ହେବ ନାହିଁ। ଏବଂ ତାପରେ ଆପଣମାନେ ଯେଉଁମାନେ କି ବାଲକୋନିରେ ଅଛନ୍ତି, ଆପଣମାନେ ଠିକ୍ ଗଳି ପଥରେ ନିଜର ସ୍ଥାନଗୁଡ଼ିକୁ ଆସିଯିବେ, ଆଉ ଯେତେବେଳେ ସେମାନେ ଆସନ୍ତି ଆପଣ ଠିକ୍ ସେଥିରେ ଯୋଗ ହୋଇଯିବେ। ତେବେ ବର୍ତ୍ତମାନ କେବଳ ପଛକୁ ଚାଲିବା ଆରମ୍ଭ କରନ୍ତୁ, ପ୍ରତ୍ୟେକ ଜଣ ଠିକ୍ ପଛକୁ ଚାଲୁଥାନ୍ତୁ ଯେପର୍ଯ୍ୟନ୍ତ କି ଆପଣ ଏହି ପଙ୍କ୍ତିକୁ ଏଠାରେ ସାକ୍ଷାତ ନ କରି ନିଅନ୍ତି। ଠିକ୍ ଏପାଖରୁ ଏଠାରେ ଉପରକୁ ବୁଲିକରି ଆସନ୍ତୁ, ଠିକ୍ ଏପାଖରୁ ଚାଲିକରି ବୁଲିବା ଆରମ୍ଭ କରନ୍ତୁ ଆଉ ଠିକ୍ ଏଠାରେ ଏହି ପଙ୍କ୍ତି ପାଖକୁ ଆସନ୍ତୁ। ଓ ତେବେ କଣ ଘଟିପାରେ, କଣ ହୋଇପାରେ? ଏହା ତ ଏକ ଏପରି ସମୟ ହେବାକୁ ଯାଉଅଛି ଯେଉଁଠାରେ କିଛି ଗୋଟାଏ ଘଟିବା ଉଚିତ। ଠିକ୍ ଅଛି, ବର୍ତ୍ତମାନ ତାହା ଠିକ୍ ଅଟେ। ସେହି ପଥରୁ ଠିକ୍ ବୁଲିକରି ଫେରି ଯାଆନ୍ତୁ ଏବଂ ସେହି ପଙ୍କ୍ତିରେ ମିଶି ଯାଆନ୍ତୁ। ଠିକ୍ ସେହିପରି ଭାବରେ ଏହି ଗଳିପଥର ଠିକ୍ ଚାରିପାଖ ଦେଇ ଯାଆନ୍ତୁ, ତେବେ ତାହା ହିଁ ପଥ ଅଟେ। ଆଉ ବର୍ତ୍ତମାନ ଯେତେବେଳେ ଆପଣମାନେ ଛିଡ଼ା ହୋଇଛନ୍ତି, ସମସ୍ତେ ନିଜ ନିଜର ପାଦ ଉପରେ ଆମେମାନେ ପ୍ରାର୍ଥନା ଅର୍ପଣ କରିବାକୁ ଯାଉଅଛୁ। ଆଉ ଏହି ମଣ୍ଡଳୀ ମୋ ସହିତ ପ୍ରାର୍ଥନା କରିବାକୁ ଯାଉଛନ୍ତି ଯେ ଆପଣମାନେ ସୁସ୍ଥ ହେବାକୁ ଯାଉଛନ୍ତି। ବର୍ତ୍ତମାନ କେବଳ ବିଶ୍ୱାସ ରଖିଥାନ୍ତୁ ଏବଂ କରନ୍ତୁ ନାହିଁ, ଠିକ୍ ବୁଲିକରି ଆସନ୍ତୁ, ଠିକ୍ ପଛରୁ ନେଇ ଠିକ୍ ବୁଲିକି ଆସନ୍ତୁ ଏବଂ ଏଠାରେ ପଙ୍କ୍ତି ସହିତ ପଛରେ ଯୋଗ ଦିଅନ୍ତୁ। ଠିକ୍ ବୁଲିକି ଆସନ୍ତୁ, ଗୋଟିଏ ବଡ଼ ପଙ୍କ୍ତି ତିଆରି କରନ୍ତୁ, ଠିକ୍ ସେହି ପଥରୁ ବୁଲିକି ଆସନ୍ତୁ ଏବଂ ଗୋଟିଏ ପଙ୍କ୍ତି ତିଆରି କରନ୍ତୁ, ତାହା ହିଁ ଏହା ଅଟେ। ସମସ୍ତେ ପ୍ରାର୍ଥନାରେ ରୁହନ୍ତୁ, ବର୍ତ୍ତମାନ ପ୍ରକୃତରେ ବିଶ୍ୱାସରେ ରହିଥାନ୍ତୁ। ତେବେ ଭିଡ଼କୁ ବର୍ତ୍ତମାନ ଧ୍ୟାନ ଦିଅନ୍ତୁ ନାହିଁ, ମନେ ରଖନ୍ତୁ ଆମେମାନେ ଯୀଶୁଖ୍ରୀଷ୍ଟଙ୍କର ଉପସ୍ଥିତି ଦ୍ୱାରା ଆବଦ୍ଧ ଅଟୁ ଏବଂ ତାହାଙ୍କ ବାକ୍ୟରେ ବିଶ୍ୱାସ କରିବା ଦ୍ୱାରା ଆମମାନଙ୍କ ମଧ୍ୟରେ ଯାହା ସେ କରିଛନ୍ତି ତାହାକୁ ସମ୍ମାନ କରିବା ପାଇଁ ଆମ ଉପରେ ନିର୍ଭର କରନ୍ତି। ତାହା ଉତ୍ତମ ଅଟେ, ତେବେ ତାହା ଠିକ୍ ଉତ୍ତମ ହିଁ ହେବ। ମୁଁ ଭାବେ ସେ ଧାଡ଼ିଟି ବଡ଼ ଆଶ୍ଚର୍ଯ୍ୟଜନକ ଭାବେ ପ୍ରସ୍ତୁତ ହେଉଅଛି। ବର୍ତ୍ତମାନ ଯେତେବେଳେ ସେମାନେ ସମସ୍ତେ ଛିଡ଼ା ହୋଇଛନ୍ତି, ମୁଁ ଚାହେଁ ଯେ ଭବନରେ ଥିବା ପ୍ରତ୍ୟେକ ବ୍ୟକ୍ତି ନିଜର ମସ୍ତକ ନତ କରନ୍ତୁ। ପ୍ରଭୁ ଯୀଶୁ, ଏହା ଶୀଘ୍ର ଘଟିବାକୁ ଅଛି, ସେ ନିଷ୍ପତ୍ତିକୁ ଠିକ୍ ବର୍ତ୍ତମାନ ହିଁ ନେବାକୁ ଅଛି। କଣ ଆମେମାନେ ବିଶ୍ୱାସ କରିବା ଯେ ତୁମେ ଏଠାରେ ଅଛ? କଣ ଆମେମାନେ ତୁମକୁ ପ୍ରେମ କରୁ ପ୍ରଭୁ? କଣ ଆମେମାନେ ଯାହା ମାଗିବାକୁ ଯାଉଛୁ ସେଥିପାଇଁ ଆମର ଯଥେଷ୍ଟ ବିଶ୍ୱାସ ଅଛି କି? ଏହି ଲୋକମାନେ ଧାଡ଼ିରେ ଛିଡ଼ା ହେବା ଦ୍ୱାରା ନିଜକୁ ଚିହ୍ନିତ କରାଉଛନ୍ତି। ହେ ପ୍ରଭୁ, ଏହା ଯେପରି ବୃଥା ନ ହେଉ, ହେ ପ୍ରଭୁ ଏହା ସେପରି ହେଉ ଯେ ସେମାନେ ଯେବେ ଏହା ଦେଇ ଗମନ କରନ୍ତି, ପ୍ରତ୍ୟେକ ସେହିପରି ଭାବରେ ଗମନ କରିବେ ଯେପରିକି ସେମାନେ ଖ୍ରୀଷ୍ଟଙ୍କ ତଳେ ଦେଇ ଗମନ କରିଥିଲେ। କାରଣ ଆମେମାନେ ଜାଣୁ ଯେ ସେ ଏଠାରେ ଅଛନ୍ତି, ଆଉ ଆମେମାନେ ପ୍ରାର୍ଥନା କରୁ ଯେ ସେମାନେ ସେମାନଙ୍କର ସୁସ୍ଥତାକୁ ଗ୍ରହଣ କରିବେ। ମୁଁ ନିଶ୍ଚିତ ଅଟେ ଯେ ଆଗାମୀ ସପ୍ତାହମାନଙ୍କରେ ଏବଂ ଆସିବାକୁ ଥିବା ସପ୍ତାହମାନଙ୍କରେ ସୁଦ୍ଧା ଏହି ଲୋକମାନେ ସେମାନଙ୍କର ପାଳକମାନଙ୍କ ନିକଟକୁ ଯିବେ। ସେହି ମହିଳାମାନେ ଯେଉଁମାନଙ୍କର କି ସ୍ତ୍ରୀ ସମସ୍ୟା ଅଛି, ପେଟ ଜନିତ ସମସ୍ୟା ଅଛି, ପୁରୁଷମାନେ ଯେଉଁମାନଙ୍କର କି ପୁରସ୍ତ ଗନ୍ଥିର ସମସ୍ୟା ଅଛି, ସମସ୍ତ ପ୍ରକାର ସମସ୍ୟାମାନ ଅଛି, ସୁସ୍ଥ ହୋଇଯିବେ ଓ କହିବେ, ଆପଣ ଜାଣନ୍ତି ସେ ବିଷୟଟି ମୋତେ ଠିକ୍ ଛାଡ଼ି ଚାଲିଗଲା, କାରଣ ସେମାନେ ତୁମର ଉପସ୍ଥିତିରେ ଅଛନ୍ତି। ଏହା ହେଉ ଯେ ସେମାନେ ବର୍ତ୍ତମାନ ତାହା ଦେଇ ଆସନ୍ତୁ ଏବଂ ଏହାକୁ ଟାଣି ନିଅନ୍ତୁ ଯାହା ପାଇଁ ତୁମେ ମୃତ୍ୟୁବରଣ କରିଅଛ। ସେମାନେ ଅବ୍ରାହମଙ୍କ ବଂଶ ଅଟନ୍ତି ଏବଂ ତୁମେ ସେମାନଙ୍କ ପାଇଁ ଜୟ କରିଅଛ। ଏହା ହେଉ ଯେ ସେମାନେ ଆସନ୍ତୁ ଓ ତାହା ଗ୍ରହଣ କରନ୍ତୁ ଯାହା ତୁମେ ସେମାନଙ୍କୁ ଦେଇଅଛ। ଆଉ ଶୈତାନ, ତୁ ଏହି ସପ୍ତାହରେ ଏତେ ଉନ୍ମୋଚିତ ହୋଇଅଛୁ, ଏପରିକି ସୁଦ୍ଧା ତୁ ଜାଣୁ ଯେ ତୁ ଏକ ପରାଜିତ ପ୍ରାଣୀ ଅଟୁ। ଯୀଶୁଖ୍ରୀଷ୍ଟ କାଲବରୀ ଠାରେ ତତେ ପରାସ୍ତ କରିଥିଲେ। ଆମର ଧାର୍ମିକତା ନିମନ୍ତେ ସେ ତୃତୀୟ ଦିନରେ ଉତ୍ଥିତ ହେଲେ ଏବଂ ସେ ବର୍ତ୍ତମାନ ଆମମାନଙ୍କ ମଧ୍ୟରେ ଛିଡ଼ା ଅଟନ୍ତି। ଆଉ ଆମର ବିଶ୍ୱାସ ତାହାଙ୍କ ଆଡ଼କୁ ଚାହେଁ ଏବଂ ତୋ ଠାରୁ କିମ୍ବା ତୁ କରିଥିବା ଯେକୌଣସି ବିଷୟ ଠାରୁ ଦୂରକୁ ଚାହେଁ। ଯୀଶୁଖ୍ରୀଷ୍ଟଙ୍କ ନାମରେ ଏହି ଲୋକମାନଙ୍କୁ ଛାଡ଼ିଦେ। ଆମେ ଠିକ୍ ତାହା ହିଁ କରିଅଛୁ ଯେପରିକି ଗୁରୁ ଆମମାନଙ୍କୁ ତାହା କରିବା ପାଇଁ ଆଦେଶ ଦେଇଥିଲେ। ଆପଣମାନଙ୍କ ମଧ୍ୟରୁ କେତେ ଜଣ ଯେଉଁମାନେ କି ସେହି ପଙ୍କ୍ତି ଗଲେ ଏହା ବିଶ୍ୱାସ କଲେ ଯେ ଆପଣ ଭଲ ହେବାକୁ ଯାଉଛନ୍ତି, ନିଜର ହାତ ଉଠାନ୍ତୁ, ମୁଁ ଆପଣମାନଙ୍କ ସହିତ ମୁଁ ନିଜକୁ ମିଶାଉଅଛି। ଆମେମାନେ ଯାହା ସେଠାରେ କରୁଥିଲୁ, ଅବଶେଷରେ ସେଠାରେ ସେବକମାନଙ୍କର ଏକ ସମୂହ ଭାବରେ ସେମାନଙ୍କ ମଧ୍ୟରୁ ଅନେକ ଅସୁସ୍ଥ ଥିଲେ, ମୁଁ ତାହା ଜାଣିଥିଲି। ମାତ୍ର ସେମାନେ ସେମାନଙ୍କର ମଣ୍ଡଳୀକୁ ଭିତରକୁ ଆଣିବା ପାଇଁ ସେମାନଙ୍କର ଉଦ୍ୟମ କରିବା ହେତୁ ଚେଷ୍ଟା କରୁଥିଲେ। ସେମାନେ ଭିତରକୁ ଆସନ୍ତୁ କିମ୍ବା ନ ଆସନ୍ତୁ, ତାହା ହେଉଛି ପ୍ରକୃତ ମେଷପାଳକମାନେ। ଆଉ ପବିତ୍ର ଆତ୍ମା ମୋତେ କହିଲେ, ସେମାନଙ୍କୁ ପରସ୍ପର ସହିତ ହାତ ମିଶାଇବାକୁ ବାଧ୍ୟ କର। ଆମେମାନେ ଆମର ହୃଦୟଗୁଡ଼ିକୁ ଏବଂ ଜାଲଗୁଡ଼ିକୁ ଏକାଠି ଏବଂ ଆମର ପ୍ରାର୍ଥନାଗୁଡ଼ିକୁ ଏକତ୍ର ବାନ୍ଧି ଦେଖିଲୁ। ଯୀଶୁ ସେମାନଙ୍କୁ ମଧ୍ୟ ସୁସ୍ଥ କରନ୍ତୁ ଏବଂ ସେମାନଙ୍କୁ ପ୍ରଭୁଙ୍କର ବାକ୍ୟରେ ଶକ୍ତିଯୁକ୍ତ ଶକ୍ତିଶାଳୀ ମେଷପାଳକ କରନ୍ତୁ। ମୋର ଭାଇମାନେ, ଏହା ହେଉଛି ପରମେଶ୍ୱର। ସେ ଆପଣଙ୍କର ହୃଦୟର ସମସ୍ତ ଇଚ୍ଛାକୁ ଆପଣଙ୍କୁ ପ୍ରଦାନ କରନ୍ତୁ। ଏହା ହେଉଛି ଆପଣ ତାହାଙ୍କୁ ସମସ୍ତ ଦିନ ସେବା କରନ୍ତୁ ଏବଂ ଏହି ଉତ୍ତମ ଲୋକମାନଙ୍କର ସମୂହକୁ ସେବା କରିବା ନିମନ୍ତେ ଆପଣଙ୍କ ଜୀବନଗୁଡ଼ିକରେ ପରମେଶ୍ୱରଙ୍କ ଶକ୍ତି ରଖିଥାନ୍ତୁ। ହେବାକୁ ଦିଅ ଯେ ଯୀଶୁଖ୍ରୀଷ୍ଟ, ଯିଏକି ଆମ ସହିତ ରହି ଆସିଛନ୍ତି ଏବଂ ସର୍ବଦା ଆପଣଙ୍କ ସହିତ ରହିଥାନ୍ତି, ଏହା ହେଉ ଯେ ସେ ନିଜକୁ ଆପଣଙ୍କଠାରେ ଆହୁରି ଅଧିକ ସ୍ପଷ୍ଟ ଭାବେ ପ୍ରତିଷ୍ଠିତ କରନ୍ତୁ, ଯେତିକି ସେ ଆଗରୁ କେବେ କରିଥିଲେ। ଆପଣ ଲୋକମାନେ, ଆପଣମାନଙ୍କ ମଧ୍ୟରୁ କେତେକ ଯେଉଁମାନେ କି ଅପଙ୍ଗ ଅଟନ୍ତି, ଆପଣ ହୁଏତ କିଛି ସମୟ ପାଇଁ କୌଣସି ପାର୍ଥକ୍ୟ ଦେଖି ନ ପାରନ୍ତି। ଆପଣ କୌଣସି ପାର୍ଥକ୍ୟ ଦେଖି ନ ପାରନ୍ତି। ଦେଖନ୍ତୁ ଯେ ଅବ୍ରାହମ କଣ କରିଥିଲେ, ଏଥିରେ କୌଣସି ଫରକ ପଡେ ନାହିଁ ଯେ ସେ ଯାହା କିଛି ହଉ, ଏହା ତ ତାହା ନୁହେଁ ଯାହାକି ଆପଣ ଦେଖୁଅଛନ୍ତି। ଆପଣ ନିଜର ଲକ୍ଷଣ ଗୁଡିକୁ ଦେଖନ୍ତି ନାହିଁ, ତାହାକୁ ଦେଖନ୍ତୁ ଯାହା ସେ କହିଛନ୍ତି। ଯଦି ଆପଣ କହନ୍ତି ମୁଁ ତଥାପି ଯନ୍ତ୍ରଣା ଅନୁଭବ କରୁଛି, ଏହାର ତା ସହିତ କୌଣସି ସମ୍ବନ୍ଧ ନାହିଁ। ଆପଣ ତ ତାହା କରିଛନ୍ତି ଯାହା ପରମେଶ୍ୱର କରିବା ପାଇଁ କହିଥିଲେ। ଦେଖନ୍ତୁ, ତାହାଡେ ଅନାନ୍ତୁ ନାହିଁ, ସେ ଯାହା କହିଛନ୍ତି ତାହାଡେ ଦେଖନ୍ତୁ। ପରମେଶ୍ୱର କହିଛନ୍ତି ଏହା ସେହିପରି ଅଟେ, ମୁଁ ତା ବିଶ୍ୱାସ କରେ। କଣ ଆପଣ କରନ୍ତି ନାହିଁ କି? ମୋର ସମ୍ପୂର୍ଣ୍ଣ ହୃଦୟ ସହିତ ମୁଁ ତା ବିଶ୍ୱାସ କରେ। ପ୍ରଭୁ ପରମେଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ, ଯେପର୍ଯ୍ୟନ୍ତ କି ମୁଁ ଆପଣମାନଙ୍କୁ ଆଉ ଥରେ ପୁନର୍ବାର ଦେଖେ ନାହିଁ। ମୋର ପ୍ରାର୍ଥନା ଆପଣମାନଙ୍କ ପାଇଁ ଅଟେ, ରାତି ଅତ୍ୟଧିକ ଅନ୍ଧକାର ହେବ ନାହିଁ, ବର୍ଷା ଅଧିକ କଠିନ ହେବ ନାହିଁ। ମୁଁ ଆପଣମାନଙ୍କ ପାଇଁ ପ୍ରାର୍ଥନା କରୁଥିବି, ଆପଣମାନେ ମୋ ପାଇଁ ପ୍ରାର୍ଥନା କରିବେ, ଯେପର୍ଯ୍ୟନ୍ତ କି ଆମେମାନେ ପୁନର୍ବାର ସାକ୍ଷାତ ନ ହେଉ। ପରମେଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ବର୍ତ୍ତମାନ ପଳକତ କରୁଥିବା ଭାଇ ଦେଖନ୍ତୁ,